ଅନେକ ଅସୁସ୍ଥ ଲୋକମାନେ ଅଛନ୍ତି, ମୁଁ ଥରକେ ସେ ସମସ୍ତଙ୍କ ପାଖକୁ ଯାଇପାରିବି ନାହିଁ। ମାତ୍ର ଶୁଣନ୍ତୁ, ଆଜି ରାତି ମୁଁ ଏଠାରେ ପୁଣି ଥରେ ଏହି ସୁନ୍ଦର ପ୍ରେକ୍ଷାଳୟରେ ଏହି ଅଦ୍ଭୁତ ଲୋକମାନଙ୍କ ଗହଣରେ ରହିଥିବାରୁ ନିଶ୍ଚିତରେ ଆନନ୍ଦିତ ଅଟେ। ଆଉ ଆମେମାନେ ଭିତରକୁ ଆସୁଥିଲୁ, କିଛି କ୍ଷଣ ପୂର୍ବରୁ ସେଠାରେ ବାହାରେ ରାସ୍ତାରେ ଛିଡ଼ା ହୋଇଥିବା ଲୋକମାନେ କହିଲେ ଯେ ସେମାନେ ଭିତରକୁ ପ୍ରବେଶ କରିପାରୁ ନାହାନ୍ତି, ଏବଂ ମୁଁ କହିଲି ତେବେ ବୋଧହୁଏ ମୁଁ ଆପଣମାନଙ୍କ ପାଇଁ କିଛି ସ୍ଥାନ କରିଦେଇପାରେ। ଆଉ ସେମାନେ ସେହି ଲୋକମାନଙ୍କୁ ଭିତରକୁ ଆସିବାକୁ ଦେଉନଥିଲେ, ତେଣୁ ମୁଁ ଦୁଃଖିତ ଯେ ଆମ ପାଖରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ସେମାନେ କହିଲେ ଯେ ଭୂଗର୍ଭ ସ୍ଥାନଟି ମଧ୍ୟ ପରିପୂର୍ଣ୍ଣ ହୋଇଯାଇଛି, ଆଉ ତେଣୁକରି ଆମେ ସେଇଥିପାଇଁ ଦୁଃଖିତ। ମାତ୍ର ଆମେ ଏଠାରେ ଉପସ୍ଥିତ ହୋଇଥିବା ହେତୁ ଆନନ୍ଦିତ ଅଟୁ, ଏବଂ ଏହି ସମସ୍ତ ଉତ୍ତମ ସେବକମାନଙ୍କୁ, ଏଠାକାର ବ୍ୟବସାୟୀମାନଙ୍କୁ ଦେଖି ଖୁସି ଅଟୁ, ଓ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଆପଣ ସମସ୍ତ ପ୍ରତିନିଧିମାନଙ୍କୁ ଦେଖି ଆନନ୍ଦିତ ଅଟୁ। ଆଜି ସକାଳେ ଜଳପାନରେ କହିବା ହେତୁ ମୋର ମହାନ ସୌଭାଗ୍ୟ ଥିଲା, ଯାହାକି ମୁଁ ନିଶ୍ଚିତ ଭାବରେ ଏହିପରି ଉତ୍ତମ ଲୋକମାନଙ୍କ ସମ୍ମୁଖରେ କହିବାଟା ଗୌରବର ବିଷୟ ବୋଲି ମନେ କରେ। ମୁଁ ଏହି ବିଷୟ ଉପରେ କହୁଥିଲି, ତସୁ ଗହମ ସହିତ ଉତ୍ତରାଧିକାରୀ ହେବ ନାହିଁ। ମୁଁ ଏହାକୁ ଶେଷ କରିପାରିଲି ନାହିଁ, ଏବଂ ତାହା ନଥିଲା ଭାଇଙ୍କର ଦୋଷ ନଥିଲା, ସେ ତ ପ୍ରବନ୍ଧନକୁ ଏହା ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରିଥିଲେ ଯେ ସେମାନେ ଆମକୁ ଆଉ ଟିକେ ଅଧିକ ସମୟ ରହିବାକୁ ଅନୁମତି ଦିଅନ୍ତୁ, ମାତ୍ର ସେ ତାହା ସମ୍ମତ ହେଲେ ନାହିଁ। ଭାଇ ଡେମୋସ, ମୁଁ ନିଶ୍ଚିତ ଭାବେ ତାହା ପ୍ରଶଂସା କରେ, ତାହା ବହୁତ ବହୁତ ସୁନ୍ଦର ଅଟେ। ମୁଁ ନିଶ୍ଚିତ ଭାବରେ ଆପଣମାନଙ୍କୁ, ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଓ ସମସ୍ତଙ୍କୁ ଆପଣଙ୍କର ଦୟା ହେତୁ ଧନ୍ୟବାଦ ଦିଏ। ମାତ୍ର ସେମାନେ ଆମକୁ ତାହା କରିବା ପାଇଁ ଦେଲେ ନାହିଁ, ତେଣୁ ଆମକୁ କେବଳ ବନ୍ଦ କରିବାକୁ ପଡିଥିଲା। ମୁଁ ଏହାକୁ ଶେଷ କରିବା ପାଇଁ ଅନ୍ୟ କୌଣସି ସମୟରେ ନେବି, ତସୁ ଗହମ ସହିତ ଉତ୍ତରାଧିକାରୀ ହେବ ନାହିଁ। କଣ ଆପଣମାନେ ଏହାକୁ ବୁଝିଲେ, ଆପଣ ଯେଉଁମାନେ କି ଏଠାରେ ଥିଲେ? ମୁଁ ଆଶା କରୁଛି ଯେ ଏହାକୁ ବୁଝିହେବା ପାଇଁ ସେଠାରେ ଯଥେଷ୍ଟ କିଛି ଥିଲା। ତେବେ ମୁଁ ଜାଣେ ଆଜି ରାତିରେ ଏକ ବିଶାରଦ ସଭା ମଧ୍ୟ ଅଛି, ତେଣୁ ମୁଁ ଆପଣମାନଙ୍କୁ ଏଠାରେ ସେତେ ଅଧିକ ସମୟ ରଖିବାକୁ ଚାହେଁ ନାହିଁ ଯେ ଆପଣ ତାହା ହରାଇ ଦିଅନ୍ତି, କାରଣ ମୁଁ ଭାବେ ଯେ ତାହା ନିଶ୍ଚିତରେ ପେଣ୍ଟିକଷ୍ଟାଲ ବିଶ୍ୱାସୀ ଲୋକମାନଙ୍କ ପାଇଁ ଏକ ମୂଲ୍ୟବାନ ବିଷୟ ଅଟେ। ଏହି ବିଶାରଦ ସଭା, ଯାହାକି ଆମେ ଅନ୍ୟ ରାତ୍ରି ଦେଖିଥିଲୁ, ଏପରି ପୁରୁଷମାନଙ୍କର ଏକ ଅତି ଉତ୍ତମ ଗୋଷ୍ଠୀ, ଏପରି ଆଶ୍ଚର୍ଯ୍ୟଜନକ ସିଧାସଳଖ ଉତ୍ତରମାନ ଥିଲା, ତାହା ଦେଖିବାକୁ ମୋତେ ବାସ୍ତବରେ ଭଲ ଲାଗିଥିଲା। ମୁଁ ବିଶ୍ୱାସ କରେ ଯେ ଆଜି ରାତ୍ରି ପ୍ରଭୁ ଏହାକୁ ଆଶୀର୍ବାଦ କରିବେ, ଏବଂ ଯିଏ କେହି ତାହା ଦେଖନ୍ତି, ଏହା ହେଉ ଯେ ସେମାନେ ବିଶ୍ୱାସ କରନ୍ତୁ, ତାହା ମୋର ଆନ୍ତରିକ ପ୍ରାର୍ଥନା ହେବ। ଏବଂ ଆଜି ଅନେକ ବିବୃତ୍ତିମାନ ଆସୁଛି ମେଲରେ ଏବଂ ଫୋନ୍ ଦ୍ୱାରା ଯେ ଏହି ସଭାରେ ଅନେକ ସୁସ୍ଥ ହୋଇଛନ୍ତି, ମୁଁ ସେଥିପାଇଁ ବହୁତ ଖୁସି। ତାହା ହେଲା ଲୋକମାନଙ୍କୁ ଅସୁସ୍ଥ ଦେଖିବାଟା, ତାହା ମୋର ସେବା କାର୍ଯ୍ୟ। ମୁଁ ଏଠାରେ ପ୍ରଚାର କରିବାକୁ ଉଠେ, ମୁଁ ଆପଣମାନେ ଜାଣନ୍ତି ଜଣେ ପ୍ରଚାରକ ନୁହେଁ, ମାତ୍ର ମୁଁ ମୋର ଏହି କେଣ୍ଟକି ବ୍ୟାକରଣ ସହିତ ତାର ତାହାଙ୍କର ନୁହେଁ, ଏବଂ ଏହି ସମସ୍ତ ଶବ୍ଦ ଗୁଡିକ, ତେଣୁ ମୁଁ ତାହା କହିପାରେ ନାହିଁ ଯାହାକୁ ଆମେ ଆଜିର ଆଧୁନିକ ପ୍ରଚାରକ ବୋଲି କହିଥାଉ। ମୁଁ ସେହି ସ୍ଥାନ ନେଇପାରେ ନାହିଁ, କାରଣ ମୋର କୌଣସି ଶିକ୍ଷା ନାହିଁ, ମାତ୍ର ମୁଁ ଅନ୍ୟମାନଙ୍କୁ ତାହା ଜଣାଇବାକୁ ପସନ୍ଦ କରେ, ଯାହା କିଛି ମୁଁ ଏହି ବିଷୟରେ ଜାଣେ, କିମ୍ବା ଏହି ବିଷୟରେ ଯାହା ମୁଁ ଜାଣେ ବୋଲି ଅନୁଭବ କରେ, ତାହା ଅନ୍ୟମାନଙ୍କୁ ଜଣାଇବାକୁ ପସନ୍ଦ କରେ, ଯେ ମୁଁ ଏହା କିପରି ଶିଖିଅଛି, ସେ ମୋ ପ୍ରତି କିପରି ଅଟନ୍ତି, ସେ ମୋର ସମସ୍ତ ଜୀବନ ଅଟନ୍ତି, ସେ ସମସ୍ତ କିଛି ଯାହାକି ମୁଁ କେବେ ହେବି ବୋଲି ଆଶା କରିପାରେ, ଏବଂ ମୁଁ ଯେତିକି ଭାବିଥିଲି ତାହାଠାରୁ ବହୁତ ଅଧିକ କିଛି ଅଟନ୍ତି। ଯେତେବେଳେ ମୁଁ ଏକ ଛୋଟ ପିଲା ହିଁ ଥିଲି, ମୋର କେବେ ପୃଥିବୀରେ କଦାଚିତ କୌଣସି ଏକ ବନ୍ଧୁ ହେବେ, ମାତ୍ର ମୁଁ ନିଶ୍ଚିତ ଭାବରେ ଆଜି ମହାନ ବନ୍ଧୁମାନଙ୍କ ପାଇଁ କୃତଜ୍ଞ ଅଟେ। ମୁଁ ଦୁଃଖିତ ଅଟେ, ସେ କହିଲେ ମୁଁ ଏକ ପ୍ରକାର ଏଠାରେ କୌଣସି ଠାରେ କେନ୍ଦ୍ର ବିନ୍ଦୁରୁ ବାହାରେ ଅଟେ। ତେବେ ସିଧାସଳଖ ଠିକ ସେବା ମଧ୍ୟକୁ ଯିବା ପାଇଁ ଆସନ୍ତୁ, କିଛି ଶାସ୍ତ୍ର ପଠନ କରିବାକୁ ଯାଉ। ମୁଁ ସର୍ବଦା ବାଇବେଲ ପଢିବାକୁ ପସନ୍ଦ କରେ, କାରଣ ଏହା ହେଉଛି ପରମେଶ୍ୱରଙ୍କ ବାକ୍ୟ, ମୁଁ ତାହା ବିଶ୍ୱାସ କରେ, ଏବଂ ମୁଁ ବିଶ୍ୱାସ କରେ ଯେ ଏହା ପରମେଶ୍ୱରଙ୍କ ଅକାଟ୍ୟ ବାକ୍ୟ ଅଟେ। ଆଉ ବର୍ତ୍ତମାନ ମୋ ପାଖରେ ଏଠାରେ କିଛି ଶାସ୍ତ୍ରାଂଶ ଲେଖା ହୋଇ ରଖା ଅଛି, ଏବଂ କିଛି ଟିପ୍ପଣୀ ମାନ, ଯାହାକି ମୁଁ ଅଳ୍ପ କିଛି କ୍ଷଣ ପାଇଁ, ବୋଧହୁଏ 45 ମିନିଟ୍ ପାଇଁ ଉଲ୍ଲେଖ କରିବାକୁ ଚାହିଁବି, ଏବଂ ତାପରେ ଆମେ ଆଜି ରାତି ପୁନର୍ବାର ଏହି ଅତି ଉତ୍ତମ ବିଶାରଦ ଗୋଷ୍ଠୀକୁ ଦେଖିବା ପାଇଁ ଯିବା। ଆଉ ମୁଁ ଭରସା କରେ ଯେ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରିବା ନିରନ୍ତର ଜାରି ରଖିବେ, ଏବଂ ମୁଁ ଜାଣେ ଯେ ଆପଣଙ୍କୁ କଣ କରିବାକୁ ଅଛି। ଆଉ ମୋତେ ଟ୍ୟୁସନକୁ ଗାଡି ଚଲାଇ ଯିବାକୁ ଅଛି, ତଥାପି ଆଜି ରାତ୍ରି ଦେଖନ୍ତୁ, ଏଣୁ ଆପଣ କଳ୍ପନା କରିପାରନ୍ତି ତାହା 10 ଘଣ୍ଟାର ଗାଡି ଚଲାଇବା ହେବ, ଏବଂ ମୁଁ ବିଦେଶ ଯାତ୍ରା ପାଇଁ ବାହାରୁଅଛି, ଆଉ ମୋତେ ସକାଳେ ସରକାରଠାରେ ପରୀକ୍ଷା ହେତୁ ହଳଦିଆ ଜ୍ୱର ପାଇଁ ଏକ ଟୀକା ନେବାକୁ ଅଛି, ତେଣୁ ମୋତେ ସେଠାକୁ ଯିବାକୁ ହେବ। ମୁଁ ଏହାକୁ ଅନ୍ୟ ଏକ ଦିନ ସ୍ଥଗିତ କରିଦେଇଥିଲି, ଏବଂ ସେମାନେ ବର୍ତ୍ତମାନ ଏଥର ଉତ୍ତରରେ ନାଁ ଶୁଣିବାକୁ ଯାଉନାହାନ୍ତି, ଏବଂ ମୋତେ ଆଉ ଏକ ଟିଟାନସ୍ ଏବଂ ଟାଇଫସ୍ ଟୀକା ନେବାକୁ ଅଛି, ଏବଂ ମୋର ବୁଷ୍ଟର ଔଷଧ ନେବାର ଅଛି। ତେଣୁ ମୁଁ ଏହି ସୁଯୋଗ ପାଇଁ ଅତ୍ୟଧିକ ଧନ୍ୟବାଦୀ ଅଟେ ଏବଂ ଏହି ଉତ୍ତମ ସଭା ପାଇଁ ଯାହାକି ଆମର ସମ୍ମିଳନୀ ପୂର୍ବରୁ ହୋଇଥିଲା। ଏହା ନିଶ୍ଚିତରେ ମୋ ହୃଦୟକୁ ରୋମାଞ୍ଚିତ କରିଥିଲା। ଆପଣ ଲୋକମାନେ ଏକ ଉତ୍ତମ ସମୂହ ଅଟନ୍ତି। ମୁଁ ବିଶ୍ୱାସ କରେ ଯେ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରିବେ। ଯେତେବେଳେ କି ସେହି ମହାନ ଘଟିକା କେବେ ସେହି ମହାନ ଦାନବ ସେଠାରେ ତଳେ ଶୋଇ ରହିଥିଲା, ଯାହାକି ଅଳ୍ପ କିଛି ଦିନ ପୂର୍ବରୁ ଆଲାସ୍କାରେ ନିଜକୁ ଲେଉଟାଇଥିଲା, ଆଜି ସକାଳେ ୱାଶିଂଟନର ଚାରିଆଡେ ତା ଚାରିପାଖରେ ନିଜର ଲାଞ୍ଜକୁ ପୁଣି ଥରେ ଉପରକୁ ଫୋପାଡ଼ିଥିଲା। ସେ ଅତି ସହଜରେ ଏହି ଆଡକୁ ଆଗେଇ ପାରେ ଏବଂ ଯଦି ପବିତ୍ର ଆତ୍ମା ମୋତେ କେବେ ନିଶ୍ଚିତ ଭାବରେ କୁହନ୍ତି, କେହି ଜଣେ ଉତ୍ତର ମୋତେ ପଚାରିଛନ୍ତି ଯେ ଭାଇ ବ୍ରାନହାମ କଣ ତା ଏଠାରେ ଘଟିବାକୁ ଯାଉଅଛି, ନା ମୁଁ ତାହା ଜାଣେ ନାହିଁ, ମୁଁ ଜାଣେ ନାହିଁ ଯେ ପର୍ଯ୍ୟନ୍ତ କି ମୁଁ ଜାଣିନାହିଁ, ତାହା ହିଁ ସତ୍ୟ। ମୁଁ ଆପଣଙ୍କ ସହିତ ସବୁବେଳେ ସଚ୍ଚୋଟ ହୋଇ ରହିବାକୁ ଚାହେଁ। ମୁଁ କେବଳ ଅନୁମାନ କରିବାକୁ ଯାଉନାହିଁ, କୌଣସି ଧାରଣା କିମ୍ବା କିଛି ଯାହା ମୁଁ ବିଶ୍ୱାସ କରେ କିମ୍ବା ସେପରି କିଛିକୁ ନେବାକୁ ଯାଉନାହିଁ। ଯେତେବେଳେ ମୁଁ ଆପଣଙ୍କୁ କୁହେ ଏହା ହେବାକୁ ଯାଉଅଛି, ତେବେ ପ୍ରଥମେ ତାହାଙ୍କୁ ମୋତେ କହିବାକୁ ହେବ, ଆଉ ତାପରେ ମୁଁ ଆପଣଙ୍କୁ କହିବି। ମୁଁ ଜାଣେ ଯେ ସମଗ୍ର ବିଶ୍ୱ ଏକ କମ୍ପମାନ ଅବସ୍ଥାରେ ଅଛି, ଆମେ ଶେଷ ସମୟରେ ଅଛୁ। ମାତ୍ର ଗୋଟିଏ ବିଷୟ ମୁଁ କରିବାକୁ ଚେଷ୍ଟା କରିଛି। ଭାଇ ସାକାରିଆନ ଆଜି ସକାଳେ କହୁଥିଲେ ଯେ ସେ କିପରି ପ୍ରାର୍ଥନା ଧାଡ଼ିମାନ ଦେଇ ଯାଉଥିଲେ ଏବଂ ସେଠାରେ ପହଞ୍ଚୁଥିଲେ ଓ ଲୋକମାନେ ଆସିବା ପୂର୍ବରୁ ସେହି କାର୍ଡଗୁଡ଼ିକୁ ପ୍ରାପ୍ତ କରୁଥିଲେ ଆଉ ସେଗୁଡ଼ିକୁ ଦେଖୁଥିଲେ ଏବଂ ଯାଞ୍ଚ କରୁଥିଲେ ଯେ ଯାହା ସେମାନେ ସେଠାରେ ଲେଖିଛନ୍ତି ମୁଁ ସେମାନଙ୍କୁ ତାହା କହୁଥିଲି କି ନାହିଁ। ସେମାନେ ସେମାନଙ୍କ ପ୍ରାର୍ଥନା କାର୍ଡରେ ସମସ୍ତ ପ୍ରକାରର ବିଷୟ ଲେଖିଥାନ୍ତି, ଆପଣ ଜାଣନ୍ତି, ଏବଂ ସେ ତାହା ଦେଖିବାକୁ ଚାହୁଁଥିଲେ ଯେ ତାହା ଠିକ୍ କି ନୁହେଁ। ସେ କହିଲେ ଯେ ସେ ଯାଞ୍ଚ କରିଥିବା ଶହ ଶହ ମଧ୍ୟରୁ କୌଣସି ଗୋଟିଏ ହେଲେ କେବେ ଭୁଲ ହୋଇନାହିଁ, ସେଠାରେ କେବେ ବି ଗୋଟିଏ ଭୁଲ ହେବ ନାହିଁ। ଦେଖନ୍ତୁ, କାରଣ ଯେପର୍ଯ୍ୟନ୍ତ କି ଏହା ପରମେଶ୍ୱର ଅଟନ୍ତି, ଯଦି ମୁଁ କେବେ ନିଜକୁ ଏଥିରେ ପ୍ରଦର୍ଶିତ କରେ ତେବେ ଏହା ଠିକ୍ ସେଠାରେ ଆରମ୍ଭରୁ ହିଁ ଭୁଲ ଅଟେ। ଜଣେ ଛୋଟ ଝିଅ ଯାହାର ପିତା ବସିଛନ୍ତି ମୋର କଥା ବର୍ତ୍ତମାନ ଶୁଣୁଛନ୍ତି, ଅଳ୍ପ କିଛି ଦିନ ପୂର୍ବରୁ ମୋ ପାଖକୁ ଆସିଲେ। ସେ ଝିଅଟି ଏକ ସ୍ୱପ୍ନ ଦେଖିଥିଲା। ସେ କହିଲେ, ଭାଇ ବ୍ରାନହାମ ଏ ସ୍ୱପ୍ନର ଅର୍ଥ କଣ? ମୁଁ କହିଲି, ଭଉଣୀ ମୁଁ ଜାଣେ ନାହିଁ, ମୋତେ ଖୋଜିବାକୁ ପଡିବ ଯଦି ପ୍ରଭୁ ମୋତେ କହିବେ। ତେଣୁ ମୁଁ ଗଲି ଏବଂ ପ୍ରଭୁଙ୍କୁ ପଚାରିବାକୁ ଚେଷ୍ଟା କଲି, ଆଉ ସେ ମୋତେ କେବେ କହିଲେ ନାହିଁ। ସେହି ସାନ ଝିଅଟି ପୁଣି ଫେରି ଆସିଲା। ସେ କହିଲେ, ତେବେ ବର୍ତ୍ତମାନ ମୋର ସ୍ୱପ୍ନର ବ୍ୟାଖ୍ୟା କେଉଁଠାରେ? ମୁଁ କହିଲି, ଏଠାକୁ ଆସ ପ୍ରିୟେ, ବସ। ମୁଁ କହିଲି, ତୁମ ବାପା ଏବଂ ମା ମୋର ବହୁତ ଭଲ ବନ୍ଧୁ ଅଟନ୍ତି, ବୁଝିଲ, ଏବଂ ସେମାନେ ସୁଦୂର କାନାଡାରୁ ଆସିଛନ୍ତି, ଅବସର ପ୍ରାପ୍ତ ଅଟନ୍ତି ଏବଂ ଏଠାରେ ମୋ ସହିତ ଭ୍ରମଣ କରନ୍ତି। ସେମାନେ ଏହା ବିଶ୍ୱାସ କରନ୍ତି ଯାହା ମୁଁ କହିବାକୁ ଚେଷ୍ଟା କରୁଛି, ଏବଂ ମୁଁ ମୋ ଜୀବନରେ କେବେ ହେଲେ କାହାରିକୁ ଜାଣିଶୁଣି କିଛି ଭୁଲ କହିନାହିଁ। ଯଦି ମୁଁ ଭାବେ ଯେ ମୁଁ ଜାଣିଛି ସେ ସ୍ୱପ୍ନର ଅର୍ଥ କଣ, ମାତ୍ର ଯେପର୍ଯ୍ୟନ୍ତ ମୁଁ ନିଜେ ସେହି ସ୍ୱପ୍ନକୁ ନ ଦେଖେ ଏବଂ ତାପରେ ସେ ମୋତେ ନ କୁହନ୍ତି ଯେ ଏହାର ଅର୍ଥ କଣ, ମୁଁ ଆପଣଙ୍କୁ କହିପାରେ ନାହିଁ। ଦେଖନ୍ତୁ, ଯଦି ମୁଁ କେବଳ କିଛି ମନରୁ ଗଢି ଦିଏ, ହୋଇପାରେ ଯେ ଏପରି ଏକ ସମୟ ଆସେ ଯେତେବେଳେ ଆପଣ ମୋତେ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଆବଶ୍ୟକ କରୁଥାନ୍ତି, ଆଉ ସେତେବେଳେ ଆପଣ ଜାଣନ୍ତି ନାହିଁ ଯେ ମୋତେ ବିଶ୍ୱାସ କରିବା ଉଚିତ କି ନୁହେଁ। ଯଦି ମୁଁ ଆପଣଙ୍କୁ ପ୍ରଭୁଙ୍କ ନାମରେ କିଛି କୁହେ, ଏହା ପ୍ରକୃତରେ ତାହା ହିଁ ଅଟେ। ଏହା ତ ସେହି ଅଟନ୍ତି ଯିଏକି ମୋତେ ତାହା କହିଲେ, ଏବଂ ଏପର୍ଯ୍ୟନ୍ତ ଏହିସବୁ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଏବଂ ସମଗ୍ର ବିଶ୍ୱ ସାରା ଏହା କେବେ ହେଲେ ଥରୁଟିଏ ବି ଭୁଲ ହୋଇନାହିଁ। କାରଣ ଆଉ ବର୍ତ୍ତମାନ ଆପଣ ଜାଣନ୍ତି ଯେ ଜଣେ ମନୁଷ୍ୟ ସେତିକି ଅକାଟ୍ୟ ହୋଇପାରେ ନାହିଁ, ତାହା କରିବା ପାଇଁ ତ ଏହା ପରମେଶ୍ୱରଙ୍କ ଆତ୍ମା ଆବଶ୍ୟକ କରେ। ପୁଣି ବର୍ତ୍ତମାନ ମୋ ପାଖରେ ଏକ ବାର୍ତ୍ତା ଅଛି ଯାହା ପାଇଁ ମୁଁ ଦାୟୀ ଅଟେ, ଏବଂ ଅନେକ ଥର ମୋତେ ଲୋକମାନଙ୍କ ଗହଣରେ ବିବେଚିତ କରାଯାଏ, ତେବେ ବୋଧହୁଏ ଏପରି ଜଣକା ଭାବରେ ଯିଏକି ଟିକେ ବସି ଗୋଟିଏ ମିନିଟ୍ ଚିନ୍ତା କରେ ନାହିଁ ଯେ ମୁଁ ଜଣେ ଏକ ଭୟଙ୍କର ବ୍ୟକ୍ତି ଅଟେ, ଆହୁରି ଯେ ମୁଁ ଲୋକମାନଙ୍କୁ ପସନ୍ଦ କରେ ନାହିଁ ଏବଂ ମୁଁ ସର୍ବଦା ସେମାନଙ୍କୁ କଟୁ ବାକ୍ୟ କହିଥାଏ, ଆଉ ତାହା ସେପରି ନୁହେଁ। ମୁଁ ଲୋକମାନଙ୍କୁ ପ୍ରେମ କରେ, ମାତ୍ର ଆପଣ ଜାଣନ୍ତି ପ୍ରେମ ସଂଶୋଧନାତ୍ମକ ଅଟେ। ଯଦି ଆପଣଙ୍କର ଛୋଟ ପିଲାଟି ସେଠାରେ ବାହାରେ ରାସ୍ତାରେ ବସିଥାନ୍ତା ଏବଂ ଆପଣ କୁହନ୍ତେ, ଜୁନିୟର ପ୍ରିୟ, ମୁଁ ଚାହେଁ ନାହିଁ ଯେ ତୁମେ ସେଠାରେ ବାହାରେ ଥାଅ ମାତ୍ର, ଏବଂ କାର୍ ଗୁଡିକ ତାର ପାଖ ଦେଇ ସାଏଁ ସାଏଁ କରି ଯାଉଥାନ୍ତା ଆଉ ଆପଣ ତାକୁ ଭିତରକୁ ନେଇ ଆସନ୍ତି, ସେ ପୁନର୍ବାର ଦୌଡ଼ି ପଳାଇ ଯାଏ, କାହିଁକି? ଆପଣଙ୍କୁ ତ ତାହାକୁ ସଂଶୋଧନ କରିବାକୁ ଅଛି। ଯଦି ଆପଣ ତାହାକୁ ପ୍ରେମ କରନ୍ତି, ଆପଣ କରିବେ, ଆପଣଙ୍କୁ କରିବାକୁ ଅଛି। ଯଦି ଆପଣ ଦେଖନ୍ତି ଯେ ଜଣେ ବ୍ୟକ୍ତି ଏକ ଛୋଟ ଡଙ୍ଗାରେ ଏକ ଝରଣା ଆଡକୁ ନଦୀରେ ଭାସି ଯାଉଅଛି, ଆଉ ଆପଣ ଜାଣନ୍ତି ଯେ ଯେତେବେଳେ ସେହି ଡଙ୍ଗାଟି ସେହି ଝରଣା ସହିତ ମିଶିବ ସେ ବୁଡ଼ିବାକୁ ଯାଉଅଛି, କଣ ଆପଣ କହିବେ କି, ଜନ୍, ତୁମେ ବୋଧହୁଏ ତୁମକୁ କିଛି ସମୟ ଚିନ୍ତା କରିବା ଉଚିତ, ହୋଇପାରେ ତୁମେ ଏଥିରୁ ରକ୍ଷା ପାଇନ ପାର? ଯଦି ମୁଁ ଜାଣେ ଯେ ସେ ଏଥିରୁ ରକ୍ଷା ପାଇବାକୁ ଯାଉନାହାନ୍ତି, ତାହେଲେ ମୁଁ ଯଥାସମ୍ଭବ ତାଙ୍କୁ ସେହି ଡଙ୍ଗାରୁ ପ୍ରାୟ ବାହାରକୁ ଫିଙ୍ଗି ଦେବାକୁ ଯାଉଅଛି, କାରଣ ଏହା ତ ପ୍ରେମ ଅଟେ ଯାହାକି ତାହା କରିଥାଏ। ଏବଂ ବର୍ତ୍ତମାନ ଏହି ବାର୍ତ୍ତା ଗୁଡିକରେ ଯାହାକି ମୁଁ କୁହେ, ମୁଁ କେବେ ହେଲେ କୌଣସି ମତ ସିଦ୍ଧାନ୍ତ କିଏ ଅବା ସେପରି କିଛି ଆଣିବାକୁ ଚେଷ୍ଟା କରେ ନାହିଁ, ମୁଁ ତାହା ମୋର ନିଜର ମଣ୍ଡଳୀରେ କରେ। ମାତ୍ର ଏଠାରେ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ଯେଉଁମାନେ କି ଭିନ୍ନ ଭିନ୍ନ ନାମଧାରୀ ସଂସ୍ଥା ଏବଂ ଭିନ୍ନ ମତର ଅଟନ୍ତି। ମୁଁ କେବଳ ଏକ ମୃଦୁ ରୂପ ନେବାକୁ ଚେଷ୍ଟା କରିଥାଏ, ବ୍ୟାଖ୍ୟା କରିଥାଏ। ମାତ୍ର ଖ୍ରୀଷ୍ଟିଆନ ପୁରୁଷମାନଙ୍କ ମଧ୍ୟରେ ମେଥଡିଷ୍ଟ, ବାପ୍ଟିଷ୍ଟ, ପ୍ରେସବିଟେରିଆନ କ'ଣ ଅଧିକ ଯାହା ବି ହୁଅନ୍ତୁ, ଏତିକି ଯଥେଷ୍ଟ କୁହେ ଯେ ଯଦି ଆପଣ ପରମେଶ୍ୱରଙ୍କ ଆତ୍ମାରୁ ଜନ୍ମ ହୋଇଛନ୍ତି, ମୁଁ ବିଶ୍ୱାସ କରେ ଯେ ଆପଣ ତାହା ବୁଝିଯିବେ, ଯାହା ମୋର କହିବାର ଅର୍ଥ। ତେବେ ଆଜି ରାତ୍ରି ମୁଁ ଆଦିପୁସ୍ତକ ତାହାର 24 ପର୍ବକୁ ଯିବାକୁ ଚାହେଁ, ମୁଁ ପଢିବାକୁ ଚାହେଁ। ଆଦିପୁସ୍ତକ 24 ପର୍ବର 12 ପଦରୁ ଆରମ୍ଭ କରି ପୁଣି ଏହି ପ୍ରାର୍ଥନା କଲା, ହେ ମୋହର କର୍ତ୍ତା ଅବ୍ରାହ୍ମଙ୍କ ସଦାପ୍ରଭୁ ପରମେଶ୍ୱର, ବିନୟ କରୁଅଛି ଆଜି ମୋ ସମ୍ମୁଖରେ ଶୁଭ ଫଳ ଉପସ୍ଥିତ କର, ଆଉ ମୋ ପ୍ରଭୁ ଅବ୍ରାହ୍ମଙ୍କ ପ୍ରତି ଦୟା କର। ଦେଖ, ମୁଁ ଏହି କୂପ ନିକଟରେ ଛିଡ଼ା ହେଉଅଛି, ଆଉ ଏ ନଗରବାସୀ ମାନଙ୍କ କନ୍ୟାଗଣ ଜଳ ନେବା ପାଇଁ ଆସୁଅଛନ୍ତି। ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ତୁମ୍ଭେ ଆପଣା କଳସ ନୁଆଇ ମୋତେ ଜଳପାନ କରାଅ। ଏହି କଥା କହିଲେ ସେ ଯେବେ କହିବ ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି। ତେବେ ସେ ତୁମ୍ଭ ଦାସ ଇସହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ, ତହିଁରେ ତୁମ୍ଭେ ମୋ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି। ଆଉ ତାପରେ ପ୍ରକାଶିତ ବାକ୍ୟ ପୁସ୍ତକରେ, ତାହା ହେଉଛି ବାଇବେଲର ପ୍ରଥମ ଆଦି ପୁସ୍ତକ। ତେବେ ବାଇବେଲର ଶେଷରେ ମୁଁ ପ୍ରକାଶିତ ବାକ୍ୟ 21 ପର୍ବ ଏବଂ ତାର 9 ପଦ ପାଠ କରିବାକୁ ଚାହେଁ। ଆମେ ଜାଣୁ ଯେ ଆଦି ପୁସ୍ତକର ଏହି ଶାସ୍ତ୍ରାଂଶ ଏଠାରେ କ'ଣ, ଆପଣ ଯଦି ଚାହାନ୍ତି ସମ୍ପୂର୍ଣ୍ଣ ପର୍ବଟି ପାଠ କରନ୍ତୁ। ଏହା ପରମେଶ୍ୱର ଇଲିଏଜରଙ୍କୁ ପଠାଉଛନ୍ତି, କିମ୍ବା ମୋତେ କ୍ଷମା କରନ୍ତୁ, ଅବ୍ରାହ୍ମ ଇସାକଙ୍କ ନିମନ୍ତେ ଏକ କନ୍ୟା ବାଛି ଆଣିବା ପାଇଁ ଇଲିଏଜରଙ୍କୁ ପଠାଉଛନ୍ତି। ଏବଂ ସୁନ୍ଦରୀ ରିବିକା ବାହାରକୁ ବାହାରି ଆସିଲେ ଏବଂ ସେହି ପ୍ରାର୍ଥନାର ସିଦ୍ଧ ଉତ୍ତରରେ, ଯାହାକି ଇଲିଏଜର ଅବ୍ରାହ୍ମଙ୍କ ସେବକ ଠିକ୍ ସେତିକି ବେଳେ ହିଁ ପ୍ରାର୍ଥନା କରିଥିଲେ। ତେବେ ପ୍ରକାଶିତ ବାକ୍ୟର 21 ପର୍ବର 9 ପଦରେ, ତତ୍ପରେ ଯେଉଁ 7 ଦୂତ ଶେଷ 7 କ୍ଲେଶରେ ପରିପୂର୍ଣ୍ଣ 7 ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା ଅର୍ଥାତ୍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି। ତେବେ ମୁଁ ଆଜି ରାତି ଏକ ବିଷୟ ପାଇଁ ତାହା ନେବାକୁ ଚାହୁଁଛି, ଏକ କନ୍ୟାର ମନୋନୟନ। ଏବଂ ଏହା ହେଉଛି ଯେ ମୋ ଭାଇ ଯିଏକି ଏଠାରେ ରେକର୍ଡ କରନ୍ତି, ସେ ଯଦି ଚାହିଁବେ ତେବେ ଏହା ସେହି ଟେପ୍ ଅଟେ ଯାହାକୁ ଆପଣ ନେଇ ବିତରଣ କରିପାରିବେ। ଏବଂ ତେବେ ଏଥିରେ ଏହାର ପ୍ରକୃତ ଅର୍ଥ ତାହା ନୁହେଁ ଯେ ମୁଁ ଉପସ୍ଥିତ ଥିବା ଏହି ମଣ୍ଡଳୀକୁ ଏହା କହୁଅଛି, ମାତ୍ର ଏହି ଟେପ୍ ଗୁଡିକ ସମଗ୍ର ବିଶ୍ୱକୁ ଯାଏ। ଏଗୁଡିକ ଅନୁବାଦ ହୋଇଥାଏ ଆକ୍ଷରିକ ଭାବେ ଓ ବହୁ ସଂଖ୍ୟକ ଭିନ୍ନ ଭାଷା ମାନଙ୍କରେ, ଏପରିକି ବିଶ୍ୱର ଚାରିଆଡେ ପ୍ରତିମା ପୂଜକ ଦେଶମାନଙ୍କୁ ମଧ୍ୟ ଯାଏ। ଆମେ ସେମାନଙ୍କୁ ମାଗଣାରେ ମଣ୍ଡଳୀର ଏକ ସମାଜ ଭାବରେ ଟେପ୍ ଗୁଡିକୁ ପଠାଉ ଏବଂ ତାହା ଅନୁବାଦ ହୋଇଥାଏ ଏବଂ ଆଫ୍ରିକାର ସମଗ୍ର ଜଙ୍ଗଲମାନ ଦେଇ ଓ ଭାରତକୁ ପୁଣି ସମଗ୍ର ବିଶ୍ୱରେ ଏହି ଟେପ୍ ଗୁଡିକ ଯାଇଥାଏ। ତେବେ ଏକ କନ୍ୟାର ମନୋନୟନ, ଜୀବନର ଅନେକ ଗୁଡିକ ବିଷୟରେ ଆମକୁ ଏକ ଚୟନ ଦିଆଯାଇଥାଏ। ଜୀବନର ଶୈଳୀ ତାହା ନିଜେ ଏକ ଚୟନ ଅଟେ। ଆମକୁ ଆମର ନିଜସ୍ୱ ପଥ ପ୍ରସ୍ତୁତ କରିବାର ଏକ ଅଧିକାର ଅଛି, ଆମର ନିଜସ୍ୱ ପଥ ବାଛିବାର ଏକ ଅଧିକାର ଅଛି, ଯେପରି ଭାବରେ ଆମେ ରହିବାକୁ ଚାହୁଁ। ଶିକ୍ଷା ଏକ ଚୟନ ଅଟେ। ଆମେ ଏହା ବାଛିପାରୁ ଯେ ଆମେ ଶିକ୍ଷିତ ହେବାକୁ ଯାଉଅଛୁ କି ନାହିଁ, କି ଅବା ଆମେ ଶିକ୍ଷିତ ହେବାକୁ ଯାଉନାହୁଁ। ତାହା ଏକ ଚୟନ ଅଟେ ଯାହା ଆମର ରହିଥାଏ। ଠିକ୍ ଏବଂ ଭୁଲ ଏକ ଚୟନ ଅଟେ। ପ୍ରତ୍ୟେକ ପୁରୁଷ, ପ୍ରତ୍ୟେକ ମହିଳା, ପୁଅ ଏବଂ ଝିଅ ତାହାଙ୍କୁ ଏହା ବାଛିବାକୁ ଅଛି ଯେ ସେମାନେ ଠିକ୍ ଭାବରେ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରିବାକୁ ଯାଉଛନ୍ତି କି ନାହିଁ। ଏହା ଏକ ଚୟନ ଅଟେ। ଚୟନ ଏକ ବଡ଼ ବିଷୟ ଅଟେ। ଆପଣଙ୍କର ଅନନ୍ତ ଗନ୍ତବ୍ୟସ୍ଥଳ ଏକ ଚୟନ ଅଟେ। ଏବଂ ହୋଇପାରେ ଯେ ଆଜି ରାତି ଏହି ସେବା ସମାପ୍ତ ହେବା ପୂର୍ବରୁ ଆପଣଙ୍କ ମଧ୍ୟରୁ କେତେକେ ସେହି ଚୟନକୁ କରିବେ ଯେ ଆପଣ ନିଜର ଅନନ୍ତତାକୁ କେଉଁଠାରେ ଅତିବାହିତ କରିବେ। ଗୋଟିଏ ଥର ଏପରି ହେବ ଯେ ଯଦି ଆପଣ ପରମେଶ୍ୱରଙ୍କୁ ଅନେକ ଥର ପ୍ରତ୍ୟାଖ୍ୟାନ କରନ୍ତି, ଏପରି ଏକ ସମୟ ଆସିବ ଯେ ଆପଣ ତାହାଙ୍କୁ ଶେଷ ଥର ପାଇଁ ପ୍ରତ୍ୟାଖ୍ୟାନ କରିବେ। ଦୟା ଏବଂ ବିଚାର ମଧ୍ୟରେ ଏକ ରେଖା ଅଛି, ଏବଂ ଏହା ଜଣେ ପୁରୁଷ କିମ୍ବା ଜଣେ ସ୍ତ୍ରୀ, ପୁଅ କିମ୍ବା ଝିଅ ପାଇଁ ସେହି ରେଖାକୁ ଅତିକ୍ରମ କରିବା ଏକ ବିପଜ୍ଜନକ ବିଷୟ ଅଟେ। କାରଣ ଯେତେବେଳେ ଆପଣ ସେହି ସମୟ ସୀମାକୁ ଅତିକ୍ରମ କରିଯାଆନ୍ତି, ସେତେବେଳେ ଆଉ କୌଣସି ପ୍ରତ୍ୟାବର୍ତ୍ତନ ରହେ ନାହିଁ। ତେଣୁ ଆଜି ରାତି ଏହା ହୁଏତ ସମୟ ହୋଇପାରେ ଯେ ଅନେକ ସେମାନଙ୍କର ନିଷ୍ପତ୍ତିକୁ ନେବେ ଯେ ସେମାନେ ଅସରନ୍ତି ଅନନ୍ତତାକୁ କେଉଁଠାରେ ଅତିବାହିତ କରିବେ। ଆଉ ଏକ ଚୟନର ବିଷୟ ଯାହା ଆମ ମଧ୍ୟରେ ଥାଏ ତାହା ହେଉଛି ଏକ ଜୀବନ ସାଥୀ। ଜୀବନରେ ପାଦ ଦେଉଥିବା ଜଣେ ଯୁବକ ବା ଯୁବତୀଙ୍କୁ ଏକ ଚୟନ କରିବାର ଏକ ଅଧିକାର ଦିଆଯାଇଅଛି। ଯୁବକଟି ଚୟନ କରିଥାନ୍ତି, ସେହି ଯୁବତୀଙ୍କ ପାଖରେ ଏହାକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବାର ଏକ ଅଧିକାର ରହିଥାଏ। ମାତ୍ର ଉଭୟ ପାର୍ଶ୍ୱରେ ଏହା ତଥାପି ଏକ ଚୟନ ଅଟେ। ଉଭୟ ପୁରୁଷ ଏବଂ ସ୍ତ୍ରୀ ସେମାନଙ୍କ ପାଖରେ ଚୟନ କରିବାର ଏକ ଅଧିକାର ରହିଥାଏ। ଆହୁରି ମଧ୍ୟ ଜଣେ ଖ୍ରୀଷ୍ଟିଆନ ଭାବରେ ଆପଣଙ୍କ ପାଖରେ ଏକ ଚୟନ ରହିଛି। ଆପଣଙ୍କ ପାଖରେ ଏଠାରେ ଆମେରିକାରେ ମଣ୍ଡଳୀର ଏକ ଚୟନ ରହିଛି ଏପର୍ଯ୍ୟନ୍ତ ଯେଉଁଠାକୁ କି ଆପଣ ଯାଇପାରନ୍ତି। ତାହା ଆପଣଙ୍କର ନିଜର ଆମେରିକୀୟ ଅଧିକାର ଅଟେ ଯେ ଆପଣ ଯେକୌଣସି ମଣ୍ଡଳୀକୁ ବାଛିପାରନ୍ତି ଯେଉଁଟାକୁ ଆପଣ ଯିବା ପାଇଁ ଚାହାନ୍ତି। ତାହା ଏକ ଚୟନ ଅଟେ। ଯଦି ଆପଣ ନ ଚାହାନ୍ତି ତେବେ ଆପଣଙ୍କୁ ସେମାନଙ୍କ ମଧ୍ୟରୁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ମାତ୍ର ଯଦି ଆପଣ ମେଥଡିଷ୍ଟରୁ ବାପ୍ଟିଷ୍ଟ କିମ୍ବା କ୍ୟାଥୋଲିକରୁ ଜଣେ ପ୍ରୋଟେଷ୍ଟାଣ୍ଟକୁ କିମ୍ବା ଅନ୍ୟାନ୍ୟ ପ୍ରଭୃତିକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ତେବେ ସେଠାରେ ଏପରି କେହି ନାହିଁ ଯିଏକି ଆପଣଙ୍କୁ କୌଣସି ନିର୍ଦ୍ଦିଷ୍ଟ ମଣ୍ଡଳୀକୁ ଆସିବା ପାଇଁ କହିପାରିବ କିମ୍ବା ଆପଣଙ୍କୁ ବାଧ୍ୟ କରିପାରିବ। ତାହା ଆମର ସ୍ୱାଧୀନତା ଅଟେ। ତାହା ହିଁ ଯାହାକି ଆମର ଗଣତନ୍ତ୍ର ଅଟେ। ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ବାଛିପାରିବେ। ଧର୍ମର ସ୍ୱାଧୀନତା ଏବଂ ତାହା ଏକ ମହାନ ବିଷୟ ଅଟେ। ପରମେଶ୍ୱର ଆମକୁ ତାହା ସେହିପରି ରଖିପାରିବା ପାଇଁ ସାହାଯ୍ୟ କରନ୍ତୁ ଯେତେ ଦୂର ଆମେ ତାହା କରିପାରୁ। ଆପଣଙ୍କର ମଧ୍ୟ ଏକ ଚୟନ ଅଛି ଯେ କରିବେ କି ନାହିଁ। ଯେତେବେଳେ ଆପଣ ଏହି ମଣ୍ଡଳୀକୁ ବାଛନ୍ତି ଆପଣ ଏହା ବାଛିପାରିବେ ଯେ ଆପଣ ଏହି ମଣ୍ଡଳୀରେ ଯେ ଆପଣ ଏପରି ଏକ ମଣ୍ଡଳୀକୁ ବାଛିବେ କି ନାହିଁ ଯାହାକି ଆପଣଙ୍କୁ ଆପଣଙ୍କର ଅନନ୍ତ ଗନ୍ତବ୍ୟ ସ୍ଥଳକୁ ମାର୍ଗଦର୍ଶନ କରିବ। ଆପଣ ଏକ ମଣ୍ଡଳୀକୁ ବାଛିପାରିବେ ଯାହାର କି ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଥାଏ, ଯାହାକି ଆପଣ ଭାବିପାରିବେ ଯେ ସିଦ୍ଧାନ୍ତ ହିଁ କେବଳ ଅଟେ ଯାହା ଆପଣ ଚାହାନ୍ତି, କିମ୍ବା ଅନ୍ୟ ମଣ୍ଡଳୀ ପାଖରେ ସେମାନଙ୍କର ସିଦ୍ଧାନ୍ତ ଥାଏ। ଆଉ ତାପରେ ପରମେଶ୍ୱରଙ୍କ ବାକ୍ୟ ଅଛି ଯାହାର ଚୟନ ଆପଣଙ୍କ ପାଖରେ ଅଛି। ଆପଣଙ୍କୁ ଚୟନ କରିବାକୁ ପଡିବ। ଆମମାନଙ୍କ ମଧ୍ୟରେ ଚୟନ କରିବାର ଏକ ଅଲିଖିତ ନିୟମ ଅଛି। ମୁଁ ବିଶ୍ୱାସ କରେ ଯେ ଏହା ଥରେ କାର୍ମେଲ ପର୍ବତ ଉପରେ ଏଲିୟ ଥିଲେ ସେହି ଚରମ ପରାକାଷ୍ଠା ପରେ ସଙ୍କଟର ଏକ ମହାନ ଘଟିକାରେ, ଯାହା ବିଷୟରେ ଆମେ ଏବେ ହେ ଆସିବାକୁ ଯାଉଅଛୁ। ଆଉ ବୋଧହୁଏ ଆଜି ରାତି ଏହା ଆପଣଙ୍କ ପ୍ରତି କିମ୍ବା ମୋ ପ୍ରତି ହୋଇପାରେ ଯେ ଆମେ ଏହି ଚୟନକୁ କରୁ, ଯେପରିକି ତାହା କାର୍ମେଲ ପର୍ବତର ଅଭିଜ୍ଞତା ଥିଲା। ସତ କହିବାକୁ ଗଲେ ମୁଁ ଭାବୁଛି ଏହା ବର୍ତ୍ତମାନ ବିଶ୍ୱବ୍ୟାପୀ ଚାଲିଛି। ମାତ୍ର ଖୁବ୍ ଶୀଘ୍ର ଏକ ସମୟ ଆସିବ ଯେଉଁଠାରେ କି ଆପଣଙ୍କୁ ଏକ ଚୟନ କରିବାକୁ ପଡିବ, ଏବଂ ଏଠାରେ ଥିବା ଆପଣ ପୁରୁଷମାନେ ନିଜ ନିଜର ନାମଧାରୀ ମଣ୍ଡଳୀ ଗୁଡ଼ିକରୁ ଏହାକୁ କେବଳ ବିଶ୍ୱାସ କରନ୍ତୁ ଯେ ସେହି ସମୟ ଠିକ୍ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ଅଟେ ଯେତେବେଳେ କି ଆପଣ ଏକ ଚୟନ କରିବାକୁ ଯାଉଛନ୍ତି। ଆପଣ ହୁଏତ ବିଶ୍ୱ ପରିଷଦ ମଧ୍ୟକୁ ଯିବାକୁ ଯାଉଛନ୍ତି, କିମ୍ବା ଆପଣ ଆଉ ଅଧିକ ଏକ ନାମଧାରୀ ସଂସ୍ଥା ହେବାକୁ ଯାଉନାହାନ୍ତି। ଆପଣଙ୍କୁ ତାହା କରିବାକୁ ଯିବାକୁ ହିଁ ପଡିବ। ଆଉ ସେହି ଚୟନଟି ଶୀଘ୍ର ଆସୁଅଛି, ଏବଂ ସେହି ଶେଷ ଘଟିକା ପର୍ଯ୍ୟନ୍ତ ଅପେକ୍ଷା କରିବାଟା ମଧ୍ୟ ଏକ ବିପଦଜନକ ବିଷୟ ଅଟେ। କାରଣ ଆପଣ ଏପରି କିଛି ବିଷୟକୁ ଗ୍ରହଣ କରି ନେଇପାରନ୍ତି ଯେଉଁଥିରୁ କି ଆପଣ କେବେ ମୁକୁଳି ପାରିବେ ନାହିଁ। ଆପଣ ଜାଣନ୍ତି ଯେ ଏପରି ଏକ ସମୟ ଅଛି ଯେତେବେଳେ କି ଆପଣଙ୍କୁ ଚେତାବନୀ ଦିଆଯାଇପାରେ। ତତ୍ପରେ ଯଦି ଆପଣ ସେହି ଚେତାବନୀର ରେଖାକୁ ପାର କରିଯାଆନ୍ତି ତେବେ ଆପଣ ଅନ୍ୟ ପାର୍ଶ୍ୱ ନିମନ୍ତେ ଚିହ୍ନିତ ହୋଇସାରିଛନ୍ତି, ମାର୍କା ମରାଯାଇ ସାରିଛନ୍ତି। ମନେ ରଖନ୍ତୁ ଯେତେବେଳେ ସେହି ଜୁବେଲ ବର୍ଷ ଆସେ ଏବଂ ସେହି ଯାଜକ ତୁରି ବଜାଇ ଗମନ କରୁଥାନ୍ତି ସେତେବେଳେ ପ୍ରତ୍ୟେକ ଦାସ ମୁକ୍ତ ହୋଇଯାଇପାରିବ। ମାତ୍ର ଯଦି ସେମାନେ ସେମାନଙ୍କର ସ୍ୱାଧୀନତାକୁ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ତାଙ୍କୁ ମନ୍ଦିରକୁ ନେଇ ଏକ ଖୁଣ୍ଟ ପାଖକୁ ନିଆଯିବାକୁ ପଡେ ଏବଂ ଏକ ଡାମ୍ଫଣ ସାହାଯ୍ୟରେ ତାଙ୍କର କାନରେ ଛିଦ୍ର କରି ଦିଆଯାଏ। ଆଉ ତାପରେ ସେ ସର୍ବଦା ନିଜ ମୁନିବର ସେବା କରେ। ଏହା ତାଙ୍କ କାନରେ ଶ୍ରବଣର ଏକ ନିଦର୍ଶନ ସ୍ୱରୂପେ ଦିଆଯାଇଥିଲା। ବିଶ୍ୱାସ ଶ୍ରବଣ ଦ୍ୱାରା ଆସେ। ସେ ସେହି ତୁରି ଧ୍ୱନି ଶୁଣିଲା, ମାତ୍ର ସେ ଏହାକୁ ଶ୍ରବଣ କରିବାକୁ ଚାହିଁଲା ନାହିଁ। ଏବଂ ଅନେକ ଥର ପୁରୁଷ ଏବଂ ସ୍ତ୍ରୀମାନେ ପରମେଶ୍ୱରଙ୍କ ସତ୍ୟ ଶୁଣନ୍ତି ଓ ଏହାକୁ ସତ୍ୟ ବୋଲି ସୁପ୍ରମାଣିତ ଏବଂ ପ୍ରତିପାଦିତ ହୋଇଥିବାର ଦେଖନ୍ତି, ମାତ୍ର ତଥାପି ସେମାନେ ଏହାକୁ ଶୁଣିବାକୁ ଚାହାନ୍ତି ନାହିଁ। ସେଠାରେ ଅନ୍ୟ କିଛି କାରଣ ଥାଏ। ସେଠାରେ ସତ୍ୟ ଏବଂ ତଥ୍ୟର ସମ୍ମୁଖୀନ ହେବା ଅପେକ୍ଷା ସେମାନଙ୍କ ପାଖରେ ଅନ୍ୟ କିଛି ଚୟନ ରହିଥାଏ। ସେଇଥିଯୋଗୁଁ ସେମାନଙ୍କର କାନ ସୁସମାଚାର ପାଇଁ ବନ୍ଦ ହୋଇପାରେ। ସେମାନେ ଏହାକୁ ଆଉ କଦାପି ଶୁଣିବେ ନାହିଁ। ଆପଣମାନଙ୍କୁ ମୋର ପରାମର୍ଶ, ଯେତେବେଳେ ପରମେଶ୍ୱର ଆପଣଙ୍କ ହୃଦୟରେ କଥା କୁହନ୍ତି ଆପଣ ଠିକ୍ ସେହି ସମୟରେ କାର୍ଯ୍ୟ କରନ୍ତୁ। ଏଲିୟ ସେମାନଙ୍କୁ ଏକ ଚୟନ ଦେଲେ ଯାହା ସେମାନଙ୍କୁ କରିବାର ଉଚିତ ଥିଲା। ଆଜି ତୁମେ କାହାର ସେବା କରିବ ତାହା ମନୋନୀତ କର। ଯଦି ସଦାପ୍ରଭୁ ପରମେଶ୍ୱର ଅଟନ୍ତି ତେବେ ତାହାଙ୍କ ସେବା କର, ମାତ୍ର ଯଦି ବାଲ ପ୍ରଭୁ ହୁଅନ୍ତି ତେବେ ତାହାର ସେବା କର। ତେବେ ଯେପରି ଆମେ ଦେଖୁ ଯେ ସମସ୍ତ ପ୍ରାକୃତିକ ବିଷୟ ଆତ୍ମିକ ବିଷୟର ଏକ ପ୍ରତିଛାୟା ଅଟେ, ଯେପରିକି ଆଜି ସକାଳେ ଆମେ ଆମ ପାଠରେ ଦେଖୁଥିଲୁ, ଯଥା ସୂର୍ଯ୍ୟ ଏବଂ ତାର ପ୍ରବୃତ୍ତି। ତାହା ମୋର ପ୍ରଥମ ବାଇବେଲ ଥିଲା। ବାଇବଲରେ ମୁଁ ଗୋଟିଏ ପୃଷ୍ଠା ସୁଦ୍ଧା ପଢିବା ପୂର୍ବରୁ ମୁଁ ପରମେଶ୍ୱରଙ୍କୁ ଜାଣିଥିଲି, କାରଣ ବାଇବେଲ ପ୍ରକୃତିରେ ସବୁଆଡେ ଲେଖା ହୋଇଛି ଏବଂ ଏହା ପରମେଶ୍ୱରଙ୍କ ବାକ୍ୟ ସହିତ ସାମଞ୍ଜସ୍ୟରେ ରହିଥାଏ। ଯେ କିପରି ଭାବରେ ପ୍ରକୃତିର ମୃତ୍ୟୁ, ସମାଧି, ପୁନରୁତ୍ଥାନ ଏବଂ ସୂର୍ଯ୍ୟର ଉଦୟ ହେବା, ଗମନ କରିବା, ଅସ୍ତ ହେବା, ମରିବା, ପୁନର୍ବାର ଉଠିବା, ଅନେକ ଗୁଡ଼ିଏ ବିଷୟ ଅଛି ଯାହାକୁ ଆମେ ପ୍ରକୃତିରେ ପରମେଶ୍ୱରଙ୍କ ସହିତ ପ୍ରତିଚିତ୍ରଣ କରିପାରିବା, ଯାହାକି ଆମକୁ ଏହି ବାର୍ତ୍ତା ପାଇଁ ଛାଡ଼ିବାକୁ ପଡୁଛି। ତେବେ ଯଦି ସେହି ଆତ୍ମିକ କିମ୍ବା ସେହି ପ୍ରାକୃତିକ ବିଷୟ ଏକ ଆତ୍ମିକ ବିଷୟର ପ୍ରତିଚିତ୍ରଣ ଅଟେ, ତାହେଲେ ପ୍ରାକୃତିକ ଭାବରେ ଏକ କନ୍ୟାର ମନୋନୟନ ଆତ୍ମିକ ଭାବରେ ଏକ କନ୍ୟାର ସେହି କନ୍ୟାର ମନୋନୟନର ଏକ ପ୍ରତିଚିତ୍ରଣ ଅଟେ। ତେବେ ଏହା ଏକ ଗମ୍ଭୀର ବିଷୟ ଅଟେ ଏକ ପୁରୁଷ ପାଇଁ, ଯେତେବେଳେ ଆମେ ଏକ ପତ୍ନୀ ବାଛିବାକୁ ଯାଉ, କାରଣ ଏଠାରେ ଶପଥ ଗୁଡିକ ହେଲା ଯେ ପର୍ଯ୍ୟନ୍ତ ମୃତ୍ୟୁ ଆମକୁ ବିଚ୍ଛେଦ ନ କରେ। ସେହିପରି ଭାବରେ ହିଁ ଆମେ ଏହା ରଖିବା ଉଚିତ ଏବଂ ଆପଣ ସେହି ଶପଥକୁ ପରମେଶ୍ୱରଙ୍କ ସମ୍ମୁଖରେ ଗ୍ରହଣ କରନ୍ତି ଯେ କେବଳ ମୃତ୍ୟୁ ହିଁ ଆପଣଙ୍କୁ ବିଚ୍ଛେଦ କରିବ। ଆଉ ମୁଁ ଭାବୁଛି ଆମେ କରିବା ଉଚିତ। ଜଣେ ପୁରୁଷ ତାର ସଠିକ ମସ୍ତିଷ୍କରେ, ଯିଏକି ଭବିଷ୍ୟତ ନିମନ୍ତେ ଯୋଜନା କରୁଛି, ଯେ ସେ ସେହି ପତ୍ନୀଙ୍କୁ ଅତି ଯତ୍ନ ସହକାରେ ବାଛିବା ଉଚିତ। ଆପଣ କଣ କରୁଛନ୍ତି ତାହା ପ୍ରତି ଯତ୍ନବାନ ହୁଅନ୍ତୁ। ପୁଣି ଜଣେ ମହିଳା ଏକ ସ୍ୱାମୀ ବାଛିବା ବେଳେ କିମ୍ବା ସ୍ୱାମୀ ଗ୍ରହଣ କରିବାର ସେହି ଚୟନକୁ ନେଲାବେଳେ ଅତି ଯତ୍ନବାନ ହେବା ଉଚିତ ଯେ ସେ କଣ କରୁଛନ୍ତି, ଏବଂ ବିଶେଷ କରି ଏହି ଦିନମାନଙ୍କରେ ଜଣେ ପୁରୁଷ ଏକ ପତ୍ନୀ ବାଛିବା ପୂର୍ବରୁ ଭାବିବା ଉଚିତ ଏବଂ ପ୍ରାର୍ଥନା କରିବା ଉଚିତ। ମୁଁ ଭାବୁଛି ଆଜି ଯାହା ହୋଇଛି, ବର୍ତ୍ତମାନ ଛାଡ଼ପତ୍ରର ଅନେକ ଗୁଡ଼ିଏ ମାମଲା, ଯେ ଆମେରିକାରେ ଆମେ ଛାଡ଼ପତ୍ର ମାମଲାରେ ବିଶ୍ୱରେ ଅଗ୍ରଣୀ ଅଟୁ, ଆମେ ବାକି ଦୁନିଆକୁ ଆଗେଇ ନେଇଥାଉ। ଅନ୍ୟ କୌଣସି ରାଷ୍ଟ୍ର ଅପେକ୍ଷା ଏଠାରେ ଏହି ରାଷ୍ଟ୍ରରେ ଅଧିକ ଛାଡ଼ପତ୍ର ହୁଏ ଏବଂ ଏହା ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ବୋଲି ଗଣନା ଓ ଚିନ୍ତା କରାଯାଏ। କି ଏକ ଅପମାନର ବିଷୟ ଅଟେ ଆମର ଛାଡ଼ପତ୍ର ନ୍ୟାୟାଳୟମାନ। ମୁଁ ଭାବେ ଏହାର କାରଣ ହେଉଛି ଯେ ପୁରୁଷମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଇଛନ୍ତି ଏବଂ ସ୍ତ୍ରୀ ଲୋକମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଇଛନ୍ତି। ଏବଂ ଆମେ ପାଉ ଯେ ଯଦି ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ଲୋକ ଏହି ବିଷୟରେ ପ୍ରାର୍ଥନା କରନ୍ତି, କେବଳ ଏକ ସୁନ୍ଦର ଆଖି ଦୁଇଟି ନ ଦେଖି କିମ୍ବା ବଡ଼ ବଡ଼ ବଳିଷ୍ଠ କାନ୍ଧକୁ ନ ଦେଖି କି ଅବା ସେହିପରି କିଛି ଅଥବା ଅନ୍ୟ କିଛି ସାଂସାରିକ ମୋହମାୟାକୁ ନ ଦେଖି ବରଂ ପ୍ରଥମେ ପରମେଶ୍ୱରଙ୍କ ଆଡ଼କୁ ଚାହିଁ ଏହା କୁହନ୍ତି, ହେ ପରମେଶ୍ୱର, କଣ ଏହା ତୁମର ଯୋଜନା କି? ମୁଁ ଭାବୁଛି ଆଜି ଏତେ ଅଧିକ ପ୍ରତାରଣା ଅଛି ଯେପରିକି ବିଦ୍ୟାଳୟରେ ହେଉଥାଏ। ଯେତେବେଳେ ଏକ ସକାଳରେ ପିଲାମାନେ ଆସନ୍ତି, ପଡ଼ୋଶୀରେ ଅନେକ ପିଲାମାନେ, ଯାହାକି ମୋର ବନ୍ଧୁମାନେ ଆସିବେ ଓ କହିବେ, ଭାଇ ବ୍ରାହ୍ମ କଣ ଆପଣ ଆମ ପାଇଁ ପ୍ରାର୍ଥନା କରିବେ କି? ଆମର ଆଜି ଏକ ପରୀକ୍ଷା ଅଛି, ମୁଁ ରାତି ସାରା ପରିଶ୍ରମ କରିଛି ଆଉ ମୁଁ ଭାବେ ନାହିଁ ଯେ ମୁଁ ତାହା ଉତ୍ତୀର୍ଣ୍ଣ ହୋଇପାରିବି, ମୋ ପାଇଁ ପ୍ରାର୍ଥନା କରିଦିଅନ୍ତୁ। ମୁଁ ଭାବୁଛି ଯେକୌଣସି ବିଦ୍ୟାଳୟ ଯାଉଥିବା ପିଲା, ଯଦି ତୁମେ ଯଦି ଏବଂ ପିତାମାତା ମାନେ ସକାଳେ ମେଜରେ ଆପଣ ଯଦି କହିପାରନ୍ତି, ମା ଜନ୍ର ଆଜି ଏକ ପରୀକ୍ଷା ଅଛି, ଆସ ଏବେ ତାହା ପାଇଁ ପ୍ରାର୍ଥନା କରିବା। ମୁଁ ଭାବୁଛି ଏହା ସେସବୁ କିଛିକୁ ପରାସ୍ତ କରିଦେବ ଯାହାକି ଆପଣ କେବେ ଅନ୍ୟ କୌଣସି ଉପାୟରେ କରିପାରନ୍ତି, ଅବା ଅନ୍ୟ କାହାରିର ଉତ୍ତର ପୁସ୍ତିକା ଉପରେ ନଜର ପକାଇବା ଓ ନକଲ କରିବା। ମୁଁ ଭାବୁଛି ଯଦି ଆପଣ କେବଳ ବାହାରି ଆସିବେ ଓ ଏହା ବିଷୟରେ ପ୍ରାର୍ଥନା କରିବେ, ଏବଂ ଯଦି ଆମେ ଏହା ଅଧ୍ୟୟନ କରିବା ଯେ ଆମେ ସେତେବେଳେ କଣ କରୁଅଛୁ ଯେତେବେଳେ ଆମେ ବିବାହ କରିବାକୁ ଯାଉଥାଉ, ଯେତେବେଳେ ଆମେ ଆମର ପତ୍ନୀ ଆମ ସ୍ୱାମୀ ବାଛିଥାଉ, ଯଦି ଆମେ ଏହାକୁ ଅଧ୍ୟୟନ କରିବା, ଜଣେ ବ୍ୟକ୍ତିକୁ ଆନ୍ତରିକ ଭାବରେ ପ୍ରାର୍ଥନା କରିବା ଉଚିତ, କାରଣ ସେ ତାହାର ସମସ୍ତ ଜୀବନକୁ ନଷ୍ଟ କରିଦେଇପାରେ। ମନେ ରଖନ୍ତୁ, ଶପଥଟି ହେଉଛି ଯେପର୍ଯ୍ୟନ୍ତ ମୃତ୍ୟୁ ଆମକୁ ବିଚ୍ଛେଦ ନ କରେ, ଏବଂ ସେ ଭୁଲ ଚୟନ କରି ତାର ଜୀବନକୁ ନଷ୍ଟ କରିଦେଇପାରେ। ମାତ୍ର ଯଦି ସେ ଏହା ଜାଣିଥାନ୍ତା ଯେ ସେ ଭୁଲ ଚୟନ କରୁଛନ୍ତି ଏବଂ ଏପରି ଜଣେ ମହିଳାଙ୍କୁ ବିବାହ କରୁଛନ୍ତି ଯିଏକି ତାଙ୍କ ପତ୍ନୀ ହେବା ଯୋଗ୍ୟ ନୁହେଁ, ଆଉ ସେ ଯେକୌଣସି ପ୍ରକାରେ ବି ତାହା କରନ୍ତି, ତେବେ ଏହା ତାଙ୍କର ଦୋଷ ଅଟେ। ଯଦି ସେ ସ୍ତ୍ରୀ ଲୋକ ଜଣକ ଏକ ସ୍ୱାମୀକୁ ଗ୍ରହଣ କରନ୍ତି ଏବଂ ଜାଣନ୍ତି ଯେ ସେ ଆପଣଙ୍କର ଏକ ସ୍ୱାମୀ ହେବାକୁ ଯୋଗ୍ୟ ନୁହନ୍ତି, ତେବେ ଏହା ଜାଣିବା ପରେ ଯେ କଣ ଠିକ୍ ଏବଂ ଭୁଲ, ତାହା ଆପଣଙ୍କର ନିଜର ଦୋଷ ଅଟେ। ତେଣୁ ଆପଣ ପୁଙ୍ଖାନୁପୁଙ୍ଖ ପ୍ରାର୍ଥନା ନ କରିବା ପର୍ଯ୍ୟନ୍ତ ଆପଣଙ୍କୁ ଏହା କରିବା ଉଚିତ ନୁହେଁ। ସେହି ସମାନ ବିଷୟ ଏକ ମଣ୍ଡଳୀ ଚୟନ କରିବାରେ ପ୍ରଯୁଜ୍ୟ ଅଟେ। ତେବେ ଆପଣଙ୍କୁ ନିଶ୍ଚୟ ସେହି ମଣ୍ଡଳୀ ସମ୍ବନ୍ଧରେ ପ୍ରାର୍ଥନା କରିବା ଉଚିତ ଯେଉଁଠାରେ ଆପଣ ସହଭାଗିତା କରୁଛନ୍ତି। ମନେ ରଖନ୍ତୁ, ମଣ୍ଡଳୀ ଗୁଡ଼ିକ ଏକ ଆତ୍ମା ବହନ କରନ୍ତି। ତେବେ ମୁଁ ସମାଲୋଚକ ହେବାକୁ ଚାହେଁ ନାହିଁ, ମାତ୍ର ମୁଁ ଅନୁଭବ କରେ ଯେ ମୁଁ ଜଣେ ବୟସ୍କ ବ୍ୟକ୍ତି, ଆଉ ଏହି ଦିନମାନଙ୍କ ମଧ୍ୟରୁ ଗୋଟିଏ ଦିନ ମୋତେ ଏଠାରୁ ଚାଲିଯିବାକୁ ଅଛି, ଏବଂ ମୁଁ ଆଜି ରାତି କିମ୍ବା ଅନ୍ୟ କୌଣସି ସମୟରେ ଯାହା କୁହେ ସେଇଥିପାଇଁ ବିଚାର ଦିନରେ ମୋତେ ଉତ୍ତର ଦେବାକୁ ହେବ। ଆଉ ମୁଁ ତେଣୁ ମୋତେ ଅତ୍ୟଧିକ ଭାବରେ ସତ୍ୟନିଷ୍ଠ ଏବଂ ପ୍ରକୃତରେ ହୃଦ୍ବୋଧଜନକ ହେବାକୁ ପଡ଼ିବ। ମାତ୍ର ଆପଣ ଏକ ମଣ୍ଡଳୀକୁ ଯାଆନ୍ତୁ, ଏବଂ ଯଦି ଆପଣ ସେହି ମଣ୍ଡଳୀର ଆଚରଣ ଦେଖିବେ, ଆପଣ କେବଳ ପାଳକଙ୍କୁ କିଛି ସମୟ ଦେଖନ୍ତୁ, ଏବଂ ଆପଣ ସାଧାରଣତଃ ପାଇବେ ଯେ ମଣ୍ଡଳୀଟି ପାଳକଙ୍କ ପରି ଆଚରଣ କରେ। ବେଳେବେଳେ ମୁଁ ଆଶ୍ଚର୍ଯ୍ୟ କରେ ଯେ ଆମେ ପବିତ୍ର ଆତ୍ମାଙ୍କ ବଦଳରେ ପରସ୍ପର ଜଣେ ଅନ୍ୟର ଆତ୍ମା ପାଇନାହୁଁ ତ। ଆପଣ ଏପରି ଏକ ସ୍ଥାନକୁ ଯାଆନ୍ତି ଯେଉଁଠାରେ ଜଣେ ପାଳକ ପ୍ରକୃତରେ ଉଗ୍ର ମୌଳିକବାଦୀ ଥାନ୍ତି ଏବଂ ସେହିପରି ବିଷୟ କହୁଥାନ୍ତି। ଆପଣ ପାଇବେ ଯେ ମଣ୍ଡଳୀ ମଧ୍ୟ ସେ ସମାନ ପ୍ରକାର ଅଟେ। ମୁଁ ଆପଣଙ୍କୁ ଏକ ଏପରି ମଣ୍ଡଳୀକୁ ନେଇଯିବି ଯେଉଁଠାରେ ମୁଁ ଦେଖେ ଯେ ପାଳକ ଛିଡ଼ା ହୋଇ ସେମାନଙ୍କର ମୁଣ୍ଡକୁ ଆଗକୁ ପଛକୁ ଝଟକୁଥାନ୍ତି। ଆପଣ ମଣ୍ଡଳୀକୁ ଦେଖନ୍ତୁ, ସେମାନେ ସେହି ସମାନ କାର୍ଯ୍ୟ କରୁଥାନ୍ତି। ଆପଣ ଜଣେ ପାଳକଙ୍କୁ ନିଅନ୍ତୁ ଯିଏକି ଯେକୌଣସି ବିଷୟକୁ କେବଳ ଗିଳି ପକାନ୍ତି, ସାଧାରଣତଃ ସେହି ମଣ୍ଡଳୀ ମଧ୍ୟ ସେହି ସମାନ ବିଷୟ କରିବ। ତେଣୁ ଯଦି ମୁଁ ଏକ ମଣ୍ଡଳୀ ଚୟନ କରୁଥାଏ, ମୁଁ ଏକ ପ୍ରକୃତ ମୌଳିକ ପୂର୍ଣ୍ଣ ସୁସମାଚାର ବାଇବେଲ ମଣ୍ଡଳୀ ବାଛିବି। ଯଦି ମୁଁ ମୋର ପରିବାରକୁ ସେଠାରେ ନେଇଯିବା ପାଇଁ ଗୋଟିଏ ବାଛୁଥାଏ, ଚୟନ କରନ୍ତୁ, ଦେଖିଥାଏ ଅନ୍ୟ ଏକ ଦିନ ସେହି ପିଲାମାନେ ଭାଇ ସାକାରିଆନଙ୍କ ପୁଅ ଏବଂ ତାଙ୍କ ଜ୍ୱାଇଁ ମୋତେ ଜଣେ ଯୁବା ପିଲା, ଜଣେ ଗାୟକ, ଉତ୍ତମ ଦିଶୁଥିବା ଏକ ବାଳକ ପାଇଁ ପ୍ରାର୍ଥନା କରିବା ନିମନ୍ତେ ଏଠାରେ ଉପରକୁ ନେଇଗଲେ। ଅଳ୍ପ ସମୟ ହୋଇଛି ଫେରି ଆସିଥିଲା, ଫ୍ରେଡ୍ ବାର୍କର ଏହା ତାଙ୍କର ନାମ ଥିଲା। ଅଳ୍ପ ଦିନ ହୋଇଛି ଏକ ଯାତ୍ରାରୁ ଫେରି ଆସିଥିଲା ଏବଂ ସେମାନେ ମୋତେ ଡାକି କହିଲେ ଫ୍ରେଡ୍ ମରୁଅଛି, ଏବଂ ତାପରେ ଏହା ପୂର୍ବେ କି ମୁଁ ଘରକୁ ପହଞ୍ଚି ପାରନ୍ତି ଆଉ ଏକ ବାର୍ତ୍ତା ଆସିଲା ସେ ବର୍ତ୍ତମାନ ସୁଦ୍ଧା ମୃତ ହୋଇଯାଇଥିବ। ଆଉ ସେ କହିଲେ ଯେ ତାର ମସ୍ତିଷ୍କରେ ଏକ ରକ୍ତସ୍ରାବ ହୋଇଯାଇଥିଲା ଏବଂ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲା ଏବଂ ସେ ମରିବା ଉପରେ ଅଟେ, ଏବଂ ତାଙ୍କ ପତ୍ନୀ ଚାହୁଁଥିଲେ ଯେ ମୁଁ ତାଙ୍କ ପାଇଁ ପ୍ରାର୍ଥନା କରେ। ଆଉ ମୁଁ ଭାବିଲି, ଓହ, ଯଦି ମୁଁ ଉଡ଼ିବାକୁ ବି ଚେଷ୍ଟା କରେ ମୁଁ ସେଠାରେ ପହଞ୍ଚିବା ପୂର୍ବରୁ ସେ ମରିଯାଇଥିବ ଏବଂ ବର୍ତ୍ତମାନ ସୁଦ୍ଧା ମରିବି ଯାଇଥିବ। ତେଣୁ ମୁଁ ଶୀଘ୍ର ଟେଲିଫୋନ୍ କଲି ଏବଂ ସେହି ସାନ ମହିଳାଙ୍କୁ ଟେଲିଫୋନ୍ରେ ଡାକିଲି, ଆଉ ଆମେ ଟେଲିଫୋନ୍କୁ ସଂଯୋଗ କଲୁ ଏବଂ ଫ୍ରେଡ୍ର କାନରେ ଲଗାଇଲୁ। ସେ ଗିଳି ପାରୁନଥିଲା, ସେମାନେ ତାଙ୍କୁ କୃତ୍ରିମ ଭାବେ ଗିଳାଉଥିଲେ। ଆଉ ଯେତେବେଳେ ଆମେ ତାଙ୍କ ପାଇଁ ପ୍ରାର୍ଥନା କଲୁ, ସେ କହିଲା, ଠାରିଲା, ଏହାକୁ ନିଜ ଗଳାରୁ ବାହାର କରିଦେଲା। ସେ ଗିଳି ପାରୁଥିଲା, ଡାକ୍ତରମାନେ ଏହାକୁ ବିଶ୍ୱାସ କଲେ ନାହିଁ, ସେମାନେ ଏହାକୁ ବାହାର କଲେ ଏବଂ ସେ ଗିଳି ପାରୁଥିଲା। ଅନ୍ୟ ଏକ ଦିନ ସେ ସେଠାରେ ବସିଥିଲା। ଏକ ମଣ୍ଡଳୀ ଚୟନ କରିବା। କିଛି ସମୟ ପୂର୍ବରୁ ଠିକ ଟେଲିଫୋନ୍ କଲ୍ ଆସିଲା, ଆଜି ସକାଳେ ମୋ ମଣ୍ଡଳୀର ଜଣେ ସଦସ୍ୟ, ଯିଏକି ପ୍ରକୃତରେ ଲୁଇସଭିଲେର ଜଣେ ବାପ୍ଟିଷ୍ଟ ମହିଳା ଥିଲେ, ସେ ଆଜି ସକାଳେ ଅତି ପ୍ରଭାତରେ ମୃତ୍ୟୁବରଣ କରିଥିଲେ। ଏବଂ ଗୃହସ୍ଥିତ ମୋର ମଣ୍ଡଳୀ ପବିତ୍ରୀକୃତ ପୁରୁଷମାନଙ୍କର ଏକ ବାସ୍ତବିକ ଗୋଷ୍ଠୀ ଆପଣାକୁ ଏକାଠି ଏକତ୍ର କରି ସେଠାରେ ତଳକୁ ଗଲେ, ଏହା ପୂର୍ବେ କି ସମାଧି ନିମନ୍ତେ କର୍ମକାରୀ ତାଙ୍କ ଶବକୁ ପ୍ରସ୍ତୁତ କରନ୍ତେ, ତାଙ୍କ ପାଖରେ ଛିଡ଼ା ହୋଇ ପ୍ରାର୍ଥନା କଲେ ଯେ ପର୍ଯ୍ୟନ୍ତ କି ତାଙ୍କ ଭିତରେ ଜୀବନ ଫେରି ନ ଆସିଲା, ଏବଂ ସେ ଆଜି ରାତ୍ରି ଜୀବିତ ଅଛନ୍ତି। ମୋ ମଣ୍ଡଳୀର ପ୍ରାଚୀନମାନେ କାହିଁକି, ସେମାନଙ୍କୁ ଏହା ବିଶ୍ୱାସ କରିବା ପାଇଁ ଶିକ୍ଷା ଦିଆଯାଇଛି ଯେ ସମସ୍ତ ବିଷୟ ସମ୍ଭବ। ନିଷ୍ଠାପରତାର ସହିତ ପରମେଶ୍ୱରଙ୍କ ନିକଟକୁ ଆସନ୍ତୁ। ତେଣୁ ଆପଣଙ୍କୁ ନିଶ୍ଚିତ ଭାବରେ ସଠିକ ଚୟନ କରିବା ଉଚିତ। ପୁନର୍ବାର ଜଣେ ପୁରୁଷ ଯେଉଁ ପ୍ରକାରର ଏକ ସ୍ତ୍ରୀକୁ ବାଛନ୍ତି, ଏହା ତାର ଉଚ୍ଚ ଅଭିଳାଷମାନ ଏବଂ ଚରିତ୍ରକୁ ପ୍ରତିବିମ୍ବିତ କରିବ। ଯଦି ଜଣେ ପୁରୁଷ ଭୁଲ ସ୍ତ୍ରୀକୁ ବାଛି ନିଏ, ଏହା ତାର ଚରିତ୍ରକୁ ପ୍ରତିବିମ୍ବିତ କରେ, ଏବଂ ସେ ଯାହା ସହିତ ନିଜକୁ ବାନ୍ଧି ରଖେ ତା ପ୍ରକୃତରେ ଦେଖାଏ ଯେ ତା ଭିତରେ କଣ ଅଛି। ଜଣେ ପୁରୁଷ ଯେତେବେଳେ ଜଣେ ମହିଳାକୁ ନିଜର ପତ୍ନୀ ପାଇଁ ବାଛିଥାଏ, ସେତେବେଳେ ସେହି ମହିଳା ଏହା ପ୍ରତିବିମ୍ବିତ କରେ ଯେ ସେହି ପୁରୁଷ ଭିତରେ କଣ ଅଛି। ଏହା ତାହା ଦର୍ଶାଏ ଯେ ସେହି ପୁରୁଷ ଭିତରେ କଣ ଅଛି। ଏଥିରେ କିଛି ଯାଏ ଆସେ ନାହିଁ ଯେ ସେ ବାହାରେ କଣ କହୁଛି, ସେ କଣ ବିବାହ କରିଛି ତାହା ଦେଖନ୍ତୁ। ମୁଁ ଜଣେ ବ୍ୟକ୍ତିଙ୍କ କାର୍ଯ୍ୟାଳୟକୁ ଯାଏ ଏବଂ ସେ କୁହନ୍ତି ସେ ଜଣେ ଖ୍ରୀଷ୍ଟିଆନ। କାନ୍ଥରେ ଚାରିଆଡେ ପୋଷ୍ଟର ଚିତ୍ର ଲାଗିଥାଏ, ସେହି ପୁରୁଣା ବୁଗି ବୁଗି ସଙ୍ଗୀତ ଚାଲିଥାଏ। ମୁଁ ତା ଖାତିର କରେ ନାହିଁ ଯେ ସେ କଣ କୁହନ୍ତି, ମୁଁ ତାଙ୍କର ସାକ୍ଷ୍ୟକୁ ବିଶ୍ୱାସ କରେ ନାହିଁ, କାରଣ ତାଙ୍କ ଆତ୍ମା ଜଗତର ସେହି ବିଷୟବସ୍ତୁ ଉପରେ ପରିପୋଷିତ ହେଉଅଛି। କଣ ହୁଏ ଧରି ନିଅନ୍ତୁ, ଯଦି ସେ ଏକ ଗାୟନ ମଣ୍ଡଳୀର ଝିଅକୁ ବିବାହ କରନ୍ତି, କିମ୍ବା ଯଦି ସେ ଏକ କାମାସକ୍ତ ରାଣୀଙ୍କୁ ବିବାହ କରନ୍ତି, କି ଅବା କେବଳ ଏକ ସୁନ୍ଦର ଆଧୁନିକ ବାଜେରୀ କିଟା ଝିଅକୁ ବିବାହ କରନ୍ତି, ଏହା ପ୍ରତିବିମ୍ବିତ କରେ, ଏହା ଦର୍ଶାଏ ଯେ ତାଙ୍କ ମନରେ କଣ ଅଛି, ଯେ ତାଙ୍କ ଭବିଷ୍ୟତ ଘର କଣ ହେବାକୁ ଯାଉଅଛି, କାରଣ ସେ ନିଜର ସନ୍ତାନମାନଙ୍କୁ ଲାଳନ ପାଳନ କରିବା ପାଇଁ ତାଙ୍କୁ ଗ୍ରହଣ କରିଛନ୍ତି। ଏବଂ ସେହି ସ୍ତ୍ରୀ ଯାହା କିଛି ଅଟନ୍ତି, ଠିକ ସେହିପରି ଭାବରେ ହିଁ ସେ ସନ୍ତାନମାନଙ୍କୁ ଲାଳନ ପାଳନ କରିବେ। ତେଣୁ ଏହା ତାହାକୁ ପ୍ରତିବିମ୍ବିତ କରେ ଯାହାକି ସେହି ପୁରୁଷରେ ଥାଏ। ଜଣେ ପୁରୁଷ ଯିଏକି ସେହିଭଳି ଏକ ସ୍ତ୍ରୀକୁ ଗ୍ରହଣ କରେ, ଏହା ଦର୍ଶାଏ ଯେ ସେ ଭବିଷ୍ୟତ ବିଷୟରେ କଣ ଚିନ୍ତା କରୁଅଛନ୍ତି। କଣ ଆପଣ ଜଣେ ଖ୍ରୀଷ୍ଟିଆନଙ୍କୁ ଏପରି କାର୍ଯ୍ୟ କରୁଥିବାର କଳ୍ପନା କରିପାରନ୍ତି କି? ନା ଆଜ୍ଞା, ମୁଁ କରିପାରେ ନାହିଁ। ଜଣେ ପ୍ରକୃତ ଖ୍ରୀଷ୍ଟିଆନ ଏପରି ରୂପବତୀ ରାଣୀମାନଙ୍କୁ ଏବଂ ଗାୟନ ମଣ୍ଡଳୀର ଝିଅମାନଙ୍କୁ ଏବଂ କାମାସକ୍ତ ରାଣୀଙ୍କୁ ଖୋଜିବେ ନାହିଁ, ସେ ତ ଖ୍ରୀଷ୍ଟିଆନ ଚରିତ୍ରକୁ ଖୋଜିବେ। ତେବେ ଆପଣ ସମସ୍ତ ଜିନିଷ ପାଇପାରିବେ ନାହିଁ। ସେଠାରେ ଗୋଟିଏ ଝିଅ ଥାଇପାରେ ଯିଏକି ପ୍ରକୃତରେ ସୁନ୍ଦର ଥିବ, ଏବଂ ଅନ୍ୟ ଝିଅଟି ବୋଧହୁଏ ସେ ଜଣେ ତାହାର ଶାରୀରିକ ଗଠନ ଏହି ଜଣକ ଅପେକ୍ଷା ଭଲ ଦେଖାଯାଉଥିବ, ଏବଂ ଆପଣଙ୍କୁ ଗୋଟିଏ ପାଇଁ ଅନ୍ୟକୁ ବଳିଦାନ ଦେବାକୁ ପଡିପାରେ। ମାତ୍ର ଯଦି ସେ ଜଣେ ମହିଳା କିମ୍ବା ଜଣେ ସ୍ତ୍ରୀ ଲୋକର ଗଠନରେ ନୁହନ୍ତି, ଆଉ ସେ ମୋର ସେଥିରେ ଯାଏ ଆସେ ନାହିଁ ଯେ ସେ ସୁନ୍ଦର ଅଟନ୍ତି କି ନୁହେଁ, ଉତ୍ତମ ହେବ ଯେ ଆପଣ ତାହାର ଚରିତ୍ରକୁ ଦେଖନ୍ତୁ, ସେ ସୁନ୍ଦର ହେଉ କିମ୍ବା ସୁନ୍ଦର ନ ହେଉ। ତେବେ ଏହା ଏପରି ହେଉଅଛି, ଯଦି ଜଣେ ଖ୍ରୀଷ୍ଟିଆନ ଏକ ପତ୍ନୀ ବାଛନ୍ତି, ତେବେ ତାହାଙ୍କୁ ଏକ ପ୍ରକୃତ ନୂତନ ଜନ୍ମ ହୋଇଥିବା ମହିଳାଙ୍କୁ ବାଛିବା ଉଚିତ। ଏଥିରେ କିଛି ଯାଏ ଆସେ ନାହିଁ ଯେ ସେ କିପରି ଦେଖାଯାଆନ୍ତି, ଏହା ତ ତାହା ଅଟେ ଯାହାକି ସେ ଅଟନ୍ତି, ଯାହା ତାଙ୍କୁ ଗଠନ କରେ, ଏବଂ ତାପରେ ପୁଣି ତାହା ତାଙ୍କର ନିଜର ଈଶ୍ୱରୀୟ ଚରିତ୍ରକୁ ପ୍ରତିବିମ୍ବିତ କରେ। ଆଉ ତାଙ୍କ ମନରେ କଣ ଅଛି ଏବଂ ଭବିଷ୍ୟତରେ କଣ ହେବାକୁ ଯାଉଅଛି ତାହାକୁ ପ୍ରତିବିମ୍ବିତ କରେ, କାରଣ ତାଙ୍କ ଘର ନିମନ୍ତେ ଭବିଷ୍ୟତର ଯୋଜନା ପାଇଁ ତାଙ୍କ ପରିବାର ଏପରି ଜଣେ ମହିଳାଙ୍କ ଦ୍ୱାରା ପାଳିତ ହେବ। ଯଦି ସେ ଏହି ଛୋଟ ଆଧୁନିକ ରିକେଟା କାମାସକ୍ତ ରାଣୀମାନଙ୍କ ମଧ୍ୟରୁ ଜଣକାକୁ ବିବାହ କରନ୍ତି, ତେବେ ସେ କଣ ଆଶା କରିପାରନ୍ତି, କେଉଁ ପ୍ରକାରର ଏକ ଘର ଜଣେ ପୁରୁଷ ଗଢିବାକୁ ଆଶା କରିପାରନ୍ତି? ଯଦି ସେ ଏପରି ଏକ ଝିଅକୁ ବିବାହ କରନ୍ତି ଯିଏକି ତାଙ୍କ ଘରେ ରହିବା ହେତୁ ଏବଂ ଗୋଟିଏ ଘରର ଯତ୍ନ ନେବା ହେତୁ ତା ପାଖରେ ଯଥେଷ୍ଟ ନୈତିକ ମୂଲ୍ୟବୋଧ ନଥାଏ ଏବଂ କାହାରି କାର୍ଯ୍ୟାଳୟରେ କାମ କରିବାକୁ ଚାହୁଁଥାନ୍ତି, ସେ କେଉଁ ପ୍ରକାରର ଏକ ଗୃହିଣୀ ହେବେ? ଆପଣ ଶିଶୁ ଯତ୍ନକାରୀ ଓ ଅନ୍ୟ ସମସ୍ତ କିଛି ବିଷୟକୁ ରଖିବେ, ଏହା ସତ୍ୟ ଅଟେ। ତେବେ ମୁଁ ସ୍ତ୍ରୀ ଲୋକମାନଙ୍କ କାର୍ଯ୍ୟ କରିବାର ଏହି ଆଧୁନିକ ସ୍ୱାଦର ଅଧିକ ସମର୍ଥକ ନୁହେଁ। ଯେତେବେଳେ ମୁଁ ଏହି ସ୍ତ୍ରୀ ଲୋକମାନଙ୍କୁ ଏହି ୟୁନିଫର୍ମ ବସ୍ତ୍ର ପିନ୍ଧି ମୋଟର ସାଇକେଲରେ ପୋଲିସ ଭାବରେ ଏହି ସହରରେ ବୁଲୁଥିବାର ଦେଖେ, ଏହା କୌଣସି ସହର ପାଇଁ ଏକ ଅପମାନଜନକ ବିଷୟ ଅଟେ ଯେ ଜଣେ ମହିଳାକୁ ସେହିପରି କରିବାକୁ ଦେବ। ବୁଝିଲେ? ବୁଝିଲେ? ଯେତେ ଜଣ ପୁରୁଷ ଯିଏକି କାମ ବିନା ରହିଛନ୍ତି, ଏହା ଆମ ସହରର ଆଧୁନିକ ଚିନ୍ତାଧାରାକୁ ଦର୍ଶାଏ, ଏହା ପତନକୁ ଦର୍ଶାଏ। ଆମକୁ ସେପରି ଭାବରେ ସେହି ସ୍ତ୍ରୀ ଲୋକମାନଙ୍କୁ ସେଠାରେ ରଖିବା ଆବଶ୍ୟକ ନୁହେଁ, ସେମାନଙ୍କ ସେଠାରେ ସେହିପରି ଭାବରେ ରହିବାର କୌଣସି କାମ ନାହିଁ। ଯେତେବେଳେ ପରମେଶ୍ୱର ଜଣେ ପୁରୁଷକୁ ଏକ ପତ୍ନୀ ଦେଲେ, ସେ ତାଙ୍କୁ ପରିତ୍ରାଣର ବ୍ୟତୀତ ସବୁଠାରୁ ସର୍ବୋତ୍ତମ ବିଷୟ ଦେଲେ ଯାହାକି ସେ ଦେଇପାରିଥାନ୍ତେ। ମାତ୍ର ଯେତେବେଳେ ଜଣେ ଯାଇ ଏକ ପୁରୁଷର ସ୍ଥାନ ନେବାକୁ ଚେଷ୍ଟା କରନ୍ତି, ତେବେ ସେ ଏକ ମନ୍ଦ ଜିନିଷ ପ୍ରାୟ ହୋଇଯାଏ ଯାହାକି ସେହି ପୁରୁଷ କେବେ ପାଇପାରିବ। ତେବେ ତା ଠିକ ଅଟେ। ବୁଝିଲେ? ତେବେ ଆମେ ଆତ୍ମିକ ବ୍ୟବହାରିତା ଦେଖିପାରିବା। ମୁଁ ଜାଣେ ଯେ ତାହା ଖରାପ ଅଟେ, ଆପଣ ଏହା ଖରାପ ବୋଲି ଭାବୁଛନ୍ତି, ମାତ୍ର ଏହା ସତ୍ୟ ଅଟେ। ଆମର ତାହା ଯାଏ ଆସେ ନାହିଁ ଯେ ଏହା କେତେ ଖରାପ ଅଟେ, ଆମକୁ ତ ତଥ୍ୟର ସମ୍ମୁଖୀନ ହେବାକୁ ପଡିବ, ତାହା ହିଁ ଅଟେ ଯାହାକି ବାଇବେଲ ଶିକ୍ଷା ଦିଏ। ବୁଝିଲେ। ତେବେ ଆମେ ଏଠାରେ ସ୍ପଷ୍ଟ ଭାବରେ ଆତ୍ମିକ ଯୋଜନାକୁ ଦେଖୁ, ପରମେଶ୍ୱରଙ୍କ ତାହାଙ୍କର ଭବିଷ୍ୟତ କନ୍ୟା ସହିତ ତାହାଙ୍କ ଭବିଷ୍ୟତ ଘର ପାଇଁ ଯୋଜନା ବର୍ତ୍ତମାନ ଦୃଶ୍ୟମାନ ହେଉଅଛି। ଯଦି ଜଣେ ପୁରୁଷ ଏକ କାମାସକ୍ତ ରାଣୀଙ୍କୁ ବିବାହ କରେ, ଆପଣ ଦେଖନ୍ତୁ ଯେ ସେ ଭବିଷ୍ୟତ ପାଇଁ କଣ ଖୋଜୁଅଛି। ଯଦି ଜଣେ ପୁରୁଷ ଏପରି ଏକ ମହିଳାଙ୍କୁ ବିବାହ କରେ ଯିଏକି ଘରେ ରହେ ନାହିଁ, ତାହେଲେ ଆପଣ ଦେଖନ୍ତୁ ଯେ ସେ ଭବିଷ୍ୟତରେ କଣ ଖୋଜୁଅଛି। ଏବଂ ମୁଁ ଥରେ ଏହା ଭୟଙ୍କର ଶୁଭାଯାଏ, ମୁଁ କେବଳ ଏହା କହିବାକୁ ଅନୁଭବ କରୁଅଛି। ଆଉ ମୁଁ ସାଧାରଣତଃ ଯଦି ମୁଁ କୌଣସି କଥା କହିବାକୁ ଅନୁଭବ କରେ, ତେବେ ମୋତେ ଏହା କହିଦେବା ଉଚିତ, ଏବଂ ଏହା ସାଧାରଣତଃ ପରମେଶ୍ୱରଙ୍କ ମାର୍ଗ ଅଟେ। ମୁଁ ଗାଈ ଗୋରୁ କିଣିବା ପାଇଁ ଜଣେ ପଶୁରକ୍ଷକ ସହିତ ଯାଉଥିଲି, ଯାହା ସାଙ୍ଗେ ମୁଁ କାମ କରୁଥିଲି, ଏବଂ ମୁଁ ଲକ୍ଷ୍ୟ କଲି ଯେ ସେହି ବୃଦ୍ଧ ବ୍ୟକ୍ତି ଜଣକ ମୂଲ୍ୟ ଆଙ୍କିବାକୁ ଯିବା ପୂର୍ବରୁ ସବୁବେଳେ ଏକ ଗାଭୀର ଠିକ୍ ମୁହଁରେ ଦେଖିଥାନ୍ତି। ତାପରେ ସେ ସେହି ଗାଭୀର ମୁଣ୍ଡକୁ ବୁଲାଇଥାନ୍ତି ଓ ଆଗକୁ ପଛକୁ ଦେଖନ୍ତି। ମୁଁ ତାଙ୍କୁ ଦେଖି ରହୁଥିଲି, ତାଙ୍କୁ ଲକ୍ଷ୍ୟ କରୁଥିଲି, ଏବଂ ସେ ତାକୁ ଉପର ତଳ କରି ଦେଖନ୍ତି। ଯଦି ସେ ସବୁ ଠିକ୍ ଠାକ୍ ଦେଖାଯାଏ ତାହାର ଗଠନ, ତାପରେ ସେ ବୁଲି ପଡି ତାର ମୁହଁକୁ ଦେଖନ୍ତି, ଆଉ ବେଳେ ବେଳେ ସେ ତାଙ୍କର ମୁଣ୍ଡକୁ ହଲାଇ ଦିଅନ୍ତି ଏବଂ ଚାଲି ଯାଆନ୍ତି। ମୁଁ କହିଲି, ଜେଫ୍, ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ। ସେ କହିଲେ, କୁହ ବିଲ୍। ଆଉ ମୁଁ କହିଲି, ତୁମେ ସବୁବେଳେ ସେ ଗାଈର ମୁହଁକୁ କାହିଁକି ଦେଖ? ମୁଁ କହିଲି, ସେ ତ ଠିକ୍ ଦେଖାଯାଉଛି, ଏକ ଭଲ ହୃଷ୍ଟପୃଷ୍ଟ ଗାଈ। କହିଲେ, ମୁଁ ତୁମକୁ କହିବାକୁ ଚାହେଁ ବାଳକ, ତୁମକୁ ଏବେ ବହୁତ କିଛି ଶିଖିବାକୁ ଅଛି। ଆଉ ସେ ମୋତେ ତାହା କହିବା ପରେ ମୁଁ ଏହା ଅନୁଭବ କଲି। କହିଲେ, ତାର ଗଠନ କିପରି ଅଟେ, ମୋର ସେଥିରେ କିଛି ଯାଏ ଆସେ ନାହିଁ, ସେ ତାର ଖୁରା ପର୍ଯ୍ୟନ୍ତ ମାଂସରେ ପରିପୂର୍ଣ୍ଣ ହୋଇପାରେ। ମାତ୍ର ଯଦି ସେ ତାର ମୁଖମଣ୍ଡଳରେ ସେଇ ଜଙ୍ଗଲୀ ନଜର ରଖିଥାଏ, ତେବେ ତୁମେ ତାହାକୁ କେବେ ବି କିଣ ନାହିଁ। କହିଲି, ତାହା ସେପରି କାହିଁକି ଜେଫ୍? ତେବେ କହିଲେ, ପ୍ରଥମ ବିଷୟ ହେଉଛି ସେ କଦାପି ରହିବ ନାହିଁ, ଆଉ ସେ କହିଲେ, ପରବର୍ତ୍ତୀ ବିଷୟ ହେଉଛି ସେ ନିଜ ବାଛୁରୀ ପାଇଁ କେବେ ବି ମା ହେବ ନାହିଁ। ଏବଂ କହିଲେ, ସେମାନେ ତାକୁ ବର୍ତ୍ତମାନ ଏକ ବାଡ଼ ଘେରାରେ ରଖନ୍ତୁ, କାରଣ ହେଲା ଯେ ସେ ମୋଟା ଅଛି, ତୁମେ ତାକୁ ଖୋଲା ଛାଡି ଦିଅ, ସେଇ ଜଙ୍ଗଲୀ ନଜର ସହିତ ସେ ନିଜକୁ ଘୋଉଡ଼ାଇ ମାରି ପକାଇବ। ମୁଁ କହିଲି, ଆପଣ ଜାଣନ୍ତି, ମୁଁ ଏକ ପ୍ରକାର କିଛି ଶିଖିଲି, ମୁଁ ବିଶ୍ୱାସ କରେ ଯେ ତାହା ସ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ। ଠିକ୍, ସେଇ ଜଙ୍ଗଲୀ ନଜର ଥିବା ବଜାରିଆ ଅଙ୍ଗୀ ଭଙ୍ଗୀ ସହ ପିଲାଏ ଉତ୍ତମ ହେବ ଯେ ତାହାଠାରୁ ଦୂରେଇ ରୁହ। ସେ ସମସ୍ତ କିଛି ନୀଳ ରଙ୍ଗ ଯାହା ଆଖି ଉପରେ ରହିଥାଏ, ଏବଂ ମୁଁ କରେ ନାହିଁ, ମୁଁ ତାହା ଚାହିଁବି ନାହିଁ, ମୁଁ ଭାବୁନାହିଁ ଯେ ତାହା ଏକ ଖ୍ରୀଷ୍ଟିଆନ ହେବାର ଲକ୍ଷଣ ଅଟେ। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ଟେଲିଭିଜନ ଏବଂ ଖବର କାଗଜ ତାହାକୁ କେତେ ସୁନ୍ଦର ବୋଲି କୁହନ୍ତି, ଏହା ତ ସବୁଠୁ ଭୟଙ୍କର ଦିଶୁଥିବା ଘୃଣ୍ୟ ଦୃଶ୍ୟ ଅଟେ ଯାହାକି ମୁଁ ମୋ ଜୀବନରେ କେବେ ଦେଖିଅଛି। ଯେତେବେଳେ ମୁଁ ଏହାକୁ ପ୍ରଥମ ଥର କରି ଏଠାରେ କ୍ଲିଫ୍ଟନ କାଫେଟେରିଆରେ ଗୋଟିଏ ସକାଳେ ଜଳଖିଆ ବେଳେ ଦେଖିଥିଲି, ମୁଁ ସେମାନଙ୍କ ମଧ୍ୟରୁ କେତେକ ଯୁବା ମହିଳାମାନଙ୍କୁ ଆସୁଥିବାର ଦେଖିଲି। ଭାଇ ଆର୍ଗନ୍ ବ୍ରାଇଟ୍ ଠିକ୍ ସେତିକି ବେଳେ ଭିତରକୁ ଆସିଥିଲେ, ଏବଂ ମୁଁ ଆଉ ସେ ତଳ ମହଲାକୁ ଯାଇଥିଲେ, ଏବଂ ମୁଁ ଦେଖିଲି ଆଉ ସେ ଝିଅ ଭିତରକୁ ଆସିଲା। ମୁଁ ଭାବିଲି, ତେବେ ମୁଁ ଜାଣେ ନାହିଁ, ମୁଁ ଏହା ପୂର୍ବରୁ ତାହା କେବେ ଦେଖିନଥିଲି, ଏହା ଏକ ପ୍ରକାର କିଛି ଥିଲା ଓ ଏହା ଏପରି ଦେଖାଯାଉଥିଲା ଯେ ସେ କ୍ଷୟଗ୍ରସ୍ତ ହୋଇଅଛି, ଆପଣ ଜାଣନ୍ତି, କେବଳ ଏକ ପ୍ରକାର କୌତୁକିଆ ଦେଖାଯାଉଥିବା ଭଳିଆ। ମୁଁ ମଜାଳିଆ ହେବା ପାଇଁ କଥା କହୁନାହିଁ, ମୁଁ ଏହାକୁ ଏଇଥିପାଇଁ କହୁଛି, ଆପଣ ଜାଣନ୍ତି ମୁଁ କୁଷ୍ଠ ରୋଗ ଦେଖିଛି, ମୁଁ ଜଣେ ମିଶନାରୀ ଅଟେ, ମୁଁ ସମସ୍ତ ପ୍ରକାରର ଅସ୍ୱାଭାବିକ ବିଷୟ ଦେଖିଛି, ଆପଣ ଜାଣନ୍ତି ଯେ କିପରି ରୋଗଗୁଡ଼ିକ। ଏବଂ ମୁଁ ସେହି ଯୁବତୀ ପାଖକୁ ଯାଇ ତାଙ୍କୁ କହିବାକୁ ଯାଉଥିଲି, ମୁଁ ଜଣେ ସେବକ ଅଟେ, ମୁଁ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରେ, କଣ ଆପଣ ଚାହିଁବେ ଯେ ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରେ? ଆଉ ମୁଁ ସେହିପରି ବିଷୟ କିଛି କେବେ ହେଲେ ଦେଖିନଥିଲି। ଏବଂ ତାପରେ ଏଠାରେ ଆଉ ଦୁଇ ବା ତିନି ଜଣ ଭିତରକୁ ଆସନ୍ତି, ମୁଁ ଏକ ପ୍ରକାର ପଛକୁ ଘୁଞ୍ଚିଗଲି ଓ ଅପେକ୍ଷା କଲି। ଆଉ ଭାଇ ଅର୍ଗନ୍ ବ୍ରାଇଟ୍ ଆସିଲେ, ତେଣୁ ମୁଁ କହିଲି, ଭାଇ ଅର୍ଗନ୍ ବ୍ରାଇଟ୍ ସେ ଏଠାରେ ଥାଇପାରନ୍ତି? ମୁଁ କହିଲି, ସେ ସ୍ତ୍ରୀ ଲୋକମାନଙ୍କ ସହିତ କି ମାମଲା, ବୁଝିଲେ? ଏବଂ ସେ କହିଲେ, ତାହା ତ ସେଇ ରଙ୍ଗ ପ୍ରସାଧନ ଅଟେ। ମୁଁ କହିଲି, ତେବେ ହେ ମୋର ପ୍ରଭୁ, ମୋର ପ୍ରଭୁ, ବୁଝିଲେ? ମୁଁ ଭାବିଲି, ସେମାନଙ୍କୁ ତ ତାଙ୍କୁ କୌଣସି ସ୍ଥାନରେ ଏକ ନିର୍ଜନ ଚିକିତ୍ସାଳୟରେ ରଖିବା ଉଚିତ, ଆପଣ ଜାଣନ୍ତି ଏହାକୁ ଅନ୍ୟ ମହିଳାମାନଙ୍କ ଉପରେ ଯେପରି ବ୍ୟାପି ନ ଯାଏ। ମାତ୍ର ଆପଣ ଜାଣନ୍ତି, ଆପଣଙ୍କୁ ଯୋଜନା କରିବାକୁ, ଦେଖିବାକୁ, ପ୍ରାର୍ଥନା କରିବାକୁ ପଡେ ଯେତେବେଳେ ଆପଣ ଚୟନ କରନ୍ତି, କାରଣ ଏହାଦ୍ୱାରା ଆମେ ପ୍ରତିଜ୍ଞାର ବାକ୍ୟକୁ ଦେଖୁ। ସେହି କନ୍ୟା ଯାହାକି ଜଣେ ପୁରୁଷ ଚୟନ କରିବ ଏହା ତାଙ୍କର ଚରିତ୍ରକୁ ପ୍ରତିବିମ୍ବିତ କରିବାକୁ ଯାଉଅଛି। ଏହା ସେହି ବିଷୟକୁ ପ୍ରତିବିମ୍ବିତ କରେ ଯାହାକି ତାଙ୍କ ଭିତରେ ଥାଏ। ତେବେ କଣ ଆପଣ କଳ୍ପନା କରିପାରନ୍ତି କି ଜଣେ ପୁରୁଷ ଯିଏକି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସେପରି କିଛିକୁ ଏକ ପତ୍ନୀ ଭାବେ ଗ୍ରହଣ କରିବେ? ଭାଇ, ମୁଁ ତ ଏହା ଦେଖେ ନାହିଁ। ତେବେ ବୋଧହୁଏ ମୁଁ କେବଳ ଏକ ପୁରୁଣା ବିଚିତ୍ର ମନୁଷ୍ୟ ଅଟେ। ମାତ୍ର ଆପଣ ଜାଣନ୍ତି, ମୁଁ କେବଳ ତାହା ବୁଝିପାରେ ନାହିଁ ଯେ ଦେଖନ୍ତୁ, ଧ୍ୟାନ ଦିଅନ୍ତୁ, କାରଣ ଏହା ତ ତାଙ୍କ ଭିତରେ ଯାହା ଅଛି ତାକୁ ହିଁ ପ୍ରତିବିମ୍ବିତ କରିବାକୁ ଯାଉଅଛି। ସେ ସେହି ପୁରୁଷକୁ ତାଙ୍କର ଭବିଷ୍ୟତ ଘର ଗଢିବାରେ ସାହାଯ୍ୟ କରିବାକୁ ଯାଉଅଛି। ତେବେ ଏହାପରେ ଯେତେବେଳେ ଆମେ ବର୍ତ୍ତମାନ ଗୋଟିଏ କ୍ଷଣ ପାଇଁ ଆତ୍ମିକ ଦିଗ ଆଡକୁ ପରିବର୍ତ୍ତନ କରିବା ଏବଂ ଯେତେବେଳେ ଆପଣ ଗୋଟିଏ ମଣ୍ଡଳୀକୁ ଦେଖନ୍ତି ଯାହାକି ଜଗତରେ ଥାଏ, ଜଗତ ପରି ଆଚରଣ କରେ, ଜଗତ ପରି ଆଶା କରେ, ଜଗତରେ ଅଂଶଗ୍ରହଣ କରେ, ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ଏପରି ହେୟଗାନ କରେ ଯେପରିକି ସେ ଏହାକୁ କେବେ ଲେଖି ନାହାନ୍ତି, ତାହେଲେ ଆପଣ କେବଳ କଳ୍ପନା କରିପାରନ୍ତି ଯେ ଖ୍ରୀଷ୍ଟ ସେହିପରି ଏକ କନ୍ୟାକୁ ନେବାକୁ ଯାଉନାହାନ୍ତି। କଣ ଆପଣ ଆଜିର ଆଧୁନିକ ମଣ୍ଡଳୀକୁ କନ୍ୟା ରୂପରେ ଗ୍ରହଣ କରିବାଟା କଳ୍ପନା କରିପାରନ୍ତି? ମୋର ପ୍ରଭୁ ନୁହେଁ, ମୁଁ ନୁହେଁ, ମୁଁ ତାହା କ୍ୱଚିତ ହିଁ ଦେଖିପାରେ। ନା, ମନେ ରଖନ୍ତୁ, ତେବେ ଜଣେ ପୁରୁଷ ଏବଂ ତାଙ୍କ ସ୍ତ୍ରୀ ଏକ ଅଟନ୍ତି। କଣ ଆପଣ ନିଜକୁ ସେହିଭଳି ଜଣେ ବ୍ୟକ୍ତିଙ୍କ ସହ ଯୋଗ କରିବେ କି? ଯଦି ଆପଣ କରନ୍ତି, ତାହେଲେ ଏହା ନିଶ୍ଚିତ ଭାବରେ ଆପଣଙ୍କ ଉପରେ ମୋର ବିଶ୍ୱାସକୁ ନିରାଶ କରିଦେବ। ପୁଣି ତାହେଲେ ପରମେଶ୍ୱର ନିଜକୁ ସେହିପରି ଏକ ବିଷୟ ସହିତ ଜଣେ ନିୟମିତ ନାମଧାରୀ ବେଶ୍ୟା ସହିତ ଯୋଗ କରିବା ସମ୍ବନ୍ଧରେ କଣ ଅଟେ? କଣ ଆପଣ ଭାବୁଛନ୍ତି ଯେ ସେ ଏହା କରିବେ? ଭକ୍ତିର ଏକ ଭେକ ଧରିବା ମାତ୍ର ଏହାର ଶକ୍ତିକୁ ଅସ୍ୱୀକାର କରିବା, ସେ ତାହା କଦାପି କରିବେ ନାହିଁ। ସେହି ସ୍ତ୍ରୀକୁ ତ ନିଜଠାରେ ତାର ଚରିତ୍ର ରଖିବା ଜରୁରୀ। ସେହି ପ୍ରକୃତ ସତ୍ୟ ନୂତନ ଜନ୍ମ ହୋଇଥିବା ମଣ୍ଡଳୀ ପାଖରେ ନିଶ୍ଚିତ ରୂପେ ସେହି ଚରିତ୍ର ଥିବା ଉଚିତ ଯାହାକି ଖ୍ରୀଷ୍ଟଙ୍କ ଠାରେ ଥିଲା, କାରଣ ସ୍ୱାମୀ ଏବଂ ସ୍ତ୍ରୀ ଏକ ଅଟନ୍ତି। ଏବଂ ଯଦି ଯୀଶୁ କେବଳ ତାହା ହିଁ କଲେ ଯାହାକି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲା, ତାହାଙ୍କର ବାକ୍ୟ ପାଳନ କରିଥିଲେ ଏବଂ ତାହାଙ୍କ ବାକ୍ୟ ପ୍ରକଟିତ କରିଥିଲେ, ତାହାଙ୍କର କନ୍ୟାକୁ ଠିକ୍ ସେହି ସମାନ ପ୍ରକାରର ଚରିତ୍ରର ହେବାକୁ ପଡ଼ିବ। ସେ କୌଣସି ପ୍ରକାରେ ହେଲେ ଏକ ନାମଧାରୀ ସଂସ୍ଥା ହୋଇପାରିବ ନାହିଁ, କାରଣ ତେବେ ଯାଏ ଆସେ ନାହିଁ ଯେ ଆପଣ କେତେ ନା କହିବାକୁ ଚାହାନ୍ତି। ସେ ତ କୌଣସି ଠାରେ ଏକ ବୋର୍ଡ ଦ୍ୱାରା ନିୟନ୍ତ୍ରିତ ଅଟେ, ଯାହାକି ତାଙ୍କୁ ଏହା କୁହେ ଯେ କଣ କରିବାକୁ ଅଛି ଏବଂ କଣ ସେ କରିପାରିବ ନାହିଁ। ଆଉ ଅନେକ ଥର ତ ସତ୍ୟ ବାକ୍ୟ ଠାରୁ ଲକ୍ଷ ଲକ୍ଷ ମାଇଲ ଦୂରରେ ରହିଥାଏ। ଏହା ଅତ୍ୟନ୍ତ ଖରାପ ଯେ ଆମେ କଦାଚିତ ସେହି ପ୍ରକୃତ ନେତାଙ୍କ ଠାରୁ ଦୂରେଇ ଯାଇଥିଲୁ ଯାହାକୁ ପରମେଶ୍ୱର ମଣ୍ଡଳୀର ନେତୃତ୍ୱ କରିବା ପାଇଁ ଆମକୁ ଛାଡି ଯାଇଥିଲେ। ସେ କଦାପି ରାଜ୍ୟ ପ୍ରେସବାଇଟର ମାନଙ୍କୁ ପଠାଇ ନଥିଲେ, ସେ କଦାପି ବିଶପ୍, କାର୍ଡିନାଲ, ପୁରୋହିତ, ପୋପ୍କୁ ପଠାଇ ନଥିଲେ। ମଣ୍ଡଳୀର ନେତୃତ୍ୱ କରିବା ପାଇଁ ସେ ପବିତ୍ର ଆତ୍ମାଙ୍କୁ ପଠାଇଥିଲେ। ଯେତେବେଳେ ସେ ଅର୍ଥାତ୍ ପବିତ୍ର ଆତ୍ମା ଆସିବେ, ସେ ତୁମକୁ ସମସ୍ତ ସତ୍ୟତାକୁ କଢେଇ ନେବେ, ଏହି ସମସ୍ତ ବିଷୟକୁ ତୁମଠାରେ ପ୍ରକାଶ କରିବେ। ମୁଁ ତୁମକୁ ଯାହା କହିଅଛି ସେଗୁଡ଼ିକୁ ତୁମର ସ୍ମରଣକୁ ଆଣିବେ ଏବଂ ଆଗାମୀ ବିଷୟଗୁଡ଼ିକୁ ତୁମକୁ ଦେଖାଇବେ। ସେହି ପବିତ୍ର ଆତ୍ମାଙ୍କୁ ତାହା କରିବାର ଥିଲା। ତେବେ ଆଧୁନିକ ମଣ୍ଡଳୀ ଏହାକୁ ଘୃଣା କରେ, ସେମାନେ ଏହାକୁ ପସନ୍ଦ କରନ୍ତି ନାହିଁ। ତେବେ ସେ କିପରି ଖ୍ରୀଷ୍ଟଙ୍କ କନ୍ୟା ହୋଇପାରିବ? ଆଜିର ଲୋକମାନେ ତ ଏକ ଆଧୁନିକ ନାମଧାରୀ ସଂସ୍ଥାକୁ ଚୟନ କରୁଛନ୍ତି। ଏହା କଣ କରେ? ଏହା କେବଳ ବାକ୍ୟ ସମ୍ବନ୍ଧରେ ସେମାନଙ୍କର ଅନୁନ୍ନତ ବୁଝାମଣାକୁ ପ୍ରତିଫଳିତ କରେ। ମୋର ଅଭିପ୍ରାୟ ଆଘାତ କରିବା ନୁହେଁ, ମାତ୍ର ମୋର କହିବାର ଅର୍ଥ ହେଉଛି ଏହା ଆପଣଙ୍କ ଭିତରେ ଯଥେଷ୍ଟ ଗଭୀର ଭାବରେ ମଜି ଯାଉ ଯେ ଆପଣ ଏହାକୁ ଦେଖିବେ। ମୁଁ ଅନେକ ଦମ୍ପତିଙ୍କୁ ବିବାହ ଦେଇଅଛି, ମାତ୍ର ଏହା ମୋତେ ସର୍ବଦା ଖ୍ରୀଷ୍ଟ ଏବଂ ତାହାଙ୍କର କନ୍ୟାର ମନେ ପକାଇଥାଏ। କିଛି ଦିନ ପୂର୍ବରୁ ଗୋଟିଏ ବିବାହ ମୁଁ ଦେଇଥିଲି, ଯାହାକି ଏଠାରେ କରିଥିବା ବିବାହ ଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା। ଏହା ମୋ ଜୀବନରେ ଏକ ଉଲ୍ଲେଖନୀୟ ବିଷୟ ଥିଲା। ଏହା ଅନେକ ବର୍ଷ ପୂର୍ବର କଥା, ଯେତେବେଳେ ମୁଁ ଜଣେ ଯୁବା ସେବକ ହିଁ ଥିଲି। ମୋ ଭାଇ ସେହି PWA ରେ କାମ କରୁଥିଲେ। ମୁଁ ଜାଣେ ନାହିଁ ଯେ କାହାରିକୁ ଏହା କଦାଚିତ ମନେ ଅଛି କି ନାହିଁ, ତଥାପି କି ଅବା ନୁହେଁ, ମୋ ବୟସ ସମତୁଲ୍ୟ ଯଦି କେହି ଅଛନ୍ତି, ଏବଂ ତାହା ଏକ ପ୍ରକଳ୍ପ ଥିଲା ଯାହାକି ସରକାରର ରହିଥିଲା। ଆଉ ମୋ ଭାଇ ପ୍ରାୟ 30 ମାଇଲ କାମ କରିଥିଲେ। ସେମାନେ କିଛି ହ୍ରଦ ଖୋଳୁଥିଲେ, ସଂରକ୍ଷଣ ପାଇଁ ଏକ ପ୍ରକଳ୍ପ ଥିଲା, ଏବଂ ସେଠାରେ ତାଙ୍କ ସହିତ ଏକ ବାଳକ କାମ କରୁଥିଲା ଯିଏକି ଇଣ୍ଡିଆନା ପୋଲିସ ସହରରୁ ଥିଲା। ଓ ତା ପ୍ରାୟ 100 ମାଇଲ ଉପରେ ଜେଫରସନଭିଲେ ଠାରୁ ଅଟେ, ଯେଉଁଠାରେ କି ମୁଁ ରୁହେ କିମ୍ବା ରହୁଥିଲି। ଏବଂ ସେଠାରେ ଏକ ସେଦିନେ ମୋ ଭାଇକୁ କହିଲା, ସେ କହିଲା, ଡକ୍, ମୁଁ ଚାହେଁ ମୁଁ ବିବାହ ହେବାକୁ ଯାଉଅଛି, ଯଦି ମୋ ପାଖରେ କେବଳ ପ୍ରଚାରକଙ୍କୁ ଦେବା ପାଇଁ ଯଥେଷ୍ଟ ଅର୍ଥ ଥାଆନ୍ତା। ସେ କହିଲା, ମୋ ପାଖରେ ମୋର ଲାଇସେନ୍ସ ପାଇବା ପାଇଁ ଯଥେଷ୍ଟ ଅର୍ଥ ଅଛି, ମାତ୍ର ପ୍ରଚାରକଙ୍କୁ ଦେବା ପାଇଁ ମୋ ପାଖରେ ଯଥେଷ୍ଟ ଅର୍ଥ ନାହିଁ। ଡକ୍ କହିଲେ, ତେବେ ମୋ ଭାଇ ଜଣେ ପ୍ରଚାରକ ଏବଂ ସେ ତୁମକୁ ବିବାହ ଦେଇପାରନ୍ତି। ସେ କହିଲେ, ସେ ଏହିପରି ବିଷୟଗୁଡ଼ିକ ପାଇଁ ଲୋକମାନଙ୍କ ଠାରୁ କେବେ ବି ଅର୍ଥ ନିଅନ୍ତି ନାହିଁ। ସେ କହିଲା, କଣ ତୁମେ ତାଙ୍କୁ ପଚାରିବ କି ଯଦି ସେ ମୋତେ ବିବାହ ଦେବେ କି? ତେବେ ସେ ରାତ୍ରି ମୋ ଭାଇ ମୋତେ ପଚାରିଲେ। ମୁଁ କହିଲି, ଯଦି ସେ ପୂର୍ବରୁ କେବେ ବି ବିବାହ କରିନାହାନ୍ତି ସେମାନଙ୍କ ମଧ୍ୟରୁ ଉଭୟ ଆଉ ସେମାନେ, ତାହେଲେ ସବୁ କିଛି ଠିକ ଅଛି। ସେ କହିଲେ, ତେବେ ବେଶ, ମୁଁ ତାଙ୍କୁ ପଚାରିବି। ଏବଂ ମୁଁ କହିଲି, ଯଦି ଏହା ଅଟେ ତାଙ୍କୁ କୁହ ସେ ଆସି ଯାଆନ୍ତୁ। ତେଣୁ ଯେତେବେଳେ ଶନିବାର ହେଲା ଏବଂ ସେହି ପିଲାଟି ସେଠାକୁ ଆସିଲା, ପଛକୁ ଫେରି ଏହି ବିଷୟ ଉପରେ ସଦାବେଳେ ଦୃଷ୍ଟି କରିବା ତାହା ମୋ ପାଇଁ ଏକ ବଡ଼ କଥା ଅଟେ। ମୁଁ ଥିଲି ବର୍ଷା ହେଉଥିବା ଅପରାହ୍ନ ଏବଂ ଏକ ପୁରୁଣା ଶେଭ୍ରୋଲେ କାର ତାର ମୁଖ୍ୟ ବତୀ ଗୁଡ଼ିକ ଏକ ବାଡ଼ ଘେରିବା ତାରରେ ବନ୍ଧା ହୋଇଥିଲା, ଯାହାକି ଆଗକୁ ବାହାରି ଯାଇଥିଲା। ମୁଁ ମୋର ପତ୍ନୀଙ୍କୁ ହରାଇବାର ଠିକ କିଛି ସମୟ ପରେ ଏବଂ ମୁଁ ସମୂହରେ ମିଶିକରି ରହୁଥିଲି। ଦୁଇଟି ଛୋଟ ଛୋଟ ବଖରା ଥିଲା ଏବଂ ଡକ୍ ମୋ ସହିତ ସେଠାରେ ରହି ସେମାନଙ୍କୁ ଅପେକ୍ଷା କରିଥିଲେ। ଏବଂ ଜଣେ ଯୁବାଲୋକ କାର୍ରୁ ଓହ୍ଲାଇଲା ଓ ସେ ନିଶ୍ଚିତ ଭାବରେ ମୋତେ ବର ପରି ଦେଖାଯାଉ ନଥିଲା କିମ୍ବା କାହାରିକୁ ବି ଦେଖାଯାଉ ନଥିଲା। ମୁଁ ଅନୁମାନ କରେ, ହଁ, $150 ମୁଁ ଏକ ସୁନ୍ଦର ଭଲ ଜୋତା ହଳେ କିଣିପାରିବି। ଆଉ ତା ପାଖରେ ଏକ ହଳ ଥିଲା ଯାହା ଘସି ହୋଇଯାଇଥିଲା ଏବଂ ତାର ପାଇଜାମା ପ୍ରକୃତରେ ହୁଗୁଳା ଥିଲା। ଆଉ ତା ପାଖରେ ଏହି ପୁରୁଣା ଠେକୁଆ ଚର୍ମର ଏକ ଜ୍ୟାକେଟ୍ ଥିଲା। ମୁଁ ଅନୁମାନ କରେ ନାହିଁ ଯେ ଆପଣଙ୍କ ମଧ୍ୟରୁ କେତେକ ବୟସ୍କ ବ୍ୟକ୍ତିଙ୍କୁ ତାହା ମନେ ଥିବ। ଏହା ଏପରି ଦିଶୁଥିଲା ଯେପରିକି ତାହା ଲୁଗା ଧୋଇବା ଯନ୍ତ୍ରରେ ଧୁଆ ହୋଇଥିଲା, ମାତ୍ର ପାଣି ଶୁଖି ନଥିଲା ଏବଂ ଏହା ଗାରଗାର ହୋଇଯାଇଥିଲା। ଏହିପରି ବନ୍ଧା ହୋଇଥିଲା ଏବଂ ଗୋଟିଏ କୋଣ ଉପରକୁ ଉଠି ଯାଇଥିଲା। ଏବଂ ଜଣେ ସାନ ମହିଳା ସେହି ପାଖରୁ ବାହାରିଲେ ଏକ ଅଳ୍ପ ଟିକିଏ ଓ ସେହି ଛୋଟ ଛୋଟ ବର୍ଗକ୍ଷେତ୍ର ଦିଶୁଥିବା ପୋଷାକ ମଧ୍ୟରୁ କିଛି ଗୋଟାଏ ପିନ୍ଧିଥିଲା। ମୁଁ ଜାଣେ ନାହିଁ, ମୁଁ ସେହି ପ୍ରକାରର ବସ୍ତୁକୁ ଥରେ କହିବାରେ ଭୁଲ କରିଥିଲି, ଗିଙ୍ଗହାମ। ମୁଁ ବିଶ୍ୱାସ କରେ ଏହାକୁ ସେହିପରି କୁହାଯାଏ, ଆଉ ତେଣୁ ଏହା ଏକ ଥିଲା। ମୁଁ ପୁଣି ଏହାକୁ ଭୁଲ କହିଦେଲି, ମୁଁ ସବୁବେଳେ ଏହା କରୁଅଛି। ଆଉ ମୁଁ କହିଲି, ସେହି ମହିଳା କାର୍ରୁ ଓହ୍ଲାଇଲେ ଏବଂ ସେମାନେ ପାହାଚ ଉପରକୁ ଆସିଲେ। ଏବଂ ଯେତେବେଳେ ସେମାନେ ଭିତରକୁ ଆସିଲେ, ବେଚାରା ସେହି ଛୋଟ ମହିଳା, ସେ ମୁଁ ଅନୁମାନ କରୁଛି ସେ ଯାହା କିଛି ପିନ୍ଧିଥିଲା ତାହା କେବଳ ଏକ ସ୍କର୍ଟ ହିଁ ଥିଲା ଏବଂ ତାଙ୍କ ପାଖରେ କୌଣସି ଜୋତା ନଥିଲା, କଦାଚିତ ହିଁ କେବେ ପିନ୍ଧିଥିବେ। ସେ ତଳୁ ଇଣ୍ଡିଆନ ପୋଲିସରୁ ଏଆଡୁ ସେଆଡୁ ଯାତ୍ରା କରି ଆସିଥିଲା। ଅଳ୍ପ ଟିକିଏ କେଶ ଝୁଲି ରହିଥିଲା ପିଠିରେ ଲମ୍ବା ଭାବରେ, ତାଙ୍କ ପିଠି ପଛରେ ଏକ ପ୍ରକାର ବେଣୀ ରହିଥିଲା, ଅତି ଯୁବା ଦିଶୁଥିଲା। ଏବଂ ମୁଁ ତାଙ୍କୁ ପଚାରିଲି, କଣ ତୁମେ ବିବାହ କରିବା ପାଇଁ ଯଥେଷ୍ଟ ବୟସ ପ୍ରାପ୍ତ କି? ସେ କହିଲା, ହଁ ଆଜ୍ଞା। ଏବଂ ସେ କହିଲା, ମୋ ପାଖରେ ମୋ ବାପା ଏବଂ ମାଙ୍କ ଠାରୁ ମୋର ଲିଖିତ ଅନୁମତି ଅଛି। ସେ କହିଲା, ମୋତେ ମୋର ଲାଇସେନ୍ସ ପାଇବା ପାଇଁ ଏହାକୁ ଏଠାରେ ନ୍ୟାୟାଳୟରେ ଦେଖାଇବାକୁ ପଡିଥିଲା। ମୁଁ କହିଲି, ଠିକ ଅଛି। ମୁଁ କହିଲି, ଏହି ବିବାହ କାର୍ଯ୍ୟକୁ କରିବା ପୂର୍ବରୁ ମୁଁ ତୁମ ସହିତ ଟିକେ କଥା ହେବାକୁ ଚାହେଁ। ସେମାନେ ବସି ପଡିଲେ। ପିଲାଟି କୋଠରୀ ଚାରିପାଖରେ ଚାହିଁ ରହିଲା। ସେ ପ୍ରକୃତରେ ଏକ କେଶ କାଟିବା ପ୍ରୟୋଜନ କରୁଥିଲା ଏବଂ ସେ କୋଠରୀ ଚାରିପାଖରେ ଚାହିଁ ରହିଲା। ସେ ମୋ କଥା ଶୁଣୁ ନଥିଲା। ମୁଁ କହିଲି, ପୁଅରେ, ମୁଁ ଚାହୁଁଛି ଯେ ତୁମେ ତାହା ଶୁଣ ଯାହା ମୁଁ କହୁଅଛି। କହିଲା, ହଁ ଆଜ୍ଞା। ଆଉ ମୁଁ କହିଲି, ତୁମେ ଏଇ ଝିଅକୁ ଭଲ ପାଅ? ସେ କହିଲା, ହଁ ଆଜ୍ଞା, ମୁଁ ପାଏ। ମୁଁ ପଚାରିଲି, ତୁମେ ତାଙ୍କୁ ଭଲ ପାଅ? ହଁ ଆଜ୍ଞା, ମୁଁ ପାଏ। ମୁଁ କହିଲି, ତେବେ କଣ ବିବାହ ପରେ ତାଙ୍କୁ ନେଇଯିବା ପାଇଁ ତୁମ ପାଖରେ ଏକ ସ୍ଥାନ ଅଛି କି? କହିଲା, ହଁ ଆଜ୍ଞା। ମୁଁ କହିଲି, ଠିକ ଅଛି, ବର୍ତ୍ତମାନ ମୁଁ ତୁମକୁ କିଛି ପଚାରିବାକୁ ଚାହେଁ। ମୁଁ ବୁଝୁଛି ତୁମେ ଏଠାରେ ଏହି PWA ଠାରେ କାର୍ଯ୍ୟ କରୁଅଛ। ଆଉ ସେ କହିଲା, ହଁ ଆଜ୍ଞା। ତାହାର ଦରମା ହେଉଛି ସପ୍ତାହରେ ପ୍ରାୟ $12। ମୁଁ ପଚାରିଲି, କଣ ତୁମେ ଭାବୁଛ ଯେ ତୁମେ ତାଙ୍କ ପାଇଁ ଜୀବିକା ବହନ କରିପାରିବ? ସେ କହିଲା, ମୁଁ ଯାହା କରିପାରିବି ତାହା ସବୁ କରିବି। ଏବଂ ମୁଁ କହିଲି, ତେବେ ତାହା ସବୁ ଠିକ ଅଛି। ଆଉ ମୁଁ କହିଲି, ତେବେ କଣ ହେବ ଯଦି ସେ ବାହାରି ଯାଆନ୍ତି? ଭଉଣୀ, ଯଦି ସେ ଏହି ଚାକିରି ହରାଇ ଦିଅନ୍ତି ତେବେ କଣ ହେବ? ତୁମେ କଣ କରିବାକୁ ଯାଉଅଛ? ମା ବାପା ପାଖକୁ ଘରକୁ ଫେରିଯିବାକୁ ଯାଉଅଛ? ସେ କହିଲା, ନା ଆଜ୍ଞା, ମୁଁ ତାଙ୍କ ସହିତ ରହିବାକୁ ଯାଉଅଛି। ଆଉ ମୁଁ କହିଲି, ମହାଶୟ, କଣ ହେବ ଯଦି ତୁମର 3 କିମ୍ବା 4 ସନ୍ତାନ ହୁଅନ୍ତି, ସେମାନଙ୍କୁ ଖୁଆଇବା ପାଇଁ କିଛି ନଥାଏ ଏବଂ ତୁମ ପାଖରେ କୌଣସି କାମ ନଥାଏ, ତୁମେ କଣ କରିବାକୁ ଯାଉଅଛ? ତାକୁ ପଠାଇ ଦେବ? କହିଲା, ନା ଆଜ୍ଞା, ମୁଁ ଠିକ ସଂଘର୍ଷ କରି ରହିବି। ଆମେ ଏହାକୁ କୌଣସି ଉପାୟରେ ବି ଠିକ କରିନବୁ। ମୁଁ ଟିକିଏ ଅନୁଭବ କଲି ଆଉ ମୁଁ ଦେଖିଲି ଯେ ସେ ପ୍ରକୃତରେ ତାକୁ ଭଲ ପାଉଥିଲା ଏବଂ ସେମାନେ ପରସ୍ପରକୁ ଭଲ ପାଉଥିଲେ। ମୁଁ ସେମାନଙ୍କୁ ବିବାହ ଦେଲି। ତାପରେ ମୁଁ ଚିନ୍ତା କଲି ଯେ ସେ ତାକୁ ନେଇକରି କେଉଁଠାକୁ ଗଲା। କିଛି ଦିନ ପରେ ମୁଁ ମୋ ଭାଇ ଡକ୍ କୁ ପଚାରିଲି, ଏହା କେଉଁଠାରେ ଅଛି? ସେ କହିଲେ, ନ୍ୟୁ ଆଲବାନୀକୁ ଯାଆନ୍ତୁ। ଆମ ସହର ତଳେ ଏକ ଛୋଟ ସହରଟିଏ ଏବଂ ନଦୀ ତଳ ପାର୍ଶ୍ୱରେ ଯେଉଁଠାରେ ମୁଁ କିଛି ଚିଣ ରଖିଥିଲି, ଯେଉଁଠାକୁ ମୁଁ ପ୍ରତିଦିନ ଯାଉଥିଲି ଯେତେବେଳେ ମୁଁ ଜଣେ ବିଜୁଳି କର୍ମୀ ଥିଲି, ତେଣୁ ଯେତେବେଳେ ଅନ୍ୟାନ୍ୟ ସାଥୀମାନେ ସେମାନେ ସମସ୍ତେ ଚାରିଆଡ଼େ ବସି ଯାଆନ୍ତି, ଥଟ୍ଟା କରନ୍ତି ଏବଂ ବିଷୟଗୁଡ଼ିକୁ କୁହନ୍ତି, ମୁଁ ଟ୍ରକ୍ରେ ଚଢ଼ି ନଦୀର କୂଳେ କୂଳେ ଚାଲିଯାଏ ଏବଂ ସେହି ସମୟ ମଧ୍ୟରେ ସେଠାରେ ପ୍ରାର୍ଥନା କରିଥାଏ ଓ ଏକ ବଡ଼ ଟିଣ ତଳେ ବସି ମୋର ବାଇବେଲ ପାଠ କରିଥାଏ, ଯେଉଁଠାରେ କି ଏକ ପୁରୁଣା ଲୁହା କାରଖାନା ଥିଲା। ସେଠାରେ କେତେକ ପୁରୁଣା ବାକ୍ସକାର ପଡ଼ି ରହିଥିଲା ଏବଂ ଏହି ପିଲାଟି ସେଠାକୁ ଚାଲିଯାଇଥିଲା ଏବଂ ସେହି ବାକ୍ସକାର ମଧ୍ୟରୁ ଗୋଟିଏକୁ ନେଇ ତାହାକୁ କାଟି ସେଥିରେ ଏକ କବାଟ ତିଆରି କରିଥିଲା ଆଉ ଏକ ଖବରକାଗଜ ଏବଂ ଟ୍ୟାକି ବଟନ ମାନ ନେଇଥିଲା। କେତେ ଜଣ ଜାଣନ୍ତି ଯେ ଏକ ଟ୍ୟାକି ବଟନ କ'ଣ ଅଟେ? ତେବେ ଏଠାରେ କେହି କେଣ୍ଟକି ନିବାସୀ ନାହାନ୍ତି। ଏହା ହେଉଛି ଖଣ୍ଡେ ବୁଢ଼ାପଟାଟିଏ ନିଅନ୍ତୁ, ସେଥିରେ ଗୋଟିଏ ପିନ୍ କଣ୍ଟା ରଖନ୍ତୁ, ଏକ ଛୋଟିଆ କଣ୍ଟା, ଏବଂ ତାପରେ ଏହାକୁ ପୁରାଇ ଦିଅନ୍ତୁ, ତାହା ଏକ ଟ୍ୟାକି ବଟନ ଅଟେ। ତେଣୁ ସେମାନେ ଏହାକୁ ସବୁଆଡ଼େ ଲଗାଇଥିଲେ ଆଉ ସେ ସେଠାରେ ଉପରେ ଲୁହାର କାରଖାନାକୁ ଯାଇଥିଲା ଓ ନିଜ ପାଇଁ କିଛି ସାମଗ୍ରୀ ଆଣିଥିଲା ଏବଂ ଉପରକୁ ଚଢ଼ିବା ପାଇଁ ଏକ ପାହାଚ ତିଆରି କରିଥିଲା ଏବଂ କିଛି ପୁରୁଣା ବାକ୍ସ ଆଣିଥିଲା ଓ ସେଥିରେ ନିଜ ପାଇଁ ଏକ ମେଜ ତିଆରି କରିଥିଲା। ଆଉ ଦିନେ ମୁଁ ଭାବିଲି ମୁଁ ତଳକୁ ଯିବି ଓ ଦେଖିବି ଯେ ସେମାନେ କିପରି କରୁଛନ୍ତି। ଏହାର ପ୍ରାୟ 6 ମାସ ପୂର୍ବରୁ ମୁଁ ଇଭି ନାଇଟ୍ର ଝିଅକୁ ଇଟି ସ୍ଲାଇଡରଙ୍କ ପୁଅ ସହିତ ବିବାହ ଦେଇଥିଲି। ଇଭି ନାଇଟ୍, ଯିଏକି ଓହା ନଦୀ ପାର୍ଶ୍ୱରେ ରହୁଥିବା ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏବଂ ସେଠାକାର ବଡ଼ ବଡ଼ କାରଖାନାଗୁଡ଼ିକୁ ଚଲାନ୍ତି, ଏହି ପୂର୍ବ ନିର୍ମିତ ସ୍ଥାନାନ୍ତରିତ ଘରଗୁଡ଼ିକୁ ନିର୍ମାଣ କରନ୍ତି ଓ ପ୍ରଭୃତି ବିଷୟ କରନ୍ତି। ଏବଂ ସ୍ଲାଇଡର, ଇଟି ସ୍ଲାଇଡର ହେଉଛନ୍ତି ବାଲୁକା ଏବଂ କଙ୍କଡ଼ ଗେଟି କମ୍ପାନୀ କୋଟିପତିଙ୍କ ପିଲା। ଆଉ ମୁଁ ସେମାନଙ୍କୁ ବିବାହ ଦେଇଥିଲି ଏବଂ ମୁଁ ଏକ ସ୍ଥାନକୁ ଯାଇଥିଲି, ପ୍ରାୟ 2 ସପ୍ତାହ ନିମନ୍ତେ ଏହାକୁ ଅଭ୍ୟାସ କରିଥିଲି ଆଉ ଏକ ଅସ୍ଥାୟୀ ଘରେ ଯାଇ ତକିଆ ଉପରେ ଆଣ୍ଠୁ ମାଡ଼ି ବସୁଥିଲି ଏବଂ ସମସ୍ତ ଆଡମ୍ବର ଓ ସବୁକିଛି ଯାହା ଦେଇ ମୁଁ କେବେ ଯାଇଥିଲି ପ୍ରାୟ ସେ ଦମ୍ପତିକୁ ବିବାହ ଦେବା ପାଇଁ ଯିବାକୁ ପଡ଼ିଥିଲା। ଏବଂ ଯେତେବେଳେ ସେମାନେ ବାହାରକୁ ଆସିଲେ, କାହିଁକି ସେମାନେ ଏହି ଅନ୍ୟ ଛୋଟ ଦମ୍ପତି ଦ୍ୱୟ ଏକ ଛୋଟ ପୁରୁଣା କୋଠରୀରେ ଛିଡ଼ା ହୋଇଥିଲେ, ଯେଉଁଠାରେ କି ଆମର ଏକ ଛୋଟ ବୈଠକ ଥିଲା ଓ ଏକ ଭାଙ୍ଗ କରିବା ବିଛଣା ଥିଲା। ମାତ୍ର ସେମାନେ ଉଭୟ ସେହି ସମାନ ସମାରୋହ ଦ୍ୱାରା ବିବାହ ହୋଇଥିଲେ। ଏବଂ ତାପରେ ଦିନେ ମୁଁ ଭାବିଲି ମୁଁ ତଳକୁ ଯାଇ ଏହି ଧନୀ ଦମ୍ପତିଙ୍କୁ ଦେଖା କରିବି। ସେମାନଙ୍କୁ କାମ କରିବାକୁ ପଡ଼ୁନଥିଲା, ସେମାନଙ୍କର ପିତାମାନେ କୋଟିପତି ଥିଲେ, ସେମାନଙ୍କ ପାଇଁ ଏକ ସୁନ୍ଦର ଘର ନିର୍ମାଣ କରିଦେଇଥିଲେ। ଖୋଲାଖୋଲି ଭାବରେ ଏହି ଇଭି ନାଇଟ୍ ଏଠାରେ ଉପରେ ପାହାଡ଼ରେ ଯିଏ ରହୁଥିଲେ ତାଙ୍କ ବଡ଼ ପ୍ରାସାଦରେ ତାଙ୍କର କବାଟର ମୁଠିଗୁଡ଼ିକ 14 କାରାଟ ସୁନାର ରହିଥିଲା। ତେଣୁ ଆପଣ କଳ୍ପନା କରିପାରୁଥିବେ ଯେ ସେମାନେ କେଉଁ ପ୍ରକାର ଘରେ ରହୁଥିଲେ। ସେମାନଙ୍କୁ କାମ କରିବାକୁ ପଡୁନଥିଲା, ସେମାନଙ୍କୁ ପ୍ରତିବର୍ଷ ଏକ ସୁନ୍ଦର କ୍ୟାଡିଲାକ୍ କାର୍ ଦିଆଯାଉଥିଲା ଏବଂ କେବଳ ମାତ୍ର ଏକକ ସନ୍ତାନମାନେ, ଆଉ ସେମାନଙ୍କ ପାଖରେ ତା ସବୁକିଛି ଥିଲା ଯାହା ସେମାନେ ଚାହିଁଥିଲେ। ଯେତେବେଳେ ଦିନେ ମୁଁ ଚାଲିଗଲି, ତେବେ ମୁଁ ସେମାନଙ୍କ ସହିତ କିପରି ପରିଚିତ ହେଲି, ସେମାନଙ୍କର ଜଣେ ବନ୍ଧୁ ମୋର ଜଣେ ଭଲ ବନ୍ଧୁ ଥିଲେ, ଆମେ ସମସ୍ତେ ଏକ ପ୍ରକାର ଏକତ୍ର ଘନିଷ୍ଠ ଥିଲୁ ଏବଂ ସେହିପରି ଭାବରେ ମୁଁ ପରିଚିତ ହେଲି ଯେତେବେଳେ ସେମାନେ ଚାହିଁଲେ ଯେ ମୁଁ ସେମାନଙ୍କୁ ବିବାହ ଦିଏ। ତେଣୁ ମୁଁ ସେମାନଙ୍କୁ ଦେଖା କରିବାକୁ ଗଲି, ମୁଁ ମୋ ପୁରୁଣା ଫୋର୍ଡ କାର୍କୁ ବାହାରେ ରଖିଦେଲି ଓ ପାହାଚ ଚଢି ଉପରକୁ ଗଲି ଏବଂ ମୁଁ ଗଲି ଟିକେ ଅତି ନିକଟତର ହେଲି ଆଉ ମୁଁ ସେମାନଙ୍କୁ ଶୁଣିପାରିଲି। ଏବଂ ସେମାନେ ପ୍ରକୃତରେ ଝଗଡ଼ା କରୁଥିଲେ, ସେମାନେ ପରସ୍ପର ଜଣେ ଅନ୍ୟକୁ ଈର୍ଷା କରୁଥିଲେ। ସେମାନେ ଏକ ନୃତ୍ୟ ସଭାକୁ ଯାଇଥିଲେ, ସେ ଏକ ବହୁତ ସୁନ୍ଦର ଝିଅ ଥିଲେ ଆଉ ସେ ଏକ ପ୍ରକାର ଏହି ସୌନ୍ଦର୍ଯ୍ୟ ରାଣୀମାନଙ୍କ ମଧ୍ୟରୁ ଜଣେ ଥିଲେ। ସେଠାରେ ଅନେକ ପୁରସ୍କାର ପାଇଥିଲେ ଏବଂ ସୌନ୍ଦର୍ଯ୍ୟ ରାଣୀ ହୋଇଥିବା ସକାଶୁ କେତେକ କାର ଓ ବିଷୟମାନ ଜିତିଥିଲେ। ଆଉ ମୁଁ ସେମାନଙ୍କୁ ଦେଖିଲି ଏବଂ ଜଣେ ଗୋଟିଏ କୋଣରେ ଓ ଆଉ ଜଣେ ଅନ୍ୟ କୋଣରେ ବସିଥିଲେ। ସେହି ଝିଅ ସହିତ ନାଚିଥିବା କୌଣସି ପିଲା ସମ୍ବନ୍ଧରେ ବା କୌଣସି ଝିଅ ସମ୍ବନ୍ଧରେ କିଛି ଗୋଟାଏ ବିଷୟକୁ ନେଇ ଆପତ୍ତି କରୁଥିଲେ। ଯେତେବେଳେ ମୁଁ ଆସିଲି, ସେମାନେ ପ୍ରକୃତରେ ଶୀଘ୍ର ଡେଇଁ ପଡ଼ି ଭୂଇଁ ଉପରେ ପରସ୍ପରକୁ ଧରି ପକାଇଲେ ଏବଂ ସେମାନଙ୍କର ହାତ ଚଟାଣ ଆଡ଼େ ଥାଇ ସେମାନେ କବାଟ ଆଡ଼କୁ ଚାଲି ଚାଲି ଆସିଲେ। କହିଲେ, କାହିଁକି, କିପରି ଅଛନ୍ତି ଭାଇ ବ୍ରାନାମ, ଆପଣଙ୍କର କିପରି ଚାଲିଛି? ମୁଁ କହିଲି, ଠିକ ଅଛି, ତୁମେ ସମସ୍ତେ କିପରି ଅଛ? ଏବଂ ସେ କହିଲା, ମୁଁ ଆମେ ବହୁତ ଖୁସିରେ ଅଛୁ, କଣ ଆମେ ନୁହୁଁ କି ପ୍ରିୟେ? ଏବଂ ସେହି ଝିଅ କହିଲା, ହଁ ପ୍ରିୟେ, ବୁଝିଲେ? ତେବେ ଆପଣ ଦେଖନ୍ତୁ, ଆପଣ ଏପରି କିଛି ଧାରଣ କରୁଅଛନ୍ତି ଯାହା ବାସ୍ତବ ନୁହେଁ। ତେବେ ଆପଣ ଏକ ଚିତ୍ରିତ ଅଗ୍ନି ଦ୍ୱାରା ଉଷୁମ ହୋଇପାରିବେ ନାହିଁ, ଯେପରିକି ମଣ୍ଡଳୀମାନଙ୍କ ମଧ୍ୟରୁ କେତେକ ଏଠାରେ ପେଣ୍ଟିକଷ୍ଟକୁ ରଙ୍ଗ କରିବାକୁ ଚେଷ୍ଟା କରନ୍ତି। ଏପରି କିଛି ବିଷୟ ସମ୍ବନ୍ଧରେ ଯାହାକି ହଜାରେ ବର୍ଷ ପୂର୍ବେ ଘଟିଥିଲା, ଆପଣ ଏକ ଚିତ୍ରିତ ଅଗ୍ନି ଦ୍ୱାରା ଉଷୁମ ହୋଇପାରିବେ ନାହିଁ। ପେଣ୍ଟିକଷ୍ଟ ଆଜି ମଧ୍ୟ ସେତିକି ବାସ୍ତବ ଅଟେ ଯେତିକି ତାହା ସେଦିନ ଥିଲା, ବୁଝିଲେ? ହଁ, ଅଗ୍ନି ଏବେ ବି ପଡୁଅଛି, ଏହା ଏକ ଚିତ୍ରିତ ଅଗ୍ନି ନୁହେଁ, ଏହା ଏକ ବାସ୍ତବ ଅଗ୍ନି ଅଟେ। ତେଣୁ ସେମାନେ କେବଳ ସେହିପରି ସେଠାରେ ଥିଲେ, ବୁଝିଲେ। ମୁଁ ସେହିପରି ଭାବେ ରହିବାକୁ ଚାହିଁବି ନାହିଁ। ଓହ, ମୁଁ ଭାବିଲି ଆପଣ ଜାଣନ୍ତି, ଠିକ ସେଠାରେ ସେହି ପାହାଡ ତଳେ ଏବଂ ନଦୀ କଡ଼ରେ ଯେଉଁଠାରେ କି ଏହି ଅନ୍ୟ ଦମ୍ପତି ରହୁଥିଲେ। ମୁଁ ଭାବିଲି ଗୋଟିଏ ଶନିବାର ଅପରାହ୍ନରେ ମୁଁ ଚୁପ୍ କରି ସେଠାକୁ ଯିବି ଏବଂ ଦେଖିବି ଯେ ସେମାନଙ୍କର କିପରି ଚାଲିଛି। ତେଣୁ ମୁଁ ମୁହଁରେ ମଇଳା ଏବଂ ମୁଁ ପିନ୍ଧିଥିବା ବସ୍ତ୍ର ମଇଳା ମୋ ଉପକରଣ ଗୁଡ଼ିକ ସହିତ ରହିଥିଲା। ମୁଁ ଭାବିଲି ମୁଁ ଚୁପ୍ କରି ସେମାନଙ୍କୁ ଦେଖିବି। ମୁଁ ଚୁପ୍ କରି ଦେଖିବାକୁ ଗଲି ଯେପରିକି ମୁଁ ବଜ୍ରପାତ କିମ୍ବା ସେପରି କିଛି ବିଷୟ ଦ୍ୱାରା ବିଦ୍ୟୁତ ଅପରୋଧ ଗୁଡ଼ିକ ଫାଟି ଯାଉଥିବାର ଦେଖୁଥିଲି। ଆଉ ଯେତେବେଳେ ମୁଁ ଟେଲିଫୋନ୍ ତାର କଡ଼ରେ କଡ଼ରେ ଗଲି ନଦୀକୂଳରେ ଥିବା ବୈଦ୍ୟୁତିକ ତାର କଡ଼ ଦେଇ ଏବଂ ସେଠାରେ ସେହି ପୁରୁଣା ଶେଭ୍ରୋଲେ କାର ଥିଲା, ଆଗରେ ରଖା ହୋଇଥିଲା। ମୁଁ ସେମାନଙ୍କୁ ବିବାହ ଦେବାର ପ୍ରାୟ ଗୋଟିଏ ବର୍ଷ ପରେ ଏବଂ ସେଠାରେ ଏକ ଦ୍ୱାରଟି ଖୋଲା ଥିଲା ଏବଂ ମୁଁ ସେମାନଙ୍କୁ କଥା ହେଉଥିବାର ଶୁଣିବାକୁ ପାଇଲି। ତେଣୁ ଏହା ଏକ କପଟି ପରି ଶୁଭାଯାଏ, ମାତ୍ର ମୁଁ ଆହୁରି ନିକଟବର୍ତ୍ତୀ ହେବାକୁ ଗଲି ଯେ ପର୍ଯ୍ୟନ୍ତ କି ମୁଁ ତାହା ଶୁଣିପାରିଲି, ଦେଖିପାରିଲି ଯେ ସେମାନେ କଣ କହୁଛନ୍ତି। ସେଠାରେ ଛିଡ଼ା ହୋଇ ରହିଲି ଆଉ ମୁଁ କେବଳ ମୋ ପାଇଁ ଜାଣିବାକୁ ଚାହିଁଲି। ମୁଁ ଏହା ଜାଣିବାକୁ ଓ ସୁନିଶ୍ଚିତ ହେବାକୁ ପସନ୍ଦ କରେ ଯେ ମୁଁ ତାହା ଜାଣେ ଯେଉଁ ବିଷୟରେ ମୁଁ କହୁଅଛି। ପରମେଶ୍ୱରଙ୍କ ବାକ୍ୟ ବିଷୟରେ ମୁଁ ସେହିପରି କରେ, ଏହା ସତ୍ୟ ଅଟେ କି ଏହା ସତ୍ୟ ନୁହେଁ, କଣ ସେ ତାହାଙ୍କର ବାକ୍ୟ ରକ୍ଷା କରିବେ ଅବା ତାହାଙ୍କର ବାକ୍ୟ ରକ୍ଷା କରିବେ ନାହିଁ। ଯଦି ସେ ତାହାଙ୍କର ବାକ୍ୟ ରକ୍ଷା ନ କରନ୍ତି ତେବେ ସେ ପରମେଶ୍ୱର ନୁହନ୍ତି, ବୁଝିଲେ। ଯଦି ସେ ତାହାଙ୍କର ବାକ୍ୟ ରକ୍ଷା କରନ୍ତି ସେ ପରମେଶ୍ୱର ଅଟନ୍ତି, ବୁଝିଲେ। ଏବଂ ତେଣୁକରି ମୁଁ ଦେଖିବାକୁ ଚାହିଁଲି ଯେ ସେମାନଙ୍କର କିପରି ଭାବରେ ଚାଲିଛି। ଆଉ ମୁଁ ଅତି ସହଜରେ ଚୁପ୍ କରି ପାର୍ଶ୍ୱକୁ ଖସିଗଲି। ମୁଁ ସେହି ପିଲାକୁ କହୁଥିବାର ଶୁଣିଲି, ଓହ ପ୍ରିୟେ, ମୁଁ କେତେ ଯତ୍ନ ସହକାରେ ତୁମ ପାଇଁ ତାହା ଆଣିବାକୁ ଚାହୁଁଥିଲି। ସେହି ସ୍ତ୍ରୀ ଲୋକଟି କହିଲା, ତେବେ ଦେଖ ପ୍ରିୟେ, ସେ କହିଲା ଏହି ପୋଷାକଟି ଠିକ ଅଛି। ସେ କହିଲା କାହିଁକି, ଏହା ତ ସମ୍ପୂର୍ଣ୍ଣ ରୂପେ ଠିକ ଅଛି। କହିଲା ମୁଁ ତା ପ୍ରଶଂସା କରେ, ମାତ୍ର ତୁମେ ଦେଖ। ମୁଁ ଚୁପ୍ କରି ପାଖକୁ ଗଲି ଯେପରିକି ମୁଁ ସେହି ଫାଟ ଦେଇ ଦେଖିପାରେ ଯେଉଁଠାରେ କି ସେହି ବାକ୍ସ କାର୍ରେ କବାଟଟି ଖୋଲା ହୋଇଥିଲା। ଆଉ ସେ ସେଠାରେ ଥିଲା, ସେଠାରେ ବସିଥିଲା ଏବଂ ସେହି ସ୍ତ୍ରୀ ଲୋକଟି ତାର କୋଳରେ ବସିଥିଲା ଏବଂ ତାର ବାହୁ ସେହି ସ୍ତ୍ରୀ ଲୋକର ଚାରିପାଖରେ ଥିଲା ଏବଂ ସେହି ସ୍ତ୍ରୀ ଲୋକର ବାହୁ ତାର ଚାରିପାଖରେ ଥିଲା। ଆଉ ସେ ଏହି ପୁରୁଣା ବଙ୍କେଇ ଥିବା ଟୋପି ଗୁଡ଼ିକ ମଧ୍ୟରୁ ଗୋଟିଏ ପିନ୍ଧିଥିଲା ଏବଂ ସେଥିରେ ଏକ ଛୋଟ ଛିଦ୍ର ରହିଥିଲା, ଉପର ପଟରୁ ଏହା ଦବି ଯାଇଥିଲା ଆଉ ସେଥିରେ ତାହାର ଦରମା ଚେକ୍ ବାହାର କଲା। ସେ ଏହାକୁ ମେଜ ଉପରେ ଥୋଇଦେଲା, କହିଲା ଖାଦ୍ୟ ସାମଗ୍ରୀ ପାଇଁ ଏତେ, ବୀମା ପାଇଁ ଏତେ ଏବଂ କାର ପାଇଁ ଏତେ। ଆଉ ସେମାନେ ପ୍ରୟୋଜନ ପୂରଣ କରିପାରୁନଥିଲେ। ଜାଣିବାକୁ ପାଇଲି ଯେ ସେ ସେଠାରେ ଏକ ଝରକାରେ ଏକ ଛୋଟ ପୋଷାକଟିଏ ଦେଖିଥିଲା, ଏହାକୁ କିଛି ସପ୍ତାହ ହେଲାଣି ଦେଖି ଆସୁଥିଲା, ଯାହାର ମୂଲ୍ୟ $1 ଏବଂ କିଛି ଗୋଟାଏ ଥିଲା। ସେ ଏହାକୁ କିଣିବାକୁ ଚାହୁଁଥିଲା। କହିଲା ତେବେ ପ୍ରିୟେ, ତୁମେ ଏଥିରେ ବହୁତ ସୁନ୍ଦର ଦେଖାଯିବ ଏବଂ ସେ କହିଲା, ସେହି ସ୍ତ୍ରୀ ଲୋକ କହିଲା, ମାତ୍ର ପ୍ରିୟେ ମୋ ପାଖରେ ତ ଏକ ପୋଷାକ ଅଛି, ମୋତେ ପ୍ରକୃତରେ ଏହାର ଦରକାର ନାହିଁ, ବୁଝିଲେ। ଏବଂ ସେହି ଛୋଟ ରାଣୀ, ଆଉ ମୁଁ ପଛକୁ ଘୁଞ୍ଚିଗଲି ଓ ଉପରକୁ ଚାହିଁଲି। ମୁଁ ଅନ୍ୟ ଘରର ସେହି ଉପରି ଶୃଙ୍ଗକୁ ଦେଖିପାରୁଥିଲି। ମୁଁ ସେଠାରେ ଛିଡ଼ା ହୋଇ କିଛି ମିନିଟ୍ ଅନାଇଲି। ମୁଁ ଭାବିଲି ଧନୀ ବ୍ୟକ୍ତି କିଏ। ମୁଁ ଭାବିଲି ଯଦି ବିଲ୍ ବ୍ରାନମ୍, ଯଦି ତୁମେ କୌଣସି ସ୍ଥାନକୁ ନେବାକୁ ଚାହିଁବ ତେବେ ତୁମେ କେଉଁଠାକୁ ଯିବ। ମୋ ପାଇଁ ତ ମୁଁ ସେହି ପାହାଡ ଉପରେ ଥିବା ସୁନ୍ଦର ବିଷୟକୁ ନେବି ନାହିଁ, ମୁଁ ତ ଏଠାରେ ତଳେ ଏହି ଚରିତ୍ରକୁ ନେବି, ଜଣେ ପ୍ରକୃତ ଗୃହ ନିର୍ମାଣକାରୀ ଭାବରେ, ଏପରି ଜଣେ ଯିଏକି ମୋତେ ଭଲ ପାଏ ଏବଂ ମୋ ସହିତ ରୁହେ, ଏପରି ଜଣେ ଯିଏକି ଏକ ଘର ତିଆରି କରିବାକୁ ଚେଷ୍ଟା କରେ ଏବଂ ସବୁକିଛି ପାଇଁ ଉତ୍ତମ ବିଷୟ ଗୁଡ଼ିକ ପାଇଁ ତୁମକୁ ରକ୍ତ ପୀଡ଼ା ଦିଏ ନାହିଁ, ଏବଂ ଏପରି ଜଣେ ଯିଏକି ତୁମ ସହିତ ରହିଥାଏ, ତୁମର ଅଂଶ ଅଟେ। ତାହା ସର୍ବଦା ମୋ ସହିତ ଲାଗି ରହିଥିଲା ଯେ ତାହା କିପରି ଅଟେ। ଜଣେ ଏକ ସୁନ୍ଦର ଝିଅକୁ ବାଛିଲା, ଅନ୍ୟ ଜଣକଟି ଚରିତ୍ରକୁ ବାଛିଲା, ତେବେ ତାହା ଏକମାତ୍ର ଉପାୟ ଯେ ଆପଣ ବାଛିପାରିବେ। ପ୍ରଥମେ ଚରିତ୍ରକୁ ଖୋଜନ୍ତୁ ଏବଂ ତାପରେ ଯଦି ଆପଣ ତାଙ୍କୁ ଭଲ ପାଉଛନ୍ତି, ଉତ୍ତମ ଅଟେ। ଧ୍ୟାନ ଦିଅନ୍ତୁ, ପରମେଶ୍ୱରଙ୍କ ପ୍ରଥମ ଆଦମ ପାଖରେ ନିଜର ପତ୍ନୀ ଗ୍ରହଣ କରିବା ନିମନ୍ତେ କୌଣସି ଚୟନର ବିକଳ୍ପ ନଥିଲା। ସେ କୌଣସି ପସନ୍ଦ ପାଇନଥିଲେ। ପରମେଶ୍ୱର ତାଙ୍କ ପାଇଁ କେବଳ ଗୋଟିଏ ହିଁ ନିର୍ମାଣ କରିଥିଲେ ଏବଂ ସେ ତାହାଙ୍କୁ ବାଛିବାର ବିକଳ୍ପ ପାଇନଥିଲେ। ତେଣୁକରି ଆମେ ପାଇଲୁ ଯେ ସେହି ନାରୀ ତାହାଙ୍କୁ ପରମେଶ୍ୱରଙ୍କ ବାକ୍ୟରୁ ବିପଥଗାମୀ କରିଥିଲା। ସେ ଏହି ବିଷୟରେ ପ୍ରାର୍ଥନା କରିବାକୁ ସୁଯୋଗ ପାଇନଥିଲେ। ସେ ତୁମ ପରି ଓ ମୋ ପରି ନୁହନ୍ତି। ସେ କୌଣସି ଚୟନର ବିକଳ୍ପ ପାଇନଥିଲେ ଏବଂ ପୁନର୍ବାର ତାହା କରିବା ଦ୍ୱାରା ସେହି ନାରୀ ତାହାଙ୍କୁ ପରମେଶ୍ୱରଙ୍କ ପୁତ୍ର ଭାବରେ ଥିବା ତାଙ୍କର ଯଥାର୍ଥ ସ୍ଥାନରୁ ଓହରାଇ ନେଲା। ଆଉ ସେହି ନାରୀ ତାହାଙ୍କୁ ଏକ ଅଧିକ ଉତ୍ତମ ଆଧୁନିକ ଜୀବନଶୈଳୀ ଦେଖାଇବା ଦ୍ୱାରା ଏହା କରିଥିଲା, ଏପରି କିଛି ଯାହାକି ସେମାନେ ପ୍ରକୃତରେ କରିବାର ଉଚିତ ନଥିଲା। ମାତ୍ର ସେହି ନାରୀର ଚରିତ୍ର ଦର୍ଶାଇଲା ଯେ ସେ ଭୁଲ ଥିଲେ। ତାହାର ଉଦ୍ଦେଶ୍ୟମାନ ଏବଂ ଅଭିପ୍ରାୟ ଗୁଡିକ କେବଳ ଭୁଲ ଥିଲା ଏବଂ ନିଜର ଯୁକ୍ତି ତର୍କ ଦ୍ୱାରା ଆଦମଙ୍କୁ ପ୍ରବର୍ତ୍ତାଇଲା ଯେ ସେ ଆଧୁନିକ ନୂତନ ଆଲୋକ ଯାହା ସେ ପାଇଥିଲା ଯାହାକି ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ଥିଲା ତାହା ବଞ୍ଚି ରହିବାର ଏକ ଅଧିକ ଉତ୍ତମ ଉପାୟ ଅଟେ। ଏବଂ ଆଜି କେତେ ସ୍ତ୍ରୀ ଲୋକମାନେ ଏବଂ ବିପରୀତ ଭାବରେ ପୁରୁଷମାନେ ଯିଏକି ଜଣେ ଭଲ ସ୍ତ୍ରୀ ଲୋକଙ୍କୁ ପରମେଶ୍ୱରଙ୍କ ଠାରୁ ଦୂରେଇ ନେଇଯାଇ ପାରନ୍ତି କିମ୍ବା ଜଣେ ଭଲ ପୁରୁଷଙ୍କୁ ପରମେଶ୍ୱରଙ୍କ ଠାରୁ ଦୂରେଇ ନେଇଯାଇ ପାରନ୍ତି ଏହା କହିବାକୁ ଚେଷ୍ଟା କରିବା ଦ୍ୱାରା ଯେ ଏହି ଧର୍ମ ତୁମେ ପେଣ୍ଟିକଷ୍ଟାଲ ପିଲାମାନେ ସେହି ଧର୍ମ ସେମାନେ କୁହନ୍ତି ଓ ଏହା ଏକ ପୁରୁଣା କାଳିଆ ଅଟେ ଏହା ପୁରୁଣା ଯୁଗର ଅଟେ ତୁମେ ତାହା ବିଶ୍ୱାସ କର ନାହିଁ। ଆପଣଙ୍କ ପାଇଁ ତ ଏହା ଉତ୍ତମ ହେବ ଯେ ସେହି ଝିଅକୁ ବିବାହ କରିବା ପୂର୍ବରୁ ଆପଣ ଭଲ ଭାବରେ ପ୍ରାର୍ଥନା କରନ୍ତୁ। ମୋର ସେଥିରେ କିଛି ଯାଏ ଆସେ ନାହିଁ ଯେ ସେ କେତେ ସୁନ୍ଦର ଅଟେ। ସେହି ସମାନ ବିଷୟ ଜଣେ ପୁରୁଷ ପାଇଁ ମଧ୍ୟ ପ୍ରଯୁଜ୍ୟ। ସେ ତାହାଙ୍କୁ ପରମେଶ୍ୱରଙ୍କ ଇଚ୍ଛାର ବାହାରକୁ ନେଇଗଲା ଓ ତାହାଙ୍କୁ ଏପରି କିଛି କରିବାକୁ ପ୍ରବର୍ତ୍ତାଇଲା ଯାହା ତାଙ୍କର କରିବାର ଉଚିତ ନଥିଲା ଏବଂ ଏହାଦ୍ୱାରା ସମଗ୍ର ମାନବ ଜାତି ପ୍ରତି ମୃତ୍ୟୁ ଘଟାଇଥିଲା। ସେଇଥିପାଇଁ ବାଇବଲ ସ୍ତ୍ରୀ ଲୋକକୁ କୌଣସି ପ୍ରକାରେ ଶିକ୍ଷାଦାନ କରିବାକୁ କିମ୍ବା ପ୍ରଚାର କରିବାକୁ କିମ୍ବା ପରମେଶ୍ୱରଙ୍କ ବାକ୍ୟ ପରିଚାଳନା କରିବାକୁ ବାରଣ କରେ। ମୁଁ ଜାଣେ ଭଉଣୀମାନେ ଆପଣମାନଙ୍କ ମଧ୍ୟରୁ ଅନେକ କହିବେ ପ୍ରଭୁ ମୋତେ ପ୍ରଚାର କରିବାକୁ ଡାକିଛନ୍ତି। ମୁଁ ଆପଣଙ୍କ ସହିତ ତର୍କ କରିବାକୁ ଯାଉନାହିଁ ମାତ୍ର ମୁଁ ଆପଣଙ୍କୁ କହିବାକୁ ଯାଉଛି ଯେ ବାକ୍ୟ ଆପଣଙ୍କୁ ତାହା ନ କରିବାକୁ କୁହେ। ସେ କୌଣସି ଶିକ୍ଷା ଦେବ ନାହିଁ ଅବା କର୍ତ୍ତୃତ୍ୱ କରିବ ନାହିଁ ବରଂ ନିରବ ରହିବ। ତେବେ ଆପଣ କୁହନ୍ତି ପ୍ରଭୁ ମୋତେ ଏହା କରିବାକୁ କହିଛନ୍ତି। ମୁଁ ସେଥିରେ ତିଳେ ମାତ୍ର ସନ୍ଦେହ କରେ ନାହିଁ। କଣ ଆପଣ ଅନ୍ୟ ରାତ୍ରି ବିଲିୟମ ବିଷୟରେ ମୋର ବାର୍ତ୍ତା ଶୁଣିଲେ କି? ବିଲିୟମ ପ୍ରଥମ ଥର ପରମେଶ୍ୱରଙ୍କ ସିଧାସଳଖ ନିଷ୍ପତ୍ତି ପାଇଲେ ତାହା କର ନାହିଁ ମାତ୍ର ସେ ବାହାନା କରିବାକୁ ଲାଗିଲେ ଏପରିକି ଶେଷରେ ପରମେଶ୍ୱର ତାଙ୍କୁ ତାହା ଯାଇ କରିବାକୁ କହିଥିଲେ। ପରମେଶ୍ୱର ଆପଣଙ୍କୁ ପ୍ରଚାର କରିବାକୁ ଅନୁମତି ଦେଇପାରନ୍ତି। ମୁଁ କହୁନାହିଁ ଯେ ସେ ତାହା କରିନାହାନ୍ତି ମାତ୍ର ଏହା ତାହାଙ୍କର ମୂଳ ବାକ୍ୟ ଏବଂ ଯୋଜନା ଅନୁଯାୟୀ ନୁହେଁ କାରଣ ବ୍ୟବସ୍ଥା ମଧ୍ୟ କୁହେ ସ୍ତ୍ରୀ ଲୋକକୁ ଆଜ୍ଞାଧୀନ ରହିବାକୁ ଅଛି ଏହା ସତ୍ୟ ଅଟେ ତେଣୁ ସେ ଏହା କରିବା ଉଚିତ ନୁହେଁ। ତେବେ ପୁନର୍ବାର ଧ୍ୟାନ ଦିଅନ୍ତୁ ଯେ ପ୍ରାକୃତିକ କନ୍ୟା କିପରି ଭାବରେ ଆତ୍ମିକ କନ୍ୟାର ପ୍ରତି ଛାୟା ଅଟେ। ବାକ୍ୟ କୁହେ ଯେ ସ୍ତ୍ରୀ ପୁରୁଷ ନିମନ୍ତେ ନିର୍ମାଣ କରାଯାଇଥିଲା ଏବଂ ପୁରୁଷ ତାହା ପାଇଁ ନିର୍ମାଣ କରାଯାଇ ନାହିଁ। ତେବେ ମୁଁ କହିବାକୁ ଯାଉଅଛି ଆଉ କାହିଁକି କିଛି ମିନିଟରେ ଖ୍ରୀଷ୍ଟଙ୍କ କନ୍ୟା ଉପରେ ମାତ୍ର ମୁଁ ଏହାର ପୃଷ୍ଠଭୂମି ଦେଖାଇବାକୁ ଚେଷ୍ଟା କରୁଛି। ପୁରୁଷ ପାଇଁ ସ୍ତ୍ରୀକୁ ନିର୍ମାଣ କରାଯାଇଥିଲା ପୁରୁଷ ସ୍ତ୍ରୀ ପାଇଁ ନୁହେଁ। ସେହି କାରଣ ହେଉଛି ପୁରାତନ ନିୟମ ଅନୁଯାୟୀ ଯେ ବହୁ ବିବାହ ଆଇନଗତ ଥିଲା। ଦେଖନ୍ତୁ ଯେ ଦାଉଦ ସେଠାରେ 500 ପତ୍ନୀଙ୍କ ସହିତ ବସିଥିଲେ ଏବଂ ବାଇବେଲ କୁହେ ସେ ପରମେଶ୍ୱରଙ୍କ ନିଜର ମନର ମତ ଜଣେ ବ୍ୟକ୍ତି ଥିଲେ 500 ପତ୍ନୀଙ୍କ ସହିତ ଏବଂ ସୋଲୋମନ 1000 ପତ୍ନୀଙ୍କ ସହିତ ମାତ୍ର ସେହି ସ୍ତ୍ରୀ ଲୋକମାନଙ୍କ ମଧ୍ୟରୁ ଜଣେ ହେଲେ କେହି ଅନ୍ୟ ସ୍ୱାମୀ କରିପାରନ୍ତି ନାହିଁ। ବିବାହ ଏବଂ ଛାଡ଼ପତ୍ର ଉପରେ ଆପଣ ମୋର ଟିପ୍ ନିଅନ୍ତୁ ତାହା ଏଠାରେ କିଛି ସମୟ ପୂର୍ବରୁ ଟ୍ୟୁସନ୍ ଠାରେ ପର୍ବତ ଉପରେ ମୁଁ ସେଠାରେ ଉପରେ ଏହା ବିଷୟରେ ପ୍ରାର୍ଥନା କରୁଥିଲି। ସେମାନେ ବିଦ୍ୟାଳୟ ଗୁଡିକୁ ବରଖାସ୍ତ କରିଦେଇଥିଲେ ସେହି ଅଗ୍ନିସ୍ତମ୍ଭକୁ ପର୍ବତ ଉପରେ ଘୁରୁଥିବାର ଏବଂ ଏକ କାହାଳୀ ଆକାରରେ ଆଗକୁ ପଛକୁ ହେଉଥିବାର ଉପର ତଳକୁ ଯାଉଥିବାର ଦେଖିବା ପାଇଁ ଆଖପାଖର ଲୋକମାନେ ଏଠାରେ ଏହା ଜାଣନ୍ତି ସେଠାରେ ଏବଂ ଏହା ଦେଖିଛନ୍ତି ଏବଂ ଏହା ଯେତେବେଳେ ସେ ମୋତେ ଏହି ବିବାହ ଏବଂ ଛାଡ଼ପତ୍ର ବିଷୟକ ପ୍ରଶ୍ନ ଗୁଡିକର ସତ୍ୟତା କହିଥିଲେ। ଯଦି ଗୋଟିଏ ଦଳ ଏହି ପଥରେ ଯାଉଅଛି ଏବଂ ଆଉ ଗୋଟିଏ ସେହି ପଥରେ ଯାଉଅଛି ତାହେଲେ ସେଠାରେ କୌଣସି ଠାରେ ଏକ ସତ୍ୟତା ରହିବାକୁ ଅଛି। ସେହି ସପ୍ତ ମୁଦ୍ରା ଗୁଡିକ ପରେ ସେ ଦେଖାଇଥିଲେ ଯେ ଏହାର ସତ୍ୟତା କଣ ଥିଲା। ଧ୍ୟାନ ଦିଅନ୍ତୁ ତେବେ ସେ କେବଳ ଏକ ସ୍ୱାମୀ ବ୍ୟତୀତ ଆଉ ଅନ୍ୟ କରିପାରିବ ନାହିଁ କାରଣ ପୁରୁଷ ପାଇଁ ସ୍ତ୍ରୀକୁ ନିର୍ମାଣ କରାଯାଇଥିଲା ପୁରୁଷ ସ୍ତ୍ରୀ ପାଇଁ ନୁହେଁ। ସେହି ସମଗ୍ର 500 ସ୍ତ୍ରୀ ଲୋକ କେବଳ ଦାଉଦଙ୍କ ପତ୍ନୀ ଥିଲେ ଏବଂ ଏହା ଏକ ପ୍ରତିଛାୟା ଥିଲା। ଯେତେବେଳେ ଖ୍ରୀଷ୍ଟ 1000 ବର୍ଷ ପାଇଁ ସିଂହାସନ ଉପରେ ବସିବେ ତାଙ୍କର କନ୍ୟା ଜଣେ ବ୍ୟକ୍ତି ହେବ ନାହିଁ ମାତ୍ର ଏହା 1000 ହେବେ। ସେହି କନ୍ୟା ସମସ୍ତେ ଗୋଟିଏରେ ହେବେ ଏବଂ ଦାଉଦଙ୍କର ବହୁ ପତ୍ନୀ ଥିଲେ ବ୍ୟକ୍ତିଗତ ଜଣ ଜଣ କରି ମାତ୍ର ସମସ୍ତେ କେବଳ ଏକତ୍ର ମିଶି ତାଙ୍କର ପତ୍ନୀ ଥିଲେ ଯେପରିକି ବିଶ୍ୱାସୀମାନଙ୍କର ସମଗ୍ର ଦେହଟା ଖ୍ରୀଷ୍ଟଙ୍କ କନ୍ୟା ଅଟେ କାରଣ ଏହା ସେ ଅଟେ ସେହି ସ୍ତ୍ରୀ ଲୋକ ସେ ତ ପୁରୁଷ ଥିଲେ। ତେବେ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପାଇଁ ସୃଷ୍ଟି ହୋଇଅଛୁ ଖ୍ରୀଷ୍ଟ ଆମ ପାଇଁ ସୃଷ୍ଟି ହୋଇନାହାନ୍ତି ତାହା ହିଁ ଅଟେ ଯାହାକି ଆଜି ଆମେ ଆମର ପାଠ୍ୟ ପୁସ୍ତକରେ କରିବାକୁ ଚେଷ୍ଟା କରୁଅଛୁ ଯେ ବାକ୍ୟକୁ ଯାହାକି ଖ୍ରୀଷ୍ଟ ଅଟନ୍ତି ଆମ ଅନୁସାରେ ଅନୁକୂଳ କରିବାକୁ ଚେଷ୍ଟା କରୁଅଛୁ ଏହା ପରିବର୍ତ୍ତେ ଯେ ଆମେ ନିଜକୁ ବାକ୍ୟ ଅନୁସାରେ ଅନୁକୂଳ କରିବାକୁ ଚେଷ୍ଟା କରୁଥାନ୍ତୁ। ତାହା ହିଁ ପାର୍ଥକ୍ୟ ଅଟେ। ଯେତେବେଳେ ଜଣେ ପୁରୁଷ ଏକ ନିର୍ଦ୍ଦିଷ୍ଟ ଝିଅକୁ ପରିବାରରୁ ବାଛିଥାଏ, ସେତେବେଳେ ସେ ସୌନ୍ଦର୍ଯ୍ୟ ଉପରେ ନିର୍ଭର କରିବା ଉଚିତ ନୁହେଁ, କାରଣ ସୌନ୍ଦର୍ଯ୍ୟ ପ୍ରତାରଣାଦାୟକ ଅଟେ ଏବଂ ସୌନ୍ଦର୍ଯ୍ୟ ଆଧୁନିକ ସାଂସାରିକ ସୁନ୍ଦରତା ଶୈତାନର ଅଟେ। ଓହ, ମୁଁ କାହାରି ଜଣକାକୁ ସେଠାରେ କହୁଥିବାର ଶୁଣିଲି, ପ୍ରଚାରକ ଏଠାରେ ସାବଧାନ ଥାଅ। ମୁଁ କହୁଛି ଯେ ଏହି ପୃଥିବୀରେ ଥିବା ଏହି ବିଷୟଗୁଡ଼ିକ ଯାହାକୁ ସୁନ୍ଦର ବୋଲି କୁହାଯାଏ ସମ୍ପୂର୍ଣ୍ଣ ଭାବରେ ଶୈତାନର ଅଟେ। ମୁଁ ଆପଣଙ୍କୁ ଏହା ପ୍ରମାଣ କରିବି। ତାପରେ ଏହି ଟିପ୍ପଣୀକୁ ଦୃଷ୍ଟିରେ ରଖି ଆସନ୍ତୁ ପରମେଶ୍ୱରଙ୍କ ପବିତ୍ର ବାକ୍ୟକୁ ଖୋଜିବା, ଏହା ଦେଖିବା ପାଇଁ ଯେ ଏହା ଠିକ୍ କି ନୁହେଁ, ଏବଂ ଆପଣମାନଙ୍କ ମଧ୍ୟରୁ କେତେକ ମହିଳା ଅତି ସୁନ୍ଦର ହେବାକୁ ଚାହାନ୍ତି। ଦେଖନ୍ତୁ ଯେ ଏହା କେଉଁଠାରୁ ଆସିଥାଏ। ଆରମ୍ଭରେ ଆମେ ପାଉ ଯେ ଶୈତାନ ଏତେ ସୁନ୍ଦର ଥିଲା ଯେପରିକି ସେ ଦୂତମାନଙ୍କୁ ପ୍ରତାରିତ କରିଥିଲା, ଏବଂ ସେ ସମସ୍ତଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ଦୂତ ଥିଲା। ଏହା ଦର୍ଶାଏ ଯେ ଏହା ଶୈତାନ ଠାରେ ରହିଅଛି। ହିତୋପଦେଶ ବ୍ୟକ୍ତ କରେ ସୋଲୋମନ କହିଲେ, ସୌନ୍ଦର୍ଯ୍ୟ ବୃଥା, ତା ଠିକ ଅଟେ, ପାପ ସୁନ୍ଦର ଅଟେ, ନିଶ୍ଚିତରେ ଏହା ଅଟେ, ଏହା ଆକର୍ଷକ ଅଟେ। ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ ଏବଂ ଏଠାରେ ଆପଣଙ୍କୁ କିଛି କହିବାକୁ ଚାହେଁ। ମୁଁ ଚାହେଁ ଯେ ଆପଣ କିଛି ମିନିଟ୍ ଧ୍ୟାନ ଦିଅନ୍ତୁ। ଜଗତର ସମସ୍ତ ପକ୍ଷୀ ପଶୁ ପ୍ରଜାତିମାନଙ୍କ ମଧ୍ୟରୁ ଆମେ ପାଉ ଯେ ମାନବ ବ୍ୟତୀତ ପଶୁ ଜୀବନରେ ଏହା ଅଣ୍ଡିରା ଅଟେ ଯାହାକି ସୁନ୍ଦର ଥାଏ ଏବଂ ମାଇଟି ନୁହେଁ। ତାହା କାହିଁକି ଅଟେ? ଦେଖନ୍ତୁ ସେହି ହରିଣକୁ, ଦେଖନ୍ତୁ ସେହି ସୁନ୍ଦର ବଡ଼ ଅଣ୍ଡିରା ହରିଣକୁ ତାହାର ସିଂହ ସହିତ, ଏବଂ ସେହି ଛୋଟ ନମ୍ର ମାଇ ହରିଣକୁ, ସେହି କୁକୁଡ଼ାକୁ ଦେଖନ୍ତୁ, ସେହି ଛୋଟ କଳା ଧଳା ଧାରି ଥିବା କୁକୁଡ଼ାକୁ, ଏବଂ ସେହି ବଡ଼ ସୁନ୍ଦର ପର ଥିବା ଗଞ୍ଜା କୁକୁଡ଼ାକୁ। ଅଣ୍ଡିରା ପକ୍ଷୀ ଏବଂ ମାଇ ପକ୍ଷୀକୁ ଦେଖନ୍ତୁ, ସେହି ଅଣ୍ଡିରା ବତକକୁ ଏବଂ ମାଇକୁ ଦେଖନ୍ତୁ। ବୁଝିଲେ? ଆଉ ଦୁନିଆରେ ଏପରି ଗୋଟିଏ ହେଲେ ପ୍ରଜାତି ନାହିଁ ଯାହାକି ନିର୍ମିତ ଅଟେ, ଯିଏକି ଜଣେ ସ୍ତ୍ରୀ ଲୋକଙ୍କ ପରି ପ୍ରତାରଣା କରିପାରେ ଓ ଏତେ ତଳକୁ ପତିତ ହୋଇପାରେ। ତେବେ ଭଉଣୀ, ଉଠି ବାହାରକୁ ଚାଲି ଯାଆନ୍ତୁ ନାହିଁ, ଆମେ ଏହାର ନିଷ୍କର୍ଷ ଶୁଣିବା ପର୍ଯ୍ୟନ୍ତ କେବଳ ଅପେକ୍ଷା କରିଥାନ୍ତୁ। ବୁଝିଲେ? ବୁଝିଲେ? କୌଣସି ନୁହେଁ, ଜଣେ ସ୍ତ୍ରୀ ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ମାଇ ପ୍ରଜାତି ଅନୈତିକ ହୋଇପାରନ୍ତି ନାହିଁ। ଆପଣ କୁକୁରକୁ ଏକ ଅପରିଚ୍ଛିନ୍ନ ବୋଲି ଡାକିଥାନ୍ତି, ଆପଣ ଏକ ଘୁଷୁରୀକୁ ଏକ ଅପରିଷ୍କାର ବୋଲି କହିଥାନ୍ତି, ମାତ୍ର ନୈତିକତା ଦୃଷ୍ଟିରୁ ସେମାନଙ୍କ ପାଖରେ ଏଠାରେ ରହିଥିବା ଅର୍ଦ୍ଧେକ ଚଳଚ୍ଚିତ୍ର ତାରକାଙ୍କ ଅପେକ୍ଷା ଅଧିକ ନୈତିକତା ରହିଅଛି। ସେମାନେ ନୈତିକ ବ୍ୟତୀତ ଆଉ ଅନ୍ୟ କିଛି ହୋଇପାରିବେ ନାହିଁ। ଏବଂ ନାରୀ ହିଁ ସେହି ଜଣକା ଥିଲା ଯିଏକି ବିକୃତତା ହେତୁ ପରିବର୍ତ୍ତିତ ହୋଇଥିଲା। ତାହା ଠିକ ଅଟେ। ଦେଖନ୍ତୁ ଯେ ସୌନ୍ଦର୍ଯ୍ୟ ତାକୁ କେଉଁଠାକୁ ନେଇଯାଏ। ତେବେ ସେଇଥିପାଇଁ ତ ତାହା ଆଜି ଆମେ ପାଉ ଯେ ସ୍ତ୍ରୀ ଲୋକମାନେ ସୌନ୍ଦର୍ଯ୍ୟରେ ବୃଦ୍ଧି ପାଉଅଛନ୍ତି। ଆପଣ ପଲ୍ ବ୍ରାଏନ୍ଙ୍କୁ ନିଅନ୍ତୁ, କଣ ଆପଣ କେବେ ତାର ଚିତ୍ର ଦେଖିଛନ୍ତି? ଆମେରିକାର ସବୁଠୁ ଅତ୍ୟନ୍ତ ସୁନ୍ଦରତମ ବୋଲି ମନେ କରାଯାଏ। ଏପରି କୌଣସି ବିଦ୍ୟାର୍ଥୀ ପିଲା ନଥିବ ମାତ୍ର ଯାହାର ପଛଭାଗରେ ତାଙ୍କର ଫଟୋ ଚିତ୍ର ନଥିବ। କଣ ଆପଣ ଜାଣିଛନ୍ତି କି ଏହାକୁ ସେପରି ହେବାର ଉଚିତ ଥିଲା? କଣ ଆପଣ ଜାଣିଛନ୍ତି କି ବାଇବେଲ ଏହା ବ୍ୟକ୍ତ କରେ ଯେ ତାହା ସେଇଭଳି ହିଁ ହେବାକୁ ଯାଉଅଛି? କଣ ଆପଣ ଜାଣିଛନ୍ତି କି ଯେ ପତନ ଆରମ୍ଭରେ ସ୍ତ୍ରୀ ମାନଙ୍କ ଦ୍ଵାରା ଆସିଥିଲା, ଏବଂ ପତନ ଶେଷଟି ମଧ୍ୟ ସେ ସମାନ ଭାବରେ ଘଟିବାକୁ ଯାଉଅଛି? ସ୍ତ୍ରୀମାନେ କ୍ଷମତାପନ୍ନ ହେବେ ଏବଂ ପୁରୁଷଙ୍କ ଉପରେ ଶାସନ କରିବେ ଓ ଇତ୍ୟାଦି। କଣ ଆପଣ ଜାଣନ୍ତି ଯେ ଶାସ୍ତ୍ର ତାହା କୁହେ? ଆପଣ ଜାଣନ୍ତି ଯେ ସେହିଦିନ ଯେତେବେଳେ ସେ ପୁରୁଷର ପୋଷାକ ପିନ୍ଧେ ଏବଂ କେଶକୁ କାଟେ, ସେସବୁ ବିଷୟ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ଅଟେ। ଆଉ କଣ ଆପଣ ଜାଣନ୍ତି ଯେ ସେ ମଣ୍ଡଳୀର ପ୍ରତିନିଧିତ୍ୱ କରେ? ଯେତେବେଳେ ଆପଣ ଦେଖନ୍ତି ଯେ ସ୍ତ୍ରୀ ଲୋକମାନେ କଣ କରୁଛନ୍ତି, ଆପଣ ଦେଖିବେ ଯେ ମଣ୍ଡଳୀ କଣ କରୁଅଛି। ତା ଅବିକଳ ଠିକ ଅଟେ। ତେବେ ବର୍ତ୍ତମାନ ତାହା ସେତିକି ସତ୍ୟ ଅଟେ ଯେତିକି ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ। ଅନ୍ୟ କୌଣସି ମାଇ ପ୍ରଜାତିକୁ ସେପରି ତିଆରି କରା ହୋଇନାହିଁ ଯାହାକି ଜଣେ ସ୍ତ୍ରୀ ଲୋକ ପରି ସେତିକି ତଳକୁ ଖସି ଯାଇପାରେ, ଆଉ ତଥାପି ତା ମାଧ୍ୟମରୁ ଏକ ଉତ୍ସର୍ଗୀକୃତ ବଳି ସେ ମୂଳ ସୃଷ୍ଟିରେ ନଥିଲା। ଅନ୍ୟ ସମସ୍ତ ମାଇ ପ୍ରଜାତିମାନେ ମୂଳ ସୃଷ୍ଟିରେ ଅଛନ୍ତି, ପକ୍ଷୀ ଅଣ୍ଡିରା ଏବଂ ମାଇ, ପଶୁ ଅଣ୍ଡିରା ଏବଂ ମାଇ, ମାତ୍ର ମାନବ ଜୀବନରେ ପରମେଶ୍ୱର କେବଳ ଜଣେ ପୁରୁଷକୁ ସୃଷ୍ଟି କରିଥିଲେ ଏବଂ ସେ ତାହାଙ୍କ ଠାରୁ ନେଇଥିଲେ, ଆଉ ଜଣେ ସ୍ତ୍ରୀ ଏକ ପୁରୁଷର ଉପ ଉତ୍ପାଦ ଅଟେ, କାରଣ ପରମେଶ୍ୱର ଏପରି ବିଷୟକୁ ପ୍ରତିଷ୍ଠା କରିନାହାନ୍ତି। ଶାସ୍ତ୍ରଗୁଡ଼ିକୁ ଖୋଜନ୍ତୁ, ଅବିକଳ ଠିକ ଅଟେ। ପରମେଶ୍ୱର ନା ଆଜ୍ଞା, ତାହାଙ୍କର ମୂଳ ସୃଷ୍ଟିରେ ନାରୀକୁ ସେଠାରେ ରଖାଯାଇଥିଲା। ମାତ୍ର ଯଦି ସେ ଆପଣାକୁ ଠିକ ଭାବରେ ତୋଳି ଧରିପାରେ, ତାହେଲେ ପୁରୁଷଙ୍କ ଅପେକ୍ଷା ତାହାର କେତେ ଅଧିକ ଏକ ପୁରସ୍କାର ଅଛି। ତାହାକୁ ଏକ ପରୀକ୍ଷଣ କ୍ଷେତ୍ରରେ ରଖାଯାଇଅଛି, ତା ମାଧ୍ୟମରେ ମୃତ୍ୟୁ ଆସିଥିଲା। ସେ ସମସ୍ତ ମୃତ୍ୟୁ ପାଇଁ ଦୋଷୀ। ମାତ୍ର ତାପରେ ପରମେଶ୍ୱର ବୁଲି ପଡିଲେ ଏବଂ ଜୀବନକୁ ପୁନର୍ବାର ଫେରାଇ ଆଣିବା ପାଇଁ ଜଣକାକୁ ବ୍ୟବହାର କଲେ। ଜଣେ ଆଜ୍ଞାକାରୀ ସ୍ତ୍ରୀ ଲୋକ ଦ୍ୱାରା ତାହାଙ୍କର ପୁତ୍ରକୁ ଆଣିଲେ। ମାତ୍ର ଜଣେ ମନ୍ଦ ସ୍ତ୍ରୀ ଲୋକ ସେଠାରେ ରହିଥିବା ସବୁଠାରୁ ଖରାପ ବିଷୟ ଅଟେ। ତା ଭଳିଆ ସେତିକି ନିକୃଷ୍ଟ ବିଷୟ ଆଉ କିଛି ହୋଇପାରେ ନାହିଁ। ଶୈତାନର ପୁତ୍ର କୈନ ଭାବିଲା ଯେ ପରମେଶ୍ୱର ସୌନ୍ଦର୍ଯ୍ୟକୁ ଗ୍ରହଣ କରନ୍ତି, ସେ ଆଜି ବି ତାହା କରନ୍ତି। କୈନ ଶୈତାନର ପୁତ୍ର ଥିଲା। ଓ ବର୍ତ୍ତମାନ ଆପଣ କୁହନ୍ତି, ଆମେ ସେ ବିଷୟରେ ବିସ୍ତୃତ ଭାବରେ ଯିବା ନାହିଁ, ମାତ୍ର ମୋତେ କେବଳ ତାହା ଆପଣଙ୍କ ପାଇଁ ସଳଖ କରିବାକୁ ଦିଅନ୍ତୁ। ବାଇବଲ ବ୍ୟକ୍ତ କରେ ଯେ ସେ ସେହି ମନ୍ଦରୁ ଉତ୍ପନ୍ନ ଥିଲା, ତେଣୁ ତାହା ଏହାକୁ ସମାଧାନ କରେ। ଠିକ ଅଛି, ତେବେ ସେ ଶୈତାନର ପୁତ୍ର ଥିଲା ଏବଂ ସେ ଭାବିଲା ଯେ ଏକ ବେଦୀକୁ ନେଇ ଆସିବା ଏବଂ ପୂଜା ଅର୍ଚ୍ଚନା ପାଇଁ ଏହାକୁ ପ୍ରକୃତରେ ସୁନ୍ଦର କରି ତୋଳିବା ତାହା ହିଁ ଅଟେ ଯାହାକି ପରମେଶ୍ୱର ସମ୍ମାନ କରିବେ। ସେମାନେ ଭାବନ୍ତି, ଆଜି ବି ସେହି ସମାନ କଥା ଭାବନ୍ତି, ନିଶ୍ଚିତ ଭାବରେ ଏହା ଆମେ ଏକ ବିରାଟ ଭବନ ନିର୍ମାଣ କରିବା, ଆମମାନଙ୍କର ବଡ଼ ବଡ଼ ନାମଧାରୀ ସଂସ୍ଥାମାନ ହେବ, ଆମେମାନେ ସବୁଠୁ ବଡ଼ ଭବନ ନିର୍ମାଣ କରିବା ଏବଂ ସର୍ବୋତ୍ତମ ପୋଷାକଧାରୀ ଲୋକମାନେ ରହିବେ, ସବୁଠାରୁ ସୁସଂସ୍କୃତ ପୁରୋହିତ ମାନେ ରହିବେ। ବେଳେବେଳେ ପରମେଶ୍ୱର ଏହାଠାରୁ 10 ଲକ୍ଷ ମାଇଲ ଦୂରରେ ଥାଆନ୍ତି, ତାହା ଠିକ ଅଟେ। ତଥାପି ଏହା ଏକ ମଣ୍ଡଳୀ, ତେଣୁକରି ଯଦି ପରମେଶ୍ୱର କେବଳ ଉପାସନା, ନିଷ୍ଠାପରତା, ବଳିଦାନକୁ ସମ୍ମାନ କରନ୍ତି, ତେବେ କୈନ ମଧ୍ୟ ହେବଲଙ୍କ ପରି ସେତିକି ଧାର୍ମିକ ଥିଲା। ମାତ୍ର ଏହା ତ ପ୍ରକାଶନ ଦ୍ୱାରା ଥିଲା ଯେ ହେବଲ ବୁଝିଥିଲେ ଯେ ଏହା ସେଉ ନଥିଲା ଯାହାକି ତାଙ୍କର ପିତାମାତା ଖାଇଥିଲେ। ମୁଁ ଏଠାରେ କିଛି କହିବାକୁ ଯାଉଅଛି ଯାହାକି ଜଣେ ସେବକଙ୍କ ପାଇଁ ଭଲ ଶୁଭାଯାଏ ନାହିଁ, ମାତ୍ର ମୁଁ ଏହାକୁ ଯେପରି ଭାବରେ ହେଲେ କହିବାକୁ ଯାଉଅଛି। ମୁଁ ଏହି ଅନ୍ୟମାନଙ୍କୁ କିଛି ବିଷୟ କହୁଥିବାର ଶୁଣିଅଛି, ତେଣୁ ମୁଁ ଛୋଟ ମଜାଳିଆ କଥା କହିବା ଆଉ ମୋର ଅଭିପ୍ରାୟ ତାହା ନୁହେଁ, ମୁଁ ଏହା କହୁଅଛି। ତଥାପି ଯଦି ସେଉଗୁଡ଼ିକ ଖାଇବା ଦ୍ୱାରା ସ୍ତ୍ରୀ ଲୋକମାନେ ଏହା ଉପଲବ୍ଧି କଲେ ଯେ ସେମାନେ ଉଲଗ୍ନ ଅଟନ୍ତି, ତେବେ ଉତ୍ତମ ହେବ ଯେ ଆମେ ପୁନର୍ବାର ସେଉଗୁଡ଼ିକୁ ବଢ଼େଇ ଦେଉ, ବୁଝିଲେ। ଏଥିପାଇଁ ମୋତେ କ୍ଷମା କରନ୍ତୁ, ମାତ୍ର କେବଳ ଏଇଥିପାଇଁ ଯେ ଏହା ଯେପରି ବଦଳିଯିବ। ମୁଁ ଆପଣମାନଙ୍କୁ ଏଠାରେ କେନ୍ଦ୍ରିତ କରି ରଖିଦେଇଛି ଓ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏବଂ ପ୍ରବୃତ୍ତି ବିଷୟରେ କଥାବାର୍ତ୍ତା କରୁଛି। ପରବର୍ତ୍ତୀ ଆସୁଥିବା ବିଷୟ ପାଇଁ ମୁଁ ଆପଣମାନଙ୍କୁ ଗୋଟିଏ ମିନିଟ୍ ଆରାମ ଦେବାକୁ ଚାହୁଁଛି। ତେବେ ଧ୍ୟାନ ଦିଅନ୍ତୁ, ଆପଣ ଏହା ସେଉ ନଥିଲା, ଆମେ ତାହା ଜାଣୁ। ମଣ୍ଡଳୀଟି ଏହି ଦିନମାନଙ୍କରେ ନିଜର ସଫଳତା ସହିତ ଏପରି ହୋଇଯାଇଛି ଯେପରିକି ଅନ୍ୟ ସମସ୍ତ ମନୁଷ୍ୟକୃତ ସଫଳତା ଥାଏ, ବୈଜ୍ଞାନିକ ହୋଇଯାଉଅଛି। ସେମାନେ ଚିତ୍ରଗୁଡ଼ିକ ଏବଂ ବିରାଟ ଉଚ୍ଚ ଶୃଙ୍ଗମାନର ଆକର୍ଷଣ ଦ୍ୱାରା ଏକ ବୈଜ୍ଞାନିକ ଦୃଷ୍ଟି ସମ୍ପନ୍ନ ମଣ୍ଡଳୀକୁ ଗଢ଼ିବାକୁ ଚେଷ୍ଟା କରୁଛନ୍ତି। ଆଉ ଏହା ଅତ୍ୟନ୍ତ ଖରାପ ଅଟେ ଯେ ପେଣ୍ଟିକୋଷ୍ଟାଲ ସେହି 50 ଛଡ଼ା ବିଷୟ ମଧ୍ୟକୁ ପ୍ରବେଶ କରିଅଛି। ଆପଣଙ୍କ ପାଇଁ ତ ଏହା ଉତ୍ତମ ହେବ ଯେ ଆପଣ ଏକ ତାରବାଦ୍ୟ ଯନ୍ତ୍ର ସହିତ ସେହି କୋଣରେ ରହିଥାନ୍ତି ଏବଂ ପରମେଶ୍ୱରଙ୍କ ଆତ୍ମା ଆପଣଙ୍କ ଚତୁର୍ଦିଗରେ ରହିଥାଏ। ମାତ୍ର ଆପଣ ତ ସେହି ଅବଶିଷ୍ଟ ଲୋକମାନଙ୍କ ସହିତ ତୁଳନା କରିବାକୁ ଚେଷ୍ଟା କରୁଛନ୍ତି, କାରଣ ଆପଣ ନାମଧାରୀ ସଂସ୍ଥା ଯୁକ୍ତ ଏହା ହିଁ ଥିଲା ଯାହାକି ତାହା କରିଥିଲା, ବୁଝିଲେ। ମଣ୍ଡଳୀ ଗୁଡ଼ିକ ବୈଜ୍ଞାନିକ ଦୃଷ୍ଟି ସମ୍ପନ୍ନ ହେବାକୁ ଚେଷ୍ଟା କରୁଛନ୍ତି ଏବଂ ମନେ ରଖନ୍ତୁ, ମଣିଷ ବିଜ୍ଞାନ ଦ୍ୱାରା ଅଗ୍ରଗତି ହାସଲ କରୁଥିବା ବେଳେ ସେ ପ୍ରତିଦିନ ନିଜକୁ ହତ କରୁଅଛି। ଯେତେବେଳେ ସେ ବନ୍ଧୁକ ପାଉଡର ଉଦ୍ଭାବନ କଲା, ଦେଖନ୍ତୁ ଏହା କଣ ସାଧନ କଲା। ଯେତେବେଳେ ସେ ଏକ ଗାଡ଼ି ଉଦ୍ଭାବନ କଲା, ଏହା ବନ୍ଧୁକ ପାଉଡର ଅପେକ୍ଷା ଅଧିକ ହତ୍ୟା କଲା। ବର୍ତ୍ତମାନ ସେ ନିଜ ପାଖରେ ଏକ ହାଇଡ୍ରୋଜେନ୍ ବୋମା ରଖିଛି, ଆଶ୍ଚର୍ଯ୍ୟ କରେ ଯେ ସେ ତା ସହିତ କଣ କରିବାକୁ ଯାଉଅଛି, ଠିକ। ଆଉ ମଣ୍ଡଳୀ ସହିତ ମଧ୍ୟ ତାହା ହିଁ ଅଟେ, ଯେତେବେଳେ ଏହା ବିଜ୍ଞାନ ଦ୍ୱାରା ମଣିଷକୃତ ଯୋଜନା ଦ୍ୱାରା ହାସଲ କରିବାକୁ ଚେଷ୍ଟା କରିଥାଏ। ଏହା ଆପଣଙ୍କୁ ପରମେଶ୍ୱରଙ୍କ ଠାରୁ ଆହୁରି ଅଧିକ ଦୂରକୁ ପୁଣି ମୃତ୍ୟୁ ଆଡକୁ ନେଇଯାଉଥାଏ ଯେତିକି ତା ପ୍ରଥମ ସ୍ଥାନରେ ନେଇଥିଲା, ତାହା ଠିକ। ଆପଣ ନିଜର ମଣ୍ଡଳୀକୁ ସେପରି ବାଛନ୍ତୁ ନାହିଁ ଯେପରି ଆପଣ ନିଜର ପତ୍ନୀଙ୍କୁ ବାଛିଥିଲେ, ବୁଝିଲେ। ବିଜ୍ଞାନ ତାହା ପାଇଁ ଯାହା କଲା ତାହା ଏକ ଆଶ୍ଚର୍ଯ୍ୟଜନକ ବିଷୟ ଥିଲା, ମାତ୍ର ଉତ୍ତମ ହେବ ଯେ ଆପଣ ତାହାକୁ ନିଜର ମଣ୍ଡଳୀ ଠାରୁ ଦୂରରେ ରଖନ୍ତୁ। ସେ ରଙ୍ଗ ପ୍ରସାଧନ, ପାଉଡର ଏବଂ ଏହି ଅନ୍ୟାନ୍ୟ ଜିନିଷ ତିଆରି କଲା, ତାହାଙ୍କ ବାକ୍ୟର ଚରିତ୍ର ଅନୁଯାୟୀ ବାଛନ୍ତୁ। ତେବେ ଆସନ୍ତୁ ଆଜିର ପ୍ରାକୃତିକ କନ୍ୟାକୁ ଆଜିର ତଥାକଥିତ ମଣ୍ଡଳୀ କନ୍ୟା ସହିତ ତୁଳନା କରିବା। ଆଜି ବିବାହ କରିବାକୁ ଯାଉଥିବା ଜଣେ ସ୍ତ୍ରୀ ଲୋକଙ୍କୁ ତୁଳନା କରନ୍ତୁ, ତେବେ ଦେଖନ୍ତୁ ଯେ ବିଜ୍ଞାନ ସେହି ସ୍ତ୍ରୀ ଲୋକ ପାଇଁ କଣ କରିଛି। ପ୍ରଥମେ ସେ ନିଜର କେଶ କାଟି ବାହାରକୁ ଆସେ, ଦେଖନ୍ତୁ ଏହି ଜ୍ୟାକଲିନ୍ କେନେଡି କେଶ ବିନ୍ୟାସ ଶୈଳୀ ମଧ୍ୟରୁ ଗୋଟିଏ ସହିତ କିମ୍ବା ସେହିପରି କିଛି ସହିତ। ଏବଂ କଣ ଆପଣ ଜାଣନ୍ତି ଯେ ବାଇବେଲ କଣ କୁହେ? ବାଇବେଲ ପ୍ରକୃତରେ ଜଣେ ପୁରୁଷକୁ ଯଦି ସେ ଚାହାନ୍ତି ସେହି ସ୍ତ୍ରୀକୁ ଛାଡ଼ପତ୍ରରେ ଛାଡ଼ିବାର ଅଧିକାର ଦିଏ। ଯଦି ସେ ସ୍ତ୍ରୀ ତାହା ସେହିପରି କରେ ସେ ଜଣେ ଅପମାନଜନକ ସ୍ତ୍ରୀ ଲୋକ ଅଟେ ଯିଏକି ନିଜର କେଶ କାଟିବ। ବାଇବେଲ ତାହା ବ୍ୟକ୍ତ କରେ। ଠିକ ଅଛି, କଣ ଆପଣ ଜାଣିନଥିଲେ? ଓ ହଁ, ମୁଁ କାଲିଫର୍ଣ୍ଣିଆରେ ଏହାକୁ ଏତେ ଅଧିକ ପ୍ରଚାର କରିଛି ଯେ ଆପଣ ଯେପରି ଏହାକୁ ଜାଣିବାରୁ ବଞ୍ଚିତ ନ ହୁଅନ୍ତି। ତାହା ଠିକ ଅଟେ। ଓ ହଁ, ଏହା ମୋର କଣ ଉପକାର କରେ? ଯାହା ବି ହେଉ, ସେମାନେ ତାହା କରନ୍ତି। ଆପଣ ଘୁଷୁରୀକୁ ନେଇ ତାହାର ନାମ ପରିବର୍ତ୍ତନ କରି ତାକୁ ଏକ ମେଷ ଶାବକ କରିପାରିବେ ନାହିଁ। ଧ୍ୟାନ ଦିଅନ୍ତୁ, ଏହାପରେ ଆପଣ ମୋତେ ଘୃଣା କରିବାକୁ ଯାଉଛନ୍ତି, ମାତ୍ର ଆପଣ ସତ୍ୟ ଜାଣିବାକୁ ଯାଉଛନ୍ତି। ବୁଝିଲେ? ଦେଖନ୍ତୁ, ଆସନ୍ତୁ ଏହାକୁ ତୁଳନା କରିବା। ଏଠାରେ ସେ ସ୍ତ୍ରୀ ଲୋକ ଅତ୍ୟଧିକ ରଙ୍ଗ ପ୍ରସାଧନ ବୋଳି ଆସେ, ଏପରି କିଛି ଯାହାକି ସେ ନୁହେଁ ଏକ ଆଧୁନିକ କନ୍ୟା ଭାବରେ। ତାହାର ମୁହଁ ଧୋଇ ଦିଅନ୍ତୁ, ବୋଧହୁଏ ସେହି ପୁରୁଷ ତାହାଠାରୁ ଦୌଡ଼ି ପଳାଇବ। ତାହାଠାରୁ ସେହି ସମସ୍ତ ଜିନିଷ କାଢି ନିଅନ୍ତୁ, ଆପଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଭୟାକ୍ରାନ୍ତ କରି ପକାଇବ। ଏବଂ ଠିକ ସେହିପରି ସେହି ମଣ୍ଡଳୀଟି ଅଟେ ଯାହାର ସମ୍ମୁଖରେ ଏକ ବଡ଼ ଚିତ୍ରିତ ବିଷୟ ହୋଇଥାଏ, ଏକ ସମ୍ପୂର୍ଣ୍ଣ ଧାର୍ମିକ ଜ୍ଞାନ ସମ୍ପନ୍ନ ମ୍ୟାକ୍ସ ଫ୍ୟାକ୍ଟରର ସୌନ୍ଦର୍ଯ୍ୟ ପ୍ରସାଧନ ସହିତ ଥାଏ। ଉଭୟ ନିଜ ଉପରେ ଏକ ସୁନ୍ଦର ନକଲି ଚେହେରା ମନୁଷ୍ୟକୃତ ସୌନ୍ଦର୍ଯ୍ୟ ରଖିଥାନ୍ତି, ପୁଣି ପରମେଶ୍ୱର କୃତ ସୌନ୍ଦର୍ଯ୍ୟ ନୁହେଁ। ଉଭୟଙ୍କଠାରେ ଅଧିକ କିଛି ଚରିତ୍ରର ବିଷୟ ନଥାଏ। ଧ୍ୟାନ ଦିଅନ୍ତୁ, ଠିକ ଶୈତାନ ପରି ପ୍ରତାରିତ କରିବାକୁ ଯଥେଷ୍ଟ, ତେବେ ଆଧୁନିକ କନ୍ୟାକୁ ତାହା ସହିତ ତୁଳନା କରନ୍ତୁ। ଛୋଟ ଛୋଟ ପ୍ୟାଣ୍ଟ ପିନ୍ଧନ୍ତି, ରଙ୍ଗ ପ୍ରସାଧନ ଲଗାନ୍ତି, କେଶ କାଟନ୍ତି, ପୁରୁଷ ପରି ଦେଖାଯାଉଥିବା ପୋଷାକ ପିନ୍ଧନ୍ତି ଏବଂ ଏପରି ଜଣେ ପାଳକଙ୍କ କଥା ଶୁଣନ୍ତି ଯିଏକି ତାଙ୍କୁ କୁହେ ଯେ ତାହା ଠିକ ଅଛି। ସେ ଜଣେ ପ୍ରତାରକ ଅଟନ୍ତି, ସେ ଏହା ପାଇଁ ସୁଦୂର ସେହି ଅଞ୍ଚଳରେ ଯନ୍ତ୍ରଣା ଭୋଗିବେ। ତାହା ଠିକ ଅଟେ, ପ୍ରତାରଣା ହେତୁ ତାହା କରେ, ଏପରି କିଛି ହେବା ପାଇଁ ଯାହାକି ସେହି ସ୍ତ୍ରୀ ନୁହେଁ। ମଣ୍ଡଳୀ ମଧ୍ୟ ଠିକ ସେହିଭଳି କରେ, ବଡ଼ ବଡ଼ ଉପାଧିମାନ ଡିଡି ପିଏସ୍ଡି ଏଲ୍ଏଲ୍ଡି ଗ୍ରହଣ କରେ। ତେଣୁ ଆପଣ କୁହନ୍ତି ଆମ ପାଳକ ହେଉଛନ୍ତି ଏହା ତାହା ଏବଂ ଅନ୍ୟ, ହୋଇପାରେ ଯେ ପରମେଶ୍ୱରଙ୍କ ବିଷୟରେ ତାହାଠାରୁ ଅଧିକ ଜାଣନ୍ତି ନାହିଁ ଯେତିକି ଜଣେ ହାଟନଟୋଟ ଜନଜାତିର ଲୋକ ମିଶ୍ରର ରାତି ବିଷୟରେ ଜାଣିଥାଏ। ତାହା ଠିକ ଠିକ ଅଟେ, ସେଠାରେ କୌଣସି ପାରମାର୍ଥିକ ବିଦ୍ୟାଳୟର ଅଭିଜ୍ଞତା ରଖିଥାନ୍ତି, ପୁଣି ପରମେଶ୍ୱରଙ୍କ ବିଷୟରେ କିଛି ହେଲେ ଜାଣିନଥାନ୍ତି। ଆଧୁନିକ ମଣ୍ଡଳୀ ଏବଂ ସେମାନଙ୍କର ପାରମାର୍ଥିକ ରଙ୍ଗ ପ୍ରସାଧନ, ହଁ, ସେମାନଙ୍କର ସ୍ତ୍ରୀ ଲୋକମାନେ ସମସ୍ତେ ନିଜ ନିଜର ମହିମା ଛେଦନ କରାଯାଇଅଛନ୍ତି। ସେମାନଙ୍କର କୌଣସି ରିକି ବାଳୁଙ୍ଗା ଓ ଏକ ପାଳକଙ୍କ ଦ୍ୱାରା ଯାହା ସେମାନେ ପାଇଥାନ୍ତି, ଯେପରିକି ଏକ ଜିଜେବଲ୍ ଥିଲେ ଯଦି ସେପରି କେହି ଜଣେ ଥାନ୍ତି। ଛୋଟ କରି କଟାଯାଇଥିବା କେଶ, ଛୋଟ ପ୍ୟାଣ୍ଟ, ରଙ୍ଗ ପ୍ରସାଧନ, ସମସ୍ତ କିଛିକୁ ଏକ ପାରମାର୍ଥିକ ସ୍ୱାଦରେ ମିଶ୍ରିତ କରାଯାଇଛି। ସେହିପରି ଭାବରେ ହିଁ ତ ମଣ୍ଡଳୀ ଛିଡ଼ା ହୋଇଛି, ଠିକ ଅଛି। ମାତ୍ର ତାହାର ଆତ୍ମିକ ଚରିତ୍ର ସେହି ଗୃହିଣୀ ହେବା ବିଷୟଠାରୁ ବହୁତ ଦୂରରେ ଅଟେ ଯାହା ଯୀଶୁଖ୍ରୀଷ୍ଟ ଗ୍ରହଣ କରିବାକୁ ଆସୁଛନ୍ତି। ଯଦି କୌଣସି ଖ୍ରୀଷ୍ଟିଆନ ସେହିଭଳି ଜଣେ ସ୍ତ୍ରୀ ଲୋକକୁ ବିବାହ କରିବେ, ଏହା ଦର୍ଶାଏ ଯେ ସେ ଅନୁଗ୍ରହରୁ ପତିତ ହୋଇଯାଇଅଛି। ପରମେଶ୍ୱର ବିଷୟକ ତାହାଙ୍କର ସ୍ୱାଦ ଏବଂ ଏକ ଗୃହ ବିଷୟକ ତାହାଙ୍କର ସ୍ୱାଦ ଯେ ଏକ ଗୃହ କଣ ହେବା ଉଚିତ, ଏହା ତାହାଠାରୁ ବହୁତ ଦୂରରେ ଅଟେ ଯେତେବେଳେ ସେ ସେହିଭଳି ଜଣେ ସ୍ତ୍ରୀ ଲୋକଙ୍କୁ ଚୟନ କରିଥାନ୍ତି। ନା ଆଜ୍ଞା, ସେ ନିଶ୍ଚିତରେ ଜଣେ ଖ୍ରୀଷ୍ଟିଆନଙ୍କ ସ୍ୱାଦକୁ ଖାପ ଖାଇବ ନାହିଁ। ତାହାର ଆତ୍ମିକ ଚରିତ୍ର ସର୍ବନିମ୍ନ ସ୍ତରର ଅଟେ, ନାମଧାରୀ ସୌନ୍ଦର୍ଯ୍ୟ ଏବଂ ଜଗତର ଅଭିଳାଷରେ ମୃତ ଅଟେ। ଆଜି ମଣ୍ଡଳୀ ଅବିକଳ ଭାବରେ ଠିକ ସେହିଠାରେ ହିଁ ଛିଡ଼ା ହୋଇଛି, ଏକ ବୈଜ୍ଞାନିକ ମନୁଷ୍ୟକୃତ ଧର୍ମ ପାଇଁ ନିଜର ବାକ୍ୟଦତ୍ତ ଚରିତ୍ରକୁ ଶୈତାନଠାରେ ବିକ୍ରି କରିଦେଇଛି। ଯେତେବେଳେ କି ପରମେଶ୍ୱରଙ୍କ ଏକ ମଣ୍ଡଳୀ ଭାବରେ ବାକ୍ୟ ସହିତ ରହିବାକୁ ଏବଂ ଆପଣା ମଧ୍ୟରେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ କରାଯିବାକୁ ତା ପାଖରେ ସେହି ଅଧିକାର ରହିଥିଲା, ଯେପରିକି ପରମେଶ୍ୱରଙ୍କ ବାକ୍ୟ ଏବଂ ପ୍ରେମ ସହିତ ଶରୀରକୁ ଏକାଠି ଯୋଡ଼ି ରଖାଯାଏ, ତା ବଦଳରେ ସେହି ସ୍ତ୍ରୀ ଲୋକଟି ଏସବୁପରି ନିଜର ଜନ୍ମସିଦ୍ଧ ଅଧିକାର ଗୁଡ଼ିକୁ ବିକ୍ରୟ କରିଦେଲା ଓ ଏକ ନାମଧାରୀ ସଂଗଠନକୁ ଗ୍ରହଣ କରିନେଲା। ତାକୁ ତାହା କରିବାକୁ ଅନୁମତି ଦିଆହେଲା ଯାହା ତାର ଇଚ୍ଛା ଥିଲା। ଠିକ ଅଛି, ଠିକ ତାର ମା ପରି ଯେପରି କେବଳ ଲୋକପ୍ରିୟ ହୋଇପାରେ, ଯେପରିକି ସେ ରୋମର ନିସିଆରେ କରିଥିଲା। ପରମେଶ୍ୱରଙ୍କ ବାକ୍ୟ ଓ ଏହା କିପରି ଭାବରେ ଆମର ପେଣ୍ଟିକଷ୍ଟାଲ କ୍ଷେତ୍ରରେ ପ୍ରବେଶ କରିଯାଇଛି, ଏହା ଅତ୍ୟନ୍ତ ଖରାପ ଅଟେ, ମାତ୍ର ଏହା ତାହା କରିଅଛି। ଧ୍ୟାନ ଦିଅନ୍ତୁ ମାତ୍ର ଗୋଟିଏ ମିନିଟ ପାଇଁ କ୍ୟାଥୋଲିକ ମଣ୍ଡଳୀରେ ଥିବା ଜଣେ ନନ୍କୁ, ସେହି ସ୍ତ୍ରୀ ଲୋକଟି ଜଣେ ନନ୍ ହେବା ପାଇଁ ଏବଂ ସେହି ଶେଷ ଆବରଣକୁ କାଢି ନେବା ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ସେହି ମଣ୍ଡଳୀ ଠାରେ ବିକ୍ରୟ ହୋଇଯାଏ। ସେ ପ୍ରାଣ, ଶରୀର ଏବଂ ଆତ୍ମାରେ ସେହି ମଣ୍ଡଳୀର ସମ୍ପତ୍ତି ଅଟେ। ତାହାର ନିଜର କୌଣସି ମନ ନାହିଁ, ସେ ରଖିପାରେ ନାହିଁ ଯେତେବେଳେ ସେ ସେହି ଶେଷ ଆବରଣକୁ କାଢି ନିଏ। ତାହାର ନିଜର କୌଣସି ମନ ନଥାଏ, ନିଜର କୌଣସି ଇଚ୍ଛା ନଥାଏ। ଏଠାରେ ଦେଖନ୍ତୁ ଯେ ଶୈତାନ ସେମାନଙ୍କୁ ତାହାର ନକଲି କରିଦିଏ ଯେପରିକି ସତ୍ୟ ଥାଏ। ଖ୍ରୀଷ୍ଟଙ୍କ ପ୍ରକୃତ ମଣ୍ଡଳୀ ସେହି କନ୍ୟା ତାହାଙ୍କ ପ୍ରତି ଓ ତାହାଙ୍କର ପ୍ରତିଜ୍ଞାତ ବାକ୍ୟ ପ୍ରତି ଏତେ ବିକ୍ରୟ ହୋଇଯାଇଛି ଯେ ଏପରିକି ଖ୍ରୀଷ୍ଟଙ୍କ ଠାରେ ଥିବା ସେହି ମନ ଠିକ ଆପଣଙ୍କ ଭିତରେ ଅଛି। ଇଏ ଏକ ପାର୍ଥକ୍ୟ ଅଟେ। ଏବଂ ଆମେ ଆଜି ପାଉ ଯେ ସେହି ଆଧୁନିକ ମଣ୍ଡଳୀ ଏକ ଆଧୁନିକ ବିଶ୍ୱମଣ୍ଡଳୀ, ସେହି ଆଧୁନିକ ବିଶ୍ୱମଣ୍ଡଳୀ ଏବଂ ସେହି ଆତ୍ମିକ ମଣ୍ଡଳୀ ମଧ୍ୟ ଉଭୟ ପୁତ୍ରମାନଙ୍କୁ ଜନ୍ମ ଦେବା ପାଇଁ ଗର୍ଭବତୀ ଅଟନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଏକ ନାମଧାରୀଗତ ଜନ୍ମ ଦେବାକୁ ଯାଉଅଛି। ଏକ ଦିନ ମଧ୍ୟରୁ ଏହି ଦିନ ଗୁଡ଼ିକରେ ବିଶ୍ୱ ଗୀର୍ଜା ପରିଷଦ ଠାରେ, ଯାହାକି ଏକ ନାମଧାରୀ ସଂଗଠନ ମାଧ୍ୟମରେ ବିଶ୍ୱ ପ୍ରତି ସେହି ଖ୍ରୀଷ୍ଟାରୀକୁ ଉତ୍ପନ୍ନ କରିବ, ତାହା ଅବିକଳ ସତ୍ୟ ଅଟେ। ମୁଁ ଏହାକୁ ଦେଖିବା ପାଇଁ ଜୀବିତ ନ ଥାଇପାରେ। ମୁଁ ବିଶ୍ୱାସ କରେ ଯେ ମୁଁ ଥିବି। ମାତ୍ର ତୁମେ ଯୁବା ଲୋକମାନେ ମନେ ରଖ ଯେ ତୁମେ ଜଣେ ସେବକଙ୍କୁ ତାହା କହୁଥିବାର ଶୁଣିଅଛ, ତାହା ଶେଷରେ ସେଥିରେ ସମାୟୋଜିତ ହେବ, ଏବଂ ତାହା ହେଉଛି ସେହି ପଶୁର ଚିହ୍ନ ଯେତେବେଳେ ସେ ସେ ବିଶ୍ୱ ଗୀର୍ଜା ପରିଷଦକୁ ଗଠନ କରିବ ଏବଂ ସେ ତାର ପୁତ୍ର ଖ୍ରୀଷ୍ଟାରୀକୁ ଜନ୍ମ ଦେବ। ଅନ୍ୟ ଜଣଟି ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଗର୍ଭବତୀ ଅଟେ, ଏବଂ ସେହି ଶରୀରକୁ ଯୀଶୁଖ୍ରୀଷ୍ଟଙ୍କର ସେହି ପରିସମାପ୍ତ ଶରୀରକୁ, ଯାହାକି କନ୍ୟା ଅଟେ, ନେଇକରି ଆସିବ। ଖ୍ରୀଷ୍ଟଙ୍କ ଶରୀର ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ। କେତେ ଜଣ ତାହା ଜାଣନ୍ତି? ଜଣେ ପୁରୁଷ ଏବଂ ସ୍ତ୍ରୀ ଏକ ଅଟନ୍ତି, ଆଉ ଖ୍ରୀଷ୍ଟ ଏକ ଶରୀର, ସେହି ବାକ୍ୟ ଅଟନ୍ତି। ସେହି କନ୍ୟାକୁ ସେହି ଅବଶିଷ୍ଟ ଶରୀର ହେବାକୁ ପଡିବ, ଏବଂ ସେହି ଦୁଇ ଜଣ ଏକତ୍ର ପୁନର୍ବାର ଏକ ଶରୀରକୁ ତିଆରି କରିବେ। ଆଦମ ଯେପରି ଆରମ୍ଭରେ ଥିଲେ, ପୁରୁଷ ତାଙ୍କ ସ୍ତ୍ରୀ ଏକ ଥିଲେ, ବର୍ତ୍ତମାନ ସେ ସେହି ପ୍ରକୃତ କନ୍ୟା ଖ୍ରୀଷ୍ଟଙ୍କ ପ୍ରତି ଏପରି ଭାବରେ ବିକ୍ରୟ ହୋଇଯାଇଅଛି ଯେ ସେ ନିଜର କୌଣସି ମନ ବ୍ୟବହାର କରେ ନାହିଁ। ଖ୍ରୀଷ୍ଟଙ୍କର ମନ ଅବଶ୍ୟ ତାହାଙ୍କର ଇଚ୍ଛା ଅଟେ, ଏବଂ ତାହାଙ୍କର ଇଚ୍ଛା ହେଉଛି ତାହାଙ୍କର ବାକ୍ୟ। ତେବେ ମନୁଷ୍ୟ ଦ୍ୱାରା ମନୋନୀତ ତଥାକଥିତ ସେହି କନ୍ୟାକୁ ଦେଖନ୍ତୁ, ଏବଂ ସେହି ଆତ୍ମିକକୁ ଆଜିର ପ୍ରାକୃତିକ ସହିତ ତୁଳନା କରନ୍ତୁ। ଏକ ଆଧୁନିକ ଜିଜେବେଲ ତାର ଆହାବ, ମ୍ୟାକ୍ସ ଫ୍ୟାକ୍ଟର ସୌନ୍ଦର୍ଯ୍ୟ ପ୍ରସାଧନ ସବୁକିଛି ଦ୍ୱାରା ମନ୍ତ୍ରମୁଗ୍ଧ ଅଟେ। ଠିକ ସେହି ସମାନ ପ୍ରକାରେ ମଣ୍ଡଳୀକୁ ଦେଖନ୍ତୁ। ମାତ୍ର ଯିଏକି ଜୀବନ୍ତ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଜଣେ ବେଶ୍ୟା ଅଟେ, ବଡ଼ ନାମଧାରୀ ସଂସ୍ଥାମାନ, ବଡ଼ ଭବନମାନ, ବହୁଳ ଟଙ୍କା, ବଡ଼ ଦରମା, ସବୁକିଛି ବିକ୍ରିରେ ହୋଇଯାଇଅଛି। ପ୍ରଚାର ମଞ୍ଚ ଉପରେ ଛିଡ଼ା ହୋଇ ପୁରୁଷମାନେ ଏହା ଠିକ୍ ବୋଲି ସମର୍ଥନ କରୁଛନ୍ତି, ଏବଂ ସେମାନଙ୍କୁ ଏହା ସହିତ ବଞ୍ଚିତ ହୋଇଯିବାକୁ ଅନୁମତି ଦେଉଛନ୍ତି। କେବଳ ପ୍ରତାରଣା, ତାହା ହିଁ ସବୁକିଛି। ପ୍ରକୃତରେ ଏକ ଅନ୍ଧ ଲାଉଦିକିଆ ମଣ୍ଡଳୀ ଯୁଗ। ଠିକ ଅବିକଳ ଭାବେ ବାଇବେଲ ଯେପରି କୁହେ ଯେ ସେ ତାହା ହେବ, କୁହେ ମୁଁ ଧନୀ, ମୁଁ ରାଣୀ ଭାବରେ ବିରାଜିତ, ମୋର କିଛି ଅଭାବ ନାହିଁ, ଏବଂ ତୁମେ ଜାଣ ନାହିଁ ଯେ ତୁମେ ଦରିଦ୍ର, ଦୁର୍ଭାଗ, ଅନ୍ଧ, ଦିନହୀନ, ଉଲଙ୍ଗ, ଏବଂ ଏହା ଜାଣ ନାହିଁ। ଯଦି ତା ପ୍ରକାଶିତ ବାକ୍ୟର ତିନିର ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ନୁହେଁ, ତେବେ ମୁଁ ଏହାକୁ କେବେ ବି ପାଠ କରିନାହିଁ। କାହିଁ ହେଉଛି ସେ ଏବଂ ଏହା ଜାଣେ ନାହିଁ, ଏହା ବିଷୟରେ ଚିନ୍ତା କରନ୍ତୁ। ଯଦି ଆପଣ ରାସ୍ତାରେ ଜଣେ ପୁରୁଷ କିମ୍ବା ସ୍ତ୍ରୀ ଲୋକଙ୍କୁ କହିବେ ଯେ କି ସମ୍ପୂର୍ଣ୍ଣ ଉଲଗ୍ନ ଥାନ୍ତି, ଏବଂ ସେମାନଙ୍କୁ କହିବେ ଯେ ସେମାନେ ଉଲଗ୍ନ ଅଟନ୍ତି, ଆଉ ସେମାନେ କୁହନ୍ତି ତୁମେ ତୁମର କାମ ପ୍ରତି ଧ୍ୟାନ ଦିଅ, କାହିଁକି ସେଠାରେ ତ କୌଣସି ଠାରେ ଏକ ମାନସିକ ଅଭାବ ରହିଅଛି, ସେମାନଙ୍କ ମସ୍ତିଷ୍କ ସହିତ କିଛି ଗୋଟାଏ ଭୁଲ ଅଛି। ଏବଂ ଯେତେବେଳେ ଆପଣ ପରମେଶ୍ୱରଙ୍କ ବାକ୍ୟ ପାଠ କରିପାରନ୍ତି ଯେ ଲୋକମାନେ କିପରି ବ୍ୟବହାର କରିବା ଉଚିତ, ଏବଂ ଏହି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଯାହା ଆଜି ଆମ ପାଖରେ ଅଛି, ଏବଂ ଲୋକମାନେ କାହିଁକି ସେମାନେ ଆପଣଙ୍କୁ ଏପରି ଅନାନ୍ତି ଯେପରିକି ଆପଣ ପାଗଳ ଅଟନ୍ତି, ଆପଣ ସେମାନଙ୍କୁ କୁହନ୍ତୁ ଆପଣଙ୍କୁ ଏହା କରିବାକୁ ଅଛି, ସେମାନଙ୍କୁ ନୂତନ ଜନ୍ମ ନେବାକୁ ଅଛି, ସେମାନଙ୍କୁ ବାଇବଲରେ ବିଶ୍ୱାସ କରିବାକୁ ଅଛି। ସେମାନେ କୁହନ୍ତି ଅନେକ ବର୍ଷ ଯାଏ ଏହା ଏକ ଜିହୁଦୀ କାହାଣୀ ଥିଲା, ଆମ ମଣ୍ଡଳୀ ପାଖରେ ଉପାୟ ଅଛି, ଦୁର୍ଭାଗା, ଦିନହୀନ, ଅନ୍ଧ, ଉଲଙ୍ଗ ଏବଂ ଜାଣ ସୁଦ୍ଧା ନାହିଁ, କି ଏକ। ଆଉ ବାଇବେଲ କୁହେ ଯେ ସେମାନେ ସେହି ଅବସ୍ଥାକୁ ଆସିବେ। ଜଣେ ପ୍ରକୃତ ଭବିଷ୍ୟତ ବକ୍ତା ଏହାକୁ ଦେଖିବାରେ କିପରି ବିଫଳ ହେବେ ମୁଁ ଜାଣେ ନାହିଁ। ଆମର ସମସ୍ତ ମଣ୍ଡଳୀ ଗୁଡିକରେ ସବୁଆଡେ ମାଡି ଯାଉଅଛି, କେବଳ ତାହାକୁ ଅନାନ୍ତୁ, ଆଧୁନିକ ଧାରାରେ ରହିଅଛି। ପ୍ରକାଶିତ ବାକ୍ୟର 17 ସେହି ବୃଦ୍ଧ ବେଶ୍ୟା ଏବଂ କନ୍ୟାମାନେ ସେହି ଦରିଦ୍ର, ଅନ୍ଧ, ଦୁର୍ଭାଗା ଲୋକମାନଙ୍କୁ ପରମେଶ୍ୱରଙ୍କ ବାକ୍ୟର ବିପରୀତରେ ତାହାର ନିଜର ପାରମାର୍ଥିକ ଶିକ୍ଷାକୁ ଦେଉଥାନ୍ତି, ଏବଂ ସେମାନେ ତାହାଠାରେ ଦାସମାନଙ୍କର ପ୍ରାଣଗୁଡ଼ିକ ପାଇଲେ, ପୁଣି ସବୁଆଡ଼ର ପୁରୁଷ ଏବଂ ସ୍ତ୍ରୀମାନଙ୍କୁ ପାଇଲେ। ଲୋକମାନଙ୍କୁ ଆକର୍ଷିତ କରିବା ପରିବର୍ତ୍ତେ ଖ୍ରୀଷ୍ଟ ତାହାଙ୍କର ବାକ୍ୟକୁ ସୁପ୍ରମାଣିତ କରନ୍ତି, ଯାହାକି ଲୋକମାନଙ୍କୁ ଆକର୍ଷିତ କରିଥାଏ। ସେ ମଣ୍ଡଳୀ ଗୁଡ଼ିକରେ ଲୋକମାନଙ୍କୁ ଆକର୍ଷିତ କରନ୍ତି ନାହିଁ ଯେଉଁମାନେ କି ବଡ଼ ଧରଣର ନାମଧାରୀ ସଂସ୍ଥା ଏବଂ ବଡ଼ ବଡ଼ କାର୍ଯ୍ୟ ଦ୍ୱାରା ଆକର୍ଷିତ ହୋଇଥାନ୍ତି, ଏବଂ ବଡ଼ ବଡ଼ ବିଷୟଗୁଡ଼ିକ ଏବଂ ଦେଖାଣିଆ ବିଷୟଗୁଡ଼ିକ ସାଧନ କରନ୍ତି। ମାତ୍ର ପରମେଶ୍ୱରଙ୍କ ବାକ୍ୟ ଖ୍ରୀଷ୍ଟଙ୍କ କନ୍ୟାକୁ ଆକର୍ଷିତ କରେ। ତେବେ ଧ୍ୟାନ ଦିଅନ୍ତୁ, ଏହା ଧ୍ୟାନ କରିବା କୌତୁହଳ ବିଷୟ ଅଟେ ଯେ କିପରି ସେହି ମଣ୍ଡଳୀ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାଏ। ସୂକ୍ଷ୍ମ ପୋଷାକ ଏବଂ ଉତ୍ତମ ପୋଷାକ ପରିଧାନ କରିଥିବା ଗାୟନ ସମୂହ ଦ୍ୱାରା ଏବଂ ଛୋଟ କେଶ ବିଶିଷ୍ଟ ମହିଳାମାନ ଓ ରଙ୍ଗ ପ୍ରସାଧନ ଲଗାଇଥିବା ଚେହେରା ଗୁଡ଼ିକ ଦ୍ୱାରା ଆଉ ସେମାନେ ଭାବନ୍ତି ଏବଂ ଏହା ଏକ ସ୍ୱର୍ଗଦୂତ ପରି ଗୀତ ଗାଇଲା ଶୈତାନ ପରି ମିଛ କୁହେ ରାତିସାରା ଏକ ନୃତ୍ୟକୁ ଦୌଡ଼ିଥାଏ ଯେପରିକି ଏହା ବିଷୟରେ କିଛି ହେଲେ ଭାବେ ନାହିଁ ଏବଂ ତାହା ହିଁ ଅଟେ ଯାହା ସେମାନେ ଭାବନ୍ତି ଏହା ଠିକ ଅଛି ତାହା ବହୁ ସୁନ୍ଦର ଅଟେ ମାତ୍ର ଆପଣ ଦେଖନ୍ତୁ ତାହା ମିଥ୍ୟାକୃତ ଅଟେ ତାହା ପରମେଶ୍ୱରଙ୍କ ବାକ୍ୟ ନୁହେଁ ଯେତେବେଳେ କି ପ୍ରକୃତ କନ୍ୟା ପରମେଶ୍ୱରଙ୍କ ବାକ୍ୟ ପାଳନ କରିବା ଦ୍ୱାରା ତାହାଙ୍କର ଦୃଷ୍ଟିକୁ ଆକର୍ଷଣ କରିଥାଏ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ତେବେ ଆସନ୍ତୁ ଖ୍ରୀଷ୍ଟଙ୍କୁ ଧ୍ୟାନ କରିବା ଆପଣ କୁହନ୍ତି ଆଚ୍ଛା ତେବେ ଗୋଟିଏ ମିନିଟ ଅପେକ୍ଷା କରନ୍ତୁ ଏହି ସୌନ୍ଦର୍ଯ୍ୟ ବିଷୟରେ କଣ ଯାହା ଆପଣ କହୁଅଛନ୍ତି ଯିଶାଇୟା 53:2 ବାଇବଲ ବ୍ୟକ୍ତ କରେ ଯେ ଯେତେବେଳେ ଯୀଶୁ ଆସିବେ ତାହାଙ୍କୁ ଦେଖିଲେ ଆମ୍ଭେମାନେ ଯେ ଶ୍ରଦ୍ଧା କରିବା ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ କଣ ତାହା ଠିକ ଅଟେ କୌଣସି ସୌନ୍ଦର୍ଯ୍ୟ ନାହିଁ ଯଦି ସେ ଶୈତାନ ପରି ସାଂସାରିକ ସୌନ୍ଦର୍ଯ୍ୟରେ ଆସିଥାନ୍ତେ ଲୋକମାନେ ତାଙ୍କର ଚାରିପାଖରେ ଦୌଡ଼ିଥାନ୍ତେ ଏବଂ ତାହାଙ୍କୁ ଗ୍ରହଣ କରିଥାନ୍ତେ ଯେପରିକି ସେମାନେ ଆଜି ମଣ୍ଡଳୀରେ କରନ୍ତି ସେମାନେ ତାହାଙ୍କୁ ବିଶ୍ୱାସ କରିଥାନ୍ତେ ତାହାଙ୍କୁ ଗ୍ରହଣ କରିଥାନ୍ତେ ଯେପରି ସେମାନେ ଆଜି ଶୈତାନକୁ କରନ୍ତି ନିଶ୍ଚିତ ଭାବରେ ସେମାନେ କରନ୍ତି କିନ୍ତୁ ସେ ସେହି ପ୍ରକାରର କୌଣସି ସୌନ୍ଦର୍ଯ୍ୟରେ ଆସିଲେ ନାହିଁ ମାତ୍ର ସେ ସର୍ବଦା ଚରିତ୍ରର ସୌନ୍ଦର୍ଯ୍ୟରେ ଆସିଥାନ୍ତି ସେଠାରେ ଖ୍ରୀଷ୍ଟ ଜଣେ ସୁନ୍ଦର ମହାନ ଶକ୍ତିଶାଳୀ ମଜବୁତ ମନୁଷ୍ୟ ନଥିଲେ ପରମେଶ୍ୱର ସେହି ପ୍ରକାରକୁ ଚୟନ କରନ୍ତି ନାହିଁ ମୋର ମନେ ପଡ଼େ ଥରେ ଜଣେ ଭବିଷ୍ୟତ ବକ୍ତା ଏକ ରାଜା ଗ୍ରହଣ କରିବାକୁ ଯାଇଥିଲେ ଅନ୍ୟ ଜଣେ ରାଜା ସାଉଲଙ୍କର ସ୍ଥାନ ନେବା ପାଇଁ ଯିଶୁଙ୍କ ପୁତ୍ରରୁ ଜଣେ ରାଜା କରିବାକୁ ଯାଇଥିଲେ ଆଉ ତେଣୁ ଯିଶୁ ତାଙ୍କ ନିକଟକୁ ବାହାରକୁ ନିଜର ବଡ଼ ବିରାଟ ସୁନ୍ଦର ପୁଅକୁ ଆଣିଲେ ସେ କହିଲେ ମୁକୁଟଟି ତାହାଙ୍କ ମସ୍ତକରେ ଠିକ ଦେଖାଯିବ ଭବିଷ୍ୟତ ବକ୍ତା ତାଙ୍କ ଉପରେ ତେଲ ଢାଳିବାକୁ ଗଲେ ସେ କହିଲେ ପରମେଶ୍ୱର ତାହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଅଗ୍ରାହ୍ୟ କରିଦେଲେ ଏପର୍ଯ୍ୟନ୍ତ କି ସେ ଏକ ଛୋଟ କାନ୍ଧ ସମ୍ମୁଖକୁ ଝୁଲୁଥିବା ଈଶତ ରକ୍ତବର୍ଣ୍ଣ ଦେଖାଯାଉଥିବା ବାଳକ ନିକଟକୁ ଆସିଲେ ଏବଂ ସେ ତାହାଙ୍କ ଉପରେ ତେଲ ଢାଳିଲେ ଆଉ ସେ କହିଲେ ପରମେଶ୍ୱର ତାହାଙ୍କୁ ମନୋନୀତ କରିଛନ୍ତି ବୁଝିଲେ ଆମେ ଦେଖିବା ଦ୍ୱାରା ବାଛିଥାଉ ପରମେଶ୍ୱର ଚରିତ୍ର ଦ୍ୱାରା ବାଛନ୍ତି ଚରିତ୍ର ଯୀଶୁ ଖ୍ରୀଷ୍ଟଙ୍କ ପରି ଏକ ଚରିତ୍ର କେବେ ହେ ନଥିଲା ଏହା ଆପଣଙ୍କ ଭିତରେ ବାସ କରେ ଏବଂ ତାହାଙ୍କୁ ପ୍ରକଟିତ କରେ ଆମେ ଦେଖୁ ଯେ ଏହା ସତ୍ୟ ଅଟେ ଏହା ତାହାଙ୍କର ସାଂସାରିକ ସୌନ୍ଦର୍ଯ୍ୟ ନୁହେଁ ଯାହା ତାଙ୍କର କନ୍ୟାକୁ ଆକର୍ଷିତ କରିଥାଏ ଏହା ତ ତାହାଙ୍କର ଚରିତ୍ର ଅଟେ ମଣ୍ଡଳୀର ଚରିତ୍ର ଅଟେ ଯାହାକି ଯୀଶୁ ଖୋଜନ୍ତି ସେହିଠାରେ ନୁହେଁ ଯେଉଁଠାରେ କି ଏହା ବଡ଼ ବଡ଼ ଭବନମାନ ଅଟେ ଯେଉଁଠାରେ କି ଏହା ମହାନ ନାମଧାରୀ ସଂସ୍ଥାମାନ ଅଟେ ଯେଉଁଠାରେ କି ଏହା ବଡ଼ ସଦସ୍ୟତା ଅଟେ ଯେଉଁଠାରେ 2 କିମ୍ବା 3 ଜଣ ଏକାଠି ହେବେ ସେଠାରେ ସାକ୍ଷାତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ପ୍ରକୃତରେ ସେଇଠାରେ ହିଁ ଅଟେ ଯେଉଁଠାରେ କି ପ୍ରକୃତ ବିଶ୍ୱାସୀ ନିଜର ଆଶାକୁ ରଖେ ତାହା ହେଉଛି ପରମେଶ୍ୱରଙ୍କ ବାକ୍ୟ ଉପରେ ଯାହାକି ସତ୍ୟ ବୋଲି ସୁପ୍ରମାଣିତ ହେଉଥାଏ ଯାହାକି ତାହା ଅଟେ ତାହାଙ୍କର ବାକ୍ୟ ଦ୍ୱାରା ଚୟନ କରନ୍ତୁ ଏକ ସାଂସାରିକ ପ୍ରେମୀ ଦଳ ଦ୍ୱାରା ନୁହେଁ ସେମାନେ ତାହା ଘୃଣା କରନ୍ତି ଏଥିରେ ଆଶ୍ଚର୍ଯ୍ୟ ନୁହେଁ ଯେ ସେ ତାହାଙ୍କ ଠାରୁ ଛାଡ଼ପତ୍ର ହୋଇଅଛି କାରଣ ସେ ତାହାଙ୍କର ପ୍ରକାଶନକୁ ହରାଇଅଛି ଏବଂ ଏହା ତା ପାଖରେ ନାହିଁ ସେ ତାହା ପାଇଁ ଚିନ୍ତା କରନ୍ତି ନାହିଁ ଯେପରି ଭାବରେ ସେ ଆଚରଣ କରେ ଓ ବ୍ୟବହାର କରେ ଏବଂ ତା ପାଖରେ ଏହି ସାଂସାରିକ ବସ୍ତୁ କେତେ ଅଧିକ ଭାବରେ ରହିଥାଏ ସେ ତାହାର ଚରିତ୍ରକୁ ଖ୍ରୀଷ୍ଟଙ୍କ ଚରିତ୍ରକୁ ଖୋଜନ୍ତି ତେବେ ବର୍ତ୍ତମାନ ଗୋଟିଏ ମୁହୂର୍ତ୍ତ ରୁହନ୍ତୁ ଏହା ହିଁ ତାହା ଅଟେ ସେ ତାଙ୍କର ଚରିତ୍ରକୁ ପ୍ରତିଫଳିତ କରିବା ପାଇଁ ଏକ କନ୍ୟାକୁ ବାଛନ୍ତି ଯାହାକୁ ଆଜିର ଆଧୁନିକ ମଣ୍ଡଳୀ ଗୁଡ଼ିକ ନିଶ୍ଚିତ ଭାବରେ ତାଙ୍କର କାର୍ଯ୍ୟକ୍ରମକୁ ଏଠାରେ ଲକ୍ଷ ଲକ୍ଷ ମାଇଲ ବାଟରୁ ହରାଇଥାନ୍ତି କାରଣ ସେମାନେ ଏହାକୁ ସତ୍ୟ ବୋଲି ଅସ୍ୱୀକାର କରନ୍ତି ତେବେ ଏହା କିପରି ହୋଇପାରେ ତେବେ ସେ ସେହି ଦିନର ଅପେକ୍ଷା କରୁଛନ୍ତି ଯେବେ ସେହି କନ୍ୟା ଗଠିତ ହେବ 13:8 ଠିକ ସେପରିକି ତାହା ଥିଲା ଯେପରିକି ସେ ଥିଲେ ଏହାକୁ ତ ତାହାଙ୍କର ସମାନ ମାଂସ ସମାନ ଅସ୍ଥି ସମାନ ଆତ୍ମା ସବୁକିଛି ସମାନ ହେବାକୁ ଅଛି ଠିକ ସମାନ ଭାବରେ ଗଢା ହୋଇଥିବ ଏବଂ ତାପରେ ସେହି 2 ଜଣ ଏକ ହୋଇଯିବେ ଯେପର୍ଯ୍ୟନ୍ତ ମଣ୍ଡଳୀ ତାହା ନ ହୁଏ ସେମାନେ ଏକ ନୁହନ୍ତି ତାହାଙ୍କ ସେହି ଚରିତ୍ର ସେହି ବାକ୍ୟ ଏହି ଯୁଗ ପାଇଁ ନିଶ୍ଚିତ ଭାବରେ ଗଢାଯିବା ଆବଶ୍ୟକ ଖ୍ରୀଷ୍ଟ ଯେପରି ଅଟନ୍ତି ତାକୁ ମଧ୍ୟ ସେପରି ଗଢା ହେବା ଆବଶ୍ୟକ ତେବେ ସମାପ୍ତ କରିବା ସମୟରେ ମୁଁ ସେହି କାରଣ କହିବାକୁ ଚାହେଁ ଯେହେତୁ ମୁଁ ଏହି ସବୁ ବିଷୟ କହିଲି ଏବଂ ମୁଁ କରିବି ମୁଁ ସମାପ୍ତ କରିବି ଅନ୍ୟ ଏକ ରାତ୍ରିରେ ସକାଳ ପ୍ରାୟ 3 ବେଳେ ମୁଁ ଉଠି ପଡିଲି ଏହାର ଉତ୍ତର ଦେବା ପାଇଁ ମୁଁ ଆପଣଙ୍କ ମଧ୍ୟରୁ କାହାରିକୁ ବି ନେଉଅଛି କଣ ମୁଁ କେବେ ଆପଣଙ୍କୁ ପ୍ରଭୁଙ୍କ ନାମରେ ଏପରି କିଛି କହିଛି ଯାହାକି ସତ୍ୟ ଛଡ଼ା ଆଉ କିଛି ଥିଲା ଏହା ସର୍ବଦା ଠିକ ହିଁ ହୋଇଅଛି ତେଣୁ ମୋତେ ସାହାଯ୍ୟ କରନ୍ତୁ ପରମେଶ୍ୱର ଜାଣନ୍ତି ଯେ ଏହା ସତ୍ୟ ଅଟେ ଜଗତରେ ଏପରି କେହି ହେଲେ କେଉଁଠାରେ ନାହାନ୍ତି ଯିଏକି ଏପରି ହଜାର କଥା ଯାହାକି କୁହାଯାଇଅଛି ଯେ କେବେ ବି ଏହାର ଗୋଟିଏ ଶୁଦ୍ଧ ବାକ୍ୟ ସଫଳ ହେବାରୁ ସେ ବିଫଳ ହୋଇଥିବେ ଏହା ସର୍ବଦା ସିଦ୍ଧ ରୂପେ ଘଟିଅଛି। ଏପରିକି ଯେତେବେଳେ ମୁଁ ଫିନିକ୍ସରେ ଥିଲି ଅନ୍ୟ ଏକ ଦିନ କିମ୍ବା ପ୍ରାୟ ଏକ ବର୍ଷ ପୂର୍ବେ ଏହା ହୋଇଥିଲା ଏବଂ ଆପଣମାନଙ୍କୁ ସେହି ବାର୍ତ୍ତା ବିଷୟରେ କହିଥିଲି, ମହାଶୟ ଏହା କେଉଁ ସମୟ ଅଟେ, ଏବଂ ଆପଣଙ୍କୁ କହିଥିଲି ସାତଟି ସ୍ୱର୍ଗଦୂତ ସେଠାରେ ସାକ୍ଷାତ କରିବେ ଏବଂ ଏହି ମୁଦ୍ରା ଗୁଡିକ ପିଟା ହେବ ଏବଂ କଣ ହେବ, ଏବଂ ସେଠାରେ ସେହି ଲାଇଭ ପତ୍ରିକା ଏହାକୁ ଉଲ୍ଲେଖ କରିଥିଲା, ଏହି ମହାନ ଅଗ୍ନିପିଣ୍ଡଟି 30 ମାଇଲ ଉଚ୍ଚ 27 ମାଇଲ ପ୍ରସ୍ତ ଆକାଶରେ ଉପରକୁ ଯାଉଥିଲା। ସେମାନେ କହିଲେ ଯେ ଏହା କଣ ଅଟେ ତାହା ସେମାନେ ଜାଣିପାରୁନାହାନ୍ତି, ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଆଉ ଆଜି ରାତି ଏଠାରେ ଏହି ଭବନରେ ସେହି ଲୋକମାନେ ବସିଛନ୍ତି ଯେଉଁମାନେ କି ଠିକ ସେହି ସମୟରେ ମୋ ସହିତ ସେଠାରେ ଛିଡ଼ା ହୋଇଥିଲେ ଯେତେବେଳେ ଏହା ଘଟିଥିଲା। ସେ ମୋତେ ସେହି ବିଷୟ ସବୁ ଜଣାଇଥିଲେ ଯାହାକି ଘଟିବାକୁ ଯାଉଅଛି ଏବଂ ତାହା ଠିକ ସେହିପରି ଘଟିଥିଲା। ସେହି ମୁଦ୍ରା ଗୁଡିକ ମଧ୍ୟରୁ ପ୍ରତ୍ୟେକ କିପରି ଭାବରେ ଫିଟିଥିଲା ଏବଂ ସେହି ନିଗୁଢ ବିଷୟ ଗୁଡିକୁ ସିଦ୍ଧ ରୂପେ ଜଣାଇଲେ ଯାହାକି ସେହି ସଂସ୍କାରକ ମାନଙ୍କର ଓ ସେହିପରି ପ୍ରଭୃତି ଯୁଗ ଗୁଡିକ ଧରି ଲୁଚି ରହିଥିଲା। କିପରି ପାହାଡ ଉପରେ ଛିଡ଼ା ହୋଇ ସେହି ଲୋକମାନେ ସେମାନଙ୍କ ମଧ୍ୟରୁ 3 କିମ୍ବା 4 ଜଣ ବର୍ତ୍ତମାନ ଏଠାରେ ଛିଡ଼ା ଅଟନ୍ତି, ହଁ ତାହାଠାରୁ ଅଧିକ ଥିଲେ। ପାହାଡ ଉପରକୁ ଯାଉଥିବା ବେଳେ ପବିତ୍ର ଆତ୍ମା କହିଲେ ସେହି ପଥର ଉଠାଅ, ଆମେ ସ୍ୱୀକାର କରୁଥିଲୁ। ସେ କହିଲେ ଏହାକୁ ପବନରେ ଫୋପାଡ଼ ଏବଂ କୁହ ସଦାପ୍ରଭୁ ଏହି କଥା କୁହନ୍ତି। ମୁଁ କଲି, ସେଠାରୁ ତଳକୁ ପବନର ଏକ କାହାଳି ଆସିଲା। ମୁଁ କହିଲି 24 ଘଣ୍ଟା ମଧ୍ୟରେ ତୁମେ ପରମେଶ୍ୱରଙ୍କ ହାତକୁ ଦେଖିବ। ସେହି ଲୋକମାନେ ବର୍ତ୍ତମାନ ଏଠାରେ ଉପସ୍ଥିତ ବସିଅଛନ୍ତି। ତାର ପରଦିନ ପ୍ରାୟ 10ଟା ବେଳେ ସେଠାରେ ଛିଡ଼ା ହୋଇ ମୁଁ କହିଲି ପ୍ରସ୍ତୁତ ହୁଅ, ସେଠାରେ ସେହି କାର ତଳକୁ ପଳାଇ ଯାଅ, ଜଣେ ଯୁଦ୍ଧ ଅଭିଜ୍ଞ। ମୁଁ କହିଲି କିଛି ଗୋଟାଏ ଘଟିବାକୁ ଯାଉଅଛି। ଏହା ଏକ ସ୍ୱଚ୍ଛ ଆକାଶ ଥିଲା, ଠିକ ଏକ ବଡ଼ ଉପତ୍ୟକା ମଧ୍ୟରେ, ଠିକ ସ୍ୱର୍ଗରୁ ଏକ ଘୂର୍ଣ୍ଣିବଳୟ ତଳକୁ ଓହ୍ଲାଇ ଆସିଲା, ଯେତିକି ଜୋର ତା ଚିତ୍କାର କରିପାରିଥିଲା କାନ୍ଥକୁ ସେପରି ଆଘାତ କଲା। ମୁଁ ଏହାର ତଳେ ଛିଡ଼ା ହୋଇଥିଲି, ମୁଁ ମୋର ଟୋପି କାଢ଼ିନେଲି, ମୁଁ ମୁଣ୍ଡକୁ ସ୍ଥିର କଲି। ଏହା ମୋ ଠାରୁ ପ୍ରାୟ 3 କିମ୍ବା 4 ଫୁଟ ଉପରକୁ ଆସିଲା ଏବଂ ସେହି କାନ୍ଥରେ ଠିକ ସେହିପରି ଭାବରେ ଏକ ଖାଲ ଖଣ୍ଡ କାଟି ପକାଇଲା ଓ ବିସ୍ଫୋରଣ ହେଲା। ଏହା ପୁଣି ଆକାଶକୁ ଉଠିଗଲା ଓ ପୁଣି ଥରେ ଘୁରି ବୁଲିଲା ଏବଂ ତଳକୁ 3 ଥର ଓହ୍ଲାଇ ଆସିଲା। ଏପରିକି 200 ପାହା ପର୍ଯ୍ୟନ୍ତ ସେହି ଡାଲି ପ୍ରଜାତିର କଣ୍ଟାଳିଆ ବୁଦା ଗୁଡିକର ଶୀର୍ଷକୁ କାଟି ପକାଇଥିଲା। କଣ ସେହି ଲୋକମାନଙ୍କୁ ଆମେନ୍ କହୁଥିବାର ଶୁଣୁଛନ୍ତି? ସେମାନେ ସେତେବେଳେ ସେଠାରେ ଉପସ୍ଥିତ ଥିଲେ ଯେତେବେଳେ ଏହା ଘଟିଥିଲା, ଦେଖନ୍ତୁ, ଏବଂ 3ଟି ବିସ୍ଫୋରଣ ହୋଇଥିଲା। ଯେତେବେଳେ ସେମାନେ କାର ତଳରୁ ଏବଂ ସବୁ ଜିନିଷରୁ ବାହାରି ଆସିଲେ, ଫେରି ଆସିଲେ, କହିଲେ ତାହା ଆପଣଙ୍କୁ ଆଘାତ କରିଥାନ୍ତା, ସେଠାରେ ଏକ ସୂକ୍ଷ୍ମ ଦାଗ ସୁଦ୍ଧା ହୋଇନଥାନ୍ତା। ମୁଁ କହିଲି ଏହା ସେ ଥିଲେ, ସେ ମୋ ସହିତ କଥାବାର୍ତ୍ତା କରୁଥିଲେ, ପରମେଶ୍ୱର ଏକ ଘୂର୍ଣ୍ଣିବାତ୍ୟା ଦ୍ୱାରା କଥା କୁହନ୍ତି, ବୁଝିଲେ। ଆଉ ସେଠାରେ ସେହି ସମାନ ଅଗ୍ନିସ୍ତମ୍ଭ ଥିଲା ଯାହାକୁ ଆପଣ ଚିତ୍ରରେ ଦେଖୁଛନ୍ତି, ସେଠାରେ ଛିଡ଼ା ହୋଇଥିଲା। ଆଉ ଯେତେବେଳେ ଏହା ଉପରକୁ ଗଲା ସେମାନେ କହିଲେ ଏହା କଣ ଅଟେ? ମୁଁ କହିଲି ନ୍ୟାୟ ବିଚାର ପଶ୍ଚିମ ତଟକୁ ଆଘାତ କରୁଛି। ସେଠାରୁ ଦ୍ୱିତୀୟ ଦିନ ପରେ ଆଲାସ୍କା ବୁଡ଼ିବା ଉପରେ ଥିଲା, ବୁଝିଲେ। ଏହା ଥରେ ସେଠାରେ ପ୍ରଥମ ଝଟକାରେ ହିଁ ଆଘାତ କଲା, ଯେଉଁଠାରେ କି ଏହାକୁ ପ୍ରତୀକରେ ଦେବା ପାଇଁ ଆପଣଙ୍କୁ କିଛି କରିବାକୁ ପଡିଥାଏ। ଯେପରିକି ଜଣେ ବ୍ୟକ୍ତି ଏକ ବୋତଲରେ କିଛି ଲୁଣ ପକାଇ ପାଣିରେ ଫୋପାଡ଼ି ଦିଅନ୍ତି ଓ କୁହନ୍ତି ସଦାପ୍ରଭୁ ଏହି କଥା କୁହନ୍ତି, ମଧୁର ଜଳ ହୋଇଯାଉ। ଏବଂ ଆଉ ଜଣେ ଯୀଶୁ ଜଳ ଉଠାଇ ଏକ ପାତ୍ରରେ ଢାଳିଲେ ଏବଂ ସେଥିରୁ ଦ୍ରାକ୍ଷାରସ ତିଆରି କଲେ। ଆପଣଙ୍କୁ ପ୍ରତୀକ କରିବାକୁ ହେଲେ କିଛି ଗୋଟାଏ ବିଷୟ ରଖିବା ଆବଶ୍ୟକ ଅଟେ। ଏହା ତାହା ହିଁ ଥିଲା ଯାହାକି ଆକାଶ ଉପରକୁ ଯାଇ ତଳକୁ ଓହ୍ଲାଇଥିଲା, ତାହା ସେହି ଛୋଟ ଘୂର୍ଣ୍ଣିବାତ୍ୟାକୁ ଆରମ୍ଭ କରିଥିଲା। 24 ଘଣ୍ଟା ମଧ୍ୟରେ ଏହା ସେହି ପର୍ବତକୁ ଦୋଲାଇ ଦେଇଥିଲା, ଏପରିକି ଏହା ତାର ଚାରିପାଖରେ ଏକ ହିଡ଼ କାଟି ପକାଇଥିଲା। ସମ୍ମାନୀୟ ଶ୍ରୀ ବ୍ଲେୟର ଏଠାରେ ବସିଛନ୍ତି, ମୁଁ ବର୍ତ୍ତମାନ ତାଙ୍କୁ ଦେଖୁଅଛି। ସେ ସେଠାରେ ଉପରେ ଥିଲେ ଏବଂ ଏହାର କିଛି ଖଣ୍ଡ ଗୋଟାଇଥିଲେ ଓ ପ୍ରଭୃତି। ଏଠାରେ ଟେରିସ ଅଥମ୍ୟାନ ସେମାନେ ଅଛନ୍ତି ଏବଂ ଏଠାରେ ଛିଡ଼ା ହୋଇଛନ୍ତି ଓ ବିଲି ପଲ ଏବଂ ଭାଇମାନେ ଏହି ଅନ୍ୟମାନଙ୍କ ମଧ୍ୟରୁ କେତେକ ଏଠାରେ ବସିଛନ୍ତି, ଯେଉଁମାନେ କି ଠିକ ସେଠାରେ ତାହା ଦେଖିବା ପାଇଁ ଉପସ୍ଥିତ ଥିଲେ ଯେତେବେଳେ ଏହା ତାହାକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା। ତାହା କାଳ୍ପନିକ ନୁହେଁ, ତାହା ସତ୍ୟ ଅଟେ। ତାହା ସେହି ପୂର୍ବର ବାଇବେଲ ଦିନ ଗୁଡିକରେ ନଥିଲା, ତାହା ବର୍ତ୍ତମାନ ଅଟେ, ବୁଝିଲେ। ତାହା ସେହି ସମାନ ପରମେଶ୍ୱର ଅଟନ୍ତି ଯିଏକି ମୋତେ ସବୁବେଳେ ଏହି ବିଷୟ ଗୁଡିକ ଦେଖାଇଥାନ୍ତି ଏବଂ ସେଗୁଡିକ ଠିକ ଅକ୍ଷର ପର୍ଯ୍ୟନ୍ତ ସେହିପରି ଭାବରେ ଘଟିଥାଏ। ତାହା କେବେ ଗୋଟିଏ ଥର ବି ବିଫଳ ହୋଇନାହିଁ। ବର୍ତ୍ତମାନ ମୁଁ ତାହାଙ୍କ ଉପରେ ଗର୍ବ କରୁଅଛି। କିଛି ସପ୍ତାହ ପୂର୍ବରୁ ମୁଁ ଏକ ଦର୍ଶନରେ ଥିଲି ଆଉ ମୁଁ ଏକ ଉଚ୍ଚ ସ୍ଥାନରେ ଛିଡ଼ା ହୋଇଥିଲି ଆଉ ମୋତେ ମଣ୍ଡଳୀର ପୂର୍ବାବଲୋକନ ଦେଖିବାର ଥିଲା ଏବଂ ମୁଁ ଧ୍ୟାନ ଦେଲି, ମୁଁ ସେଥିରୁ ଆସୁଥିଲି। ମୁଁ ଅଧିକନ୍ତୁ ଏହିପରି ଭାବରେ ପଶ୍ଚିମ ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲି ଏବଂ ଏହି ମାର୍ଗ ଦେଇ ସ୍ତ୍ରୀ ଲୋକମାନଙ୍କର ଏକ ସୁନ୍ଦର ସମୂହ ଆସିଲା। ପ୍ରକୃତ ସୁନ୍ଦର ପୋଷାକ, ଲମ୍ବା କେଶ ପଛଆଡ଼େ ଭଲ ଭାବରେ ବେଣି କରିଥିବା, ଲମ୍ବା ହାତ ଥିବା ବସ୍ତ୍ର ଏବଂ ସ୍କର୍ଟ ଗୁଡିକ ସୁନ୍ଦର ଭାବରେ ତଳକୁ ରହିଥିଲା ଏବଂ ସେମାନେ ସମସ୍ତେ ଏକ ଶୃଙ୍ଖଳା ସହ ଅଗ୍ରସର ହେଉଥିବା ସ୍ୱରରେ ଥିଲେ, ଯଥା ଆଗକୁ ମାଡ଼ି ଚାଲ ଖ୍ରୀଷ୍ଟିଆନ ସୈନିକ ଗଣ, ଯେପରିକି ଯୁଦ୍ଧ ନିମନ୍ତେ ଯାଇଥାଅ, ଯୀଶୁଙ୍କ କୃଷକୁ ଆଗରେ ଘେନି। ଆଉ ଯେତେବେଳେ ସେମାନେ ପାରି ହଉଥିଲେ, ମୁଁ ଛିଡ଼ା ହେଲି ଏବଂ ସେଠାରେ କିଛି ଗୋଟାଏ ଥିଲା, କୌଣସି ଆତ୍ମା ପରମେଶ୍ୱର ଥିଲେ ଓ କହିଲେ ସେଠାରେ ସେହି କନ୍ୟା ଅଟେ। ଆଉ ମୁଁ ଦେଖିଲି ଏବଂ ମୋ ହୃଦୟ ଖୁସି ହୋଇଗଲା। ଆଉ ସେ ଏହି ବାଟ ଦେଇ ଗଲା ଏବଂ ମୁଁ ପଛପଟ ଦେଇ ଚାଲିଗଲା। କିଛି ସମୟ ପରେ ଯେତେବେଳେ ସେ ଏହି ବାଟ ଦେଇ ଫେରି ଆସିଲା, ଏହା କହିଲା, ବର୍ତ୍ତମାନ ଆଧୁନିକ ମଣ୍ଡଳୀ ପୂର୍ବାବଲୋକନକୁ ଆସିବ ଏବଂ ଏଠାରେ ଏସୀୟ ମଣ୍ଡଳୀ ଉପରକୁ ଆସିଲା। ମୁଁ ସେହିପରି ଏକ ଅପରିଷ୍କାର ସମୂହ କେବେ ବି ଦେଖି ନାହିଁ। ଏଠାରେ ବିଭିନ୍ନ ରାଷ୍ଟ୍ରର ଅନ୍ୟ ମଣ୍ଡଳୀ ଗୁଡିକ ଉପରକୁ ଆସିଲା, ସେମାନେ ଭୟଙ୍କର ଦେଖାଯାଉଥିଲେ। ଆଉ ମୁଁ ଏହା ଏଇଥିପାଇଁ କହୁଛି କାରଣ ମୁଁ ପରମେଶ୍ୱରଙ୍କ ସମ୍ମୁଖରେ ସତ କହିବାକୁ କର୍ତ୍ତବ୍ୟବଦ୍ଧ ଅଟେ। ଆଉ ଯେତେବେଳେ ସେ କହିଲେ ବର୍ତ୍ତମାନ ପୂର୍ବାବଲୋକନ କରିବା ହେତୁ ଆମେରିକାର ମଣ୍ଡଳୀ ଆସୁଅଛି, ଯଦି ମୁଁ କେବେ ସୈତାନ ମାନଙ୍କର ଏକ ସମୂହ ଦେଖିଥାଏ ତେବେ ଏହା ତାହା ହିଁ ଥିଲା। ସେହି ସ୍ତ୍ରୀ ଲୋକମାନେ ସମ୍ପୂର୍ଣ୍ଣ ଉଲଙ୍ଗ ଥିଲେ, ହାତୀ ଚର୍ମର ଏକ ରଙ୍ଗ ପରି ଧୂସର ବର୍ଣ୍ଣର ଏକ ପୁରୁଣା ଦିଶୁଥିବା ଜିନିଷ ସହିତ ଥିଲେ ଏବଂ ସେମାନେ ଏହାକୁ ସେମାନଙ୍କ ସମ୍ମୁଖରେ ଧରି ରହିଥିଲେ। ଏଥିରେ କୌଣସି ଉପର ଅଂଶ ନଥିଲା ଏବଂ ସେମାନେ ଏହି ପ୍ରକାରର ଅଙ୍ଗୀ ଭଙ୍ଗୀ କରୁଥିଲେ, ଯାହା ଏହି ନୃତ୍ୟ ଗୁଡିକ ପରି ଥିଲା, ଯାହାକି ଏହି ପିଲାମାନେ ଏଠାରେ କରିଥାନ୍ତି, ସେହି ଟ୍ୱିଷ୍ଟ ଏବଂ କାର୍ଯ୍ୟକଳାପ କରିବା ଏବଂ ସେହି ପ୍ରକାର ସଙ୍ଗୀତ ଚାଲିଥିଲା। ଆଉ ଯେତେବେଳେ ମୁଁ ମିସ୍ ୟୁଏସ୍ଏ କୁ ଆସୁଥିବାର ଦେଖିଲି, ମୁଁ ପ୍ରାୟ ବେହୋସ ହୋଇଗଲି। ତେବେ ଏହା ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଅଟେ, ଯଦି ଆପଣ ମୋତେ ତାହାଙ୍କର ସେବକ ବୋଲି ବିଶ୍ୱାସ କରନ୍ତି ତେବେ ଆପଣ ମୋତେ ବର୍ତ୍ତମାନ ବିଶ୍ୱାସ କରନ୍ତୁ। ମୁଁ ଏହାକୁ ଏହି ଜଗତରେ ଅନ୍ୟ କୌଣସି ବିଷୟ ପାଇଁ କହିନଥାନ୍ତି। ଯଦି ତାହା ସତ୍ୟ ନଥାନ୍ତା ତାହେଲେ ମୋତେ ଏହା କୁହାଇବା ହେତୁ ବାଧ୍ୟ କରିବା ପାଇଁ ସମଗ୍ର ବିଶ୍ୱରେ ଯଥେଷ୍ଟ ଧନ ନଥିଲା। ଏବଂ ଯେତେବେଳେ ସେ ଆସିଲା, ତାହା ମୁଁ କଦାଚିତ ଦେଖିଥିବା ସବୁଠୁ ଅପରିଷ୍କାର ଦିଶୁଥିବା ବିଷୟ ଥିଲା। ମୁଁ ଭାବିଲି, ହେ ପରମେଶ୍ୱର, କେତେ କଷ୍ଟ କରି ପ୍ରଚାରକମାନେ ଏବଂ ଆମେ ଭାଇମାନେ ତୁମ ନିମନ୍ତେ ଏକ କନ୍ୟା ଆଣିବା ପାଇଁ କଠିନ ପରିଶ୍ରମ କରିଅଛୁ, ଆଉ ତାହା ହିଁ ସର୍ବୋତ୍ତମ ଅଟେ ଯାହାକି ଆମେ କରିପାରିଲୁ। ସେ ଏହାକୁ ନିଜ ସମ୍ମୁଖରେ ଧରି ଅଙ୍ଗୀ ଭଙ୍ଗୀ କରୁଥିଲା, ଯେପରିକି ଏଠାରେ ଏହି ହୁଲା ସ୍କର୍ଟ ଗୁଡିକ ମଧ୍ୟରୁ ଗୋଟିଏ ରହିଥିବା ପରି ଏହାକୁ ତାର ଅଙ୍ଗ ତଳ ଅଙ୍ଗ ସମ୍ମୁଖରେ ଏହିପରି ଭାବରେ ଧରି ନାଚୁଥିଲା ଏବଂ ଭାଙ୍ଗି ହେଉଥିଲା, ଯେପରିକି ଏହି ପିଲାମାନେ ଏଠାରେ କରିଥାନ୍ତି। ଏହି ଅଶ୍ଳୀଳ କାର୍ଯ୍ୟକ୍ରମ ଗୁଡିକରେ ଯାହାକି ସେମାନଙ୍କର ରହିଥାଏ ସେମାନେ ଅଙ୍ଗୀ ଭଙ୍ଗୀ କରନ୍ତି। ତାହା ଥିଲା ଆମେରିକାର ମିସ୍ ଖ୍ରୀଷ୍ଟିଆନ। ତେଣୁ ପରମେଶ୍ୱରଙ୍କ ସାହାଯ୍ୟରେ ମୋତେ ସାହାଯ୍ୟ କଲେ, ତାହା ହିଁ ସେପରି ଥିଲା ଯାହାକି ତାହାଙ୍କର ମୁଖମଣ୍ଡଳରେ ଦେଖାଯାଉଥିଲା। ମୁଁ କେବଳ ମୁଁ ଆରମ୍ଭ କଲି, ମୁଁ ବେହୋସ ହୋଇଯାଇଥାନ୍ତି। ମୁଁ ଭାବିଲି, ସମସ୍ତ ଚେଷ୍ଟା ଏବଂ ପ୍ରଚାର ଓ ମନାଇବା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଛୋଟ ଛୋଟ କେଶ ସହିତ ଏବଂ ସେମାନେ ଏହାକୁ ସମ୍ମୁଖରେ ଧରି ଅଣ୍ଟା ଭାଙ୍ଗି ନାଚୁଥିଲେ ଏବଂ ସବୁ କିଛି କରୁଥିଲେ। ସେମାନେ ଚାରିପାଖ ବୁଲି କରି ଆସିଲେ, ଯେଉଁଠାରେ ମୁଁ ଏହି ସର୍ବ ଅଲୌକିକ ଜୀବ ସହିତ ଛିଡ଼ା ହୋଇଥିଲି। ମୁଁ ତାହାଙ୍କୁ ଦେଖିପାରୁ ନଥିଲି, ମୁଁ ତାହାଙ୍କୁ ମୋ ସହିତ କଥାବାର୍ତ୍ତା ହେଉଥିବାର ଶୁଣୁଥିଲି, ଠିକ୍ ମୋ ଚାରିପାଖରେ ଥିଲା। ମାତ୍ର ଯେତେବେଳେ ସେମାନେ ଏହି ଆଡ଼କୁ ବୁଲି ପଡ଼ିଲେ, ସେମାନେ ଏହାକୁ ଧରି ରଖିଥିଲେ ଏବଂ ଏହାକୁ ନିଜ ସମ୍ମୁଖରେ ଧରି କେବଳ ଅଣ୍ଟା ଭାଙ୍ଗି ନାଚିବା ଓ ହସିବା ଆଉ ସେହିପରି ଚାଲିବା କାର୍ଯ୍ୟକଳାପ ଗୁଡିକ କରୁଥିବାର ରହିଥିଲା। ତେବେ ମୁଁ ତାହାଙ୍କ ଉପସ୍ଥିତିରେ ଛିଡ଼ା ହୋଇ ଏବଂ ତାହାଙ୍କ ସେବକ ଭାବରେ ଏବଂ ଯାହା ସବୁ କିଛି ମୁଁ ଚେଷ୍ଟା କଲି, ତାହା ହେଉଛି ସର୍ବୋତ୍ତମ ଯାହା ମୁଁ କରିପାରିଲି। ମୁଁ ଭାବିଲି, ପରମେଶ୍ୱର, ଏହା ମୋର କି ଉପକାର କଲା, ଏହା କଣ ଉପକାର କଲା? ସମସ୍ତ କାନ୍ଦିବା ଓ ବିନତି କରିବା ଆଉ ମନାଇବା ଏବଂ ସେହି ମହାନ ଚିହ୍ନମାନ ଓ ଆଶ୍ଚର୍ଯ୍ୟ କର୍ମମାନ ଯାହା ତୁମେ ଦେଖାଇଲ ଏବଂ କିପରି ମୁଁ ସେଠାରେ ଛିଡ଼ା ହେଉଥିଲି ଏବଂ ସେମାନଙ୍କୁ ସେହି ବିଷୟରେ ଏବଂ ସେ ଜିନିଷ ଗୁଡିକ ପ୍ରଚାର କରିବା ପରେ ଘରକୁ ଯାଇ କାନ୍ଦୁଥିଲି, ଆଉ ଏହା ମୋର କି ଉପକାର କଲା? ଆଉ ତାପରେ ମୋତେ ତୁମକୁ ଏକ କନ୍ୟା ପାଇଁ ସେହିପରି କିଛି ବିଷୟକୁ ଉପସ୍ଥାପନ କରିବାକୁ ପଡୁଛି। ଏବଂ ଯେତେବେଳେ ମୁଁ ସେଠାରେ ଛିଡ଼ା ହୋଇ ଦେଖୁଥିଲି, ସେ ଅତିକ୍ରମ କଲା ଏବଂ ଆପଣ ତାର ପଛଭାଗକୁ କଳ୍ପନା କରିପାରନ୍ତି, କିଛି ହିଁ ନଥିଲା। ଏହାକୁ ନିଜର ସମ୍ମୁଖରେ ଧରି ରଖି ସେ ଯେତେବେଳେ ଲଜ୍ଜାଜନକ ଭାବରେ ଅତିକ୍ରମ କଲା, ସେହିପରି ଭାବରେ ଏହି ଅଣ୍ଟା ଭଙ୍ଗାକୁ ତାର ହାତଗୁଡ଼ିକୁ ସେପରି ଭାବରେ ବିସ୍ତାରିତ କରିଥିଲା ଏବଂ ତାହାର ଏହା ଅଶ୍ଳୀଳ ଥିଲା ଯେପରି ଭାବରେ ସେ ଚାଲୁଥିଲା, ତାହାର ଦେହ ସେହିପରି ଦୋହଲୁଥିଲା। ତେବେ ମୁଁ ଆପଣ କୁହନ୍ତି, ଭାଇ ବ୍ରାନହାମ, ଏହାର ଅର୍ଥ କଣ? ମୁଁ ଜାଣେ ନାହିଁ, ମୁଁ ଯାହା ଦେଖିଲି କେବଳ ତାହା ଆପଣଙ୍କୁ କହୁଅଛି। ଏବଂ ଯେତେବେଳେ ସେ ସେହିପରି ଭାବରେ ଅତିକ୍ରମ କଲା, ମୁଁ ତାହା ଆଡ଼କୁ ଚାହିଁଲି। ଓଃ, ମୁଁ ପ୍ରକୃତରେ ବେହୋସ ହୋଇଗଲି, ମୁଁ କେବଳ ବୁଲି ପଡ଼ିଲି। ମୁଁ ଭାବିଲି, ପରମେଶ୍ୱର, ମୁଁ ନିନ୍ଦିତ ଅଟେ, ତେବେ ମୋର ସେଠାରେ ଚେଷ୍ଟା କରିବାର କୌଣସି ଆବଶ୍ୟକତା ନାହିଁ, ପରିତ୍ୟାଗ କରିବାଟା କେବଳ ଭଲ ହେବ। ଶ୍ରୀମତୀ କାର୍ଲ ୱିଲିୟମ୍ସ, ଯଦି ଆପଣ ଏଠାରେ ବସିଛନ୍ତି ଏବଂ ସେହି ସ୍ୱପ୍ନ ଯାହା ବିଷୟରେ ଆପଣ ମୋତେ କିଛି ସମୟ ପୂର୍ବରୁ କହିଥିଲେ, ଯାହାକି ଆପଣ ଅନ୍ୟ ରାତି ଦେଖିଥିଲେ ଯାହା ଆପଣଙ୍କୁ ବ୍ୟତିବ୍ୟସ୍ତ କରୁଥିଲା ତାହା ସେଠାରେ ଅଛି। ମୋ ହାତରୁ ନିୟନ୍ତ୍ରଣ ଚକ ନେଇ ନିଆଯାଇଛି। ତେବେ ମୁଁ କେବଳ ଭାବିଲି ମୁଁ ମଧ୍ୟ ଏହାକୁ ଭୁଲି ଯାଇପାରେ। ମୁଁ ଚାଲି ଯାଇଥିଲି। ତାପରେ ହଠାତ୍ ଥରକେ ମୁଁ ଏହାକୁ ପୁନର୍ବାର ଆସୁଥିବାର ଶୁଣିଲି ଏବଂ ଏହି ପାର୍ଶ୍ୱ ଦେଇ ସେହି ସମାନ କନ୍ୟାଟି ଆସୁଥିଲା ଯିଏକି ବୁଲି ପଡି ଏହି ପଟରୁ ଯାଇଥିଲା। ଏଠାରେ ପୁନର୍ବାର ସେହି ସାନ ସାନ ସ୍ତ୍ରୀ ଲୋକମାନେ ଆସିଲେ ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଜାତୀୟ ପୋଷାକ ପିନ୍ଧିଥିଲେ ଯେଉଁଠାରୁ ସେମାନେ ଆସିଥିଲେ, ଯଥା ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ ଏବଂ ଇତ୍ୟାଦି। ପ୍ରତ୍ୟେକ ଜଣ ସେହି ପ୍ରକାରର ପୋଷାକ ପିନ୍ଧିଥିଲେ। ଲମ୍ବା କେଶ ରହିଥିଲା, ଠିକ୍ ଯେପରିକି ପ୍ରଥମ ଥରରେ ସେହି ଜଣକାର ଥିଲା। ଏବଂ ଏଠାରେ ସେମାନେ ଚାଲି କରି ଆସୁଥିଲେ, ଆଗକୁ ମାଡି ଚାଲ ଖ୍ରୀଷ୍ଟିଆନ ସୈନିକ ଗଣ, ଯେପରିକି ଯୁଦ୍ଧ ନିମନ୍ତେ ଯାଇଥାଅ। ଏବଂ ଯେତେବେଳେ ସେମାନେ ସମସ୍ତେ ସେହି ପୂର୍ବାବଲୋକନ ସ୍ଥାନ ଦେଇ ଅତିକ୍ରମ କରିଗଲେ ଯେଉଁଠାରେ କି ଆମେମାନେ ଛିଡ଼ା ହୋଇଥିଲୁ, ହଠାତ୍ ଏକାଥରକେ ପ୍ରତ୍ୟେକ ଆଖି ସେହି ଆଡ଼କୁ ବୁଲି ପଡିଲା। ଆଉ ତାପରେ ସେମାନେ ପଛକୁ ବୁଲି ପଡିଲେ ଏବଂ ସେମାନେ ଅଗ୍ରସର ହୋଇ ଶୃଙ୍ଖଳାରେ ଚାଲିଗଲେ। ଏବଂ ଠିକ୍ ଯେତେବେଳେ ସେମାନେ ଆକାଶ ଉପରକୁ ଯିବା ପାଇଁ ଆରମ୍ଭ କଲେ, ଏହି ଅନ୍ୟ ଜଣଟି ପାହାଡ଼ର କଡ଼କୁ ଯାଇ ସେପରି ଭାବରେ ତଳକୁ ଖସିଗଲା। ଏମାନେ ଆକାଶକୁ ଶୃଙ୍ଖଳାବଦ୍ଧ ହୋଇ ଯିବାକୁ ଆରମ୍ଭ କଲେ। ଏବଂ ଯେତେବେଳେ ସେମାନେ ଶୃଙ୍ଖଳାବଦ୍ଧ ହୋଇ ଚାଲିଲେ, ମୁଁ ପଛରେ ଦୁଇ ଜଣ ସାନ ଝିଅଙ୍କୁ ଦେଖିଲି। ଏପରି ଦିଶୁଥିଲା ଯେପରିକି ସେମାନେ କୌଣସି ବିଦେଶୀ ଝିଅ ମଧ୍ୟରୁ କେହି ହୋଇଥିବେ, ସ୍ୱିଡେନ କିମ୍ବା ସ୍ୱିଜରଲ୍ୟାଣ୍ଡ କିମ୍ବା ଅନ୍ୟ କୌଣସି ଦେଶର ହୋଇଥିବେ। ସେମାନେ ଏଣେ ତେଣେ ଦେଖିବାକୁ ଆରମ୍ଭ କଲେ ଏବଂ ଗଲେ। ମୁଁ କହିଲି, ତାହା କର ନାହିଁ, ସେହି ପାଦରୁ ବାହାରକୁ ଯାଅ ନାହିଁ। ଏବଂ ଯେତେବେଳେ ମୁଁ ସେହିପରି ପାଟି କଲି, ମୁଁ ଆସିଲି ସେହି ଦର୍ଶନରେ। ମୋ ହାତକୁ ସେହିପରି ବିସ୍ତାରିତ କରି ଛିଡ଼ା ହୋଇଥିଲି। ମୁଁ ଭାବିଲି, ତେବେ ତାହା ହିଁ କାରଣ ଅଟେ ଯେ ଆଜି ରାତି ମୁଁ ତାହା କହିଲି ଯାହା ମୋ ପାଖରେ ଥିଲା। ମୁଁ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ, କଣ ଏହା ଆମେ ଭାବିବା ଠାରୁ ମଧ୍ୟ ବିଳମ୍ବ ଅଟେ କି? କଣ ସେ ପୂର୍ବରୁ ଡକା ହୋଇ ଚୟନ କରାଯାଇ ମୁଦ୍ରାଙ୍କିତ ହୋଇସାରିଛି କି? ଗୋଟିଏ ହେଲେ ବି ଅତିରିକ୍ତ ହେବ ନାହିଁ, ଆପଣ ଜାଣନ୍ତି। ଏହା ସମ୍ଭବ ହୋଇପାରେ କି? ଓ ହଁ, ମନେ ପକାନ୍ତୁ ଯାହା ମୁଁ ଅନ୍ୟ ଦିନ ଜଳପାନରେ କହିଥିଲି। ପୁରୁଷ ଏବଂ ମହିଳାଙ୍କ ପ୍ରଜନନ ପରାଗରେଣୁରେ 10 ଲକ୍ଷ ଜୀବାଣୁ ରହିଥାନ୍ତି, 10 ଲକ୍ଷ ଅଣ୍ଡା ବାହାରିଥାନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ଗୋଟିଏ ଜୀବିତ ରୁହେ, ଆଉ ତଥାପି ସେମାନେ ସମସ୍ତେ ଏକ ସମାନ ଅଟନ୍ତି। 10 ଲକ୍ଷରୁ ଗୋଟିଏ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେହି ସମାନ ଅଣ୍ଡା ଏବଂ ସେହି ସମାନ ପ୍ରକାରର ଜୀବାଣୁ ଅଟନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜୀବିତ ରୁହେ, ବାକି ସମସ୍ତେ ମରିଯାଆନ୍ତି। କେହି ହେଲେ ଏହା କହିପାରିବେ ନାହିଁ ଯେ କେଉଁଟି ପରିପକ୍ୱ ଅଣ୍ଡା ଅଟେ ଏବଂ ଓହ ତା ବିଷୟରେ କଣ ଅଟେ। ପରମେଶ୍ୱରଙ୍କୁ ତାହା ସ୍ଥିର କରିବାକୁ ପଡେ ଯେ ଏହା ଏକ ପୁଅ ହେବ କି ଅବା ଝିଅ ହେବ, ସୁବର୍ଣ୍ଣ କେଶ ହେବ ବା କଳା କେଶ ହେବ, ଅବା ତା କଣ ହେବାକୁ ଯାଉଅଛି। ପରମେଶ୍ୱର ତା ନିଷ୍ପତ୍ତି ନିଅନ୍ତି। ଯାହା ପ୍ରଥମଟି ସାକ୍ଷାତ ହୁଏ ଏହା ତାହା ନୁହେଁ, ମାତ୍ର ଯାହା ପ୍ରଥମଟି ପରମେଶ୍ୱର ନିର୍ଣ୍ଣୟ କରିଥାନ୍ତି। ବୋଧହୁଏ ଗୋଟିଏ ଏଠାକୁ ଆସିବ ଏବଂ ଗୋଟିଏ, ଯଦି ଆପଣ କେବେ ଧ୍ୟାନ ଦେଇଥିବେ ଟେଷ୍ଟ ପରୀକ୍ଷା ନଳୀରେ ସେମାନଙ୍କୁ ଏକାଠି ଆସୁଥିବାର ଦେଖିବା, ମୁଁ ଏହାକୁ ଦେଖିଅଛି। ପରମେଶ୍ୱରଙ୍କୁ ତାହା ସ୍ଥିର କରିବାକୁ ପଡେ। ଗୋଟିଏ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଠିକ୍ ସମାନ ଥାନ୍ତି, ମାତ୍ର ନିର୍ବାଚନ ଦ୍ୱାରା, ପ୍ରାକୃତିକ ଜନ୍ମ ନିର୍ବାଚନ ଦ୍ୱାରା ହୋଇଥାଏ। ପରମେଶ୍ୱର 10 ଲକ୍ଷରୁ ଗୋଟିଏକୁ ନିଅନ୍ତି। ଯେତେବେଳେ ଇସ୍ରାଏଲ ପ୍ରତିଜ୍ଞାତ ଦେଶକୁ ଯିବା ବାଟରେ ମିସରକୁ ଛାଡ଼ିଲେ, ସେମାନେ ପ୍ରାୟ 20 ଲକ୍ଷ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସେହି ସମାନ ବଳିକୃତ ମେଷଶାବକଙ୍କ ତଳେ ରହିଥିଲେ, ନହେଲେ ସେମାନେ ଜୀବିତ ରହିନଥାନ୍ତେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେହି ଭବିଷ୍ୟତ ବକ୍ତା ମୂଷାଙ୍କ କଥା ଶୁଣିଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତେ ତାହାଙ୍କ ଦ୍ୱାରା ସୁପସାଗରରେ ବାପ୍ତିଜିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତ ସ୍ତ୍ରୀ ଲୋକମାନେ ମିରିୟମଙ୍କ ସହିତ ନାଚିଥିଲେ ସମୁଦ୍ର କୂଳର କେତେବେଳେ ଉପର ଓ ତଳରେ, ଯେତେବେଳେ ପରମେଶ୍ୱର ଶତ୍ରୁକୁ ବିନାଶ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମୂଷାଙ୍କ ସହିତ ଛିଡ଼ା ହୋଇଥିଲେ ଓ ତାହାଙ୍କୁ ଆତ୍ମାରେ ଗୀତଗାନ କରିବାର ଶୁଣିଥିଲେ। ସେମାନେ ପ୍ରତ୍ୟେକ ଜଣ ପ୍ରାନ୍ତରରୁ ମାନ୍ନା ଭୋଜନ କରିଥିଲେ ଯାହା ସ୍ୱର୍ଗରୁ ପତିତ ହୋଇଥିଲା। ପ୍ରତ୍ୟେକ ରାତ୍ରି ନୂତନ ମାନ୍ନା, ଯାହାକି ବାର୍ତ୍ତାର ଏକ ପ୍ରତିରୂପ ଅଟେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏଥିରୁ ଭୋଜନ କରିଥିଲେ। ମାତ୍ର 20 ଲକ୍ଷ ମଧ୍ୟରୁ କେତେଜଣ ଏହାକୁ ପାଇଲେ? 2 ଜଣ। 10 ଲକ୍ଷ ମଧ୍ୟରୁ ଗୋଟିଏ। ଆଜି ରାତି ସମଗ୍ର ଜଗତରେ କ୍ୟାଥୋଲିକ ଏବଂ ସମସ୍ତଙ୍କୁ ଗଣନା କରି ପ୍ରାୟ 50 କୋଟି ଖ୍ରୀଷ୍ଟିଆନ ଅଛନ୍ତି। ବିଶ୍ୱରେ 50 କୋଟି ତଥାକଥିତ ବିଶ୍ୱାସୀ ଅଛନ୍ତି। ଯଦି ଆଜି ରାତି ରାପ୍ଚର ଆସେ, ଏହାର ଅର୍ଥ ହେବ, ଯଦି ଗଣନା ହେଉଛି 10 ଲକ୍ଷ ମଧ୍ୟରୁ ଗୋଟିଏ, ମୁଁ କହୁନାହିଁ ଯେ ଏହା ଅଟେ, ମାତ୍ର ଯଦି ଏହା ହୁଏ, ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ 500 ଲୋକ ନିଖୋଜ ହୋଇଯିବେ। ଏପରିକି ଆପଣ ଏହା ବିଷୟରେ କେବେ ଶୁଣିବେ ସୁଦ୍ଧା ନାହିଁ। ସେଠାରେ ଅନେକ ସେପରି ନିଖୋଜ ହେବେ, ଯେକୌଣସି ପ୍ରକାରେ ଏହାର ହିସାବ ମଧ୍ୟ ରଖାଯାଇପାରେ ନାହିଁ। ବନ୍ଧୁ, ତେବେ ଏହା ହୋଇପାରେ, ଆମ ସହିତ ଘଟିପାରେ, ଯେପରିକି ଏହା ସେତେବେଳେ ହୋଇଥିଲା ଯେତେବେଳେ ବାପ୍ତିଜକ ଯୋହନ ଆସିଥିଲେ। ଏପରିକି ଶିଷ୍ୟମାନେ ସୁଦ୍ଧା କହିଲେ, ଶାସ୍ତ୍ର କାହିଁକି କୁହେ, କାହିଁକି ସେହି ପ୍ରେରିତଜ୍ଞ ବା ଭବିଷ୍ୟତ ବକ୍ତା ମାନେ କୁହନ୍ତି, କାହିଁକି ଏହା କୁହେ ଯେ ଏଲିୟ ପ୍ରଥମେ ଆସି ସବୁ ବିଷୟକୁ ପୁନଃସ୍ଥାପନ କରିବେ। ସେ କହିଲେ, ମୁଁ ତୁମମାନଙ୍କୁ କହୁଅଛି ଯେ ଏଲିୟ ଆସିସାରିଲେଣି ଏବଂ ତୁମେ ତାହା ଜାଣିଲ ନାହିଁ। ଏହି ଦିନ ଗୁଡିକ ମଧ୍ୟରୁ ଗୋଟିଏ ଦିନ ଆମେ ଏଠାରେ ଛଡାଯାଇ ବସି ରହିଥିବୁ। କ୍ଲେଶ ଆରମ୍ଭ ହେବା ପୂର୍ବରୁ କଣ ରାପ୍ଚର ହେବାର ନଥିଲା? ଏହା ତ ହୋଇସାରିଅଛି ଏବଂ ତୁମେ ଏହା ଜାଣିଲ ନାହିଁ। ସମସ୍ତ ଦେହ ମୁଦ୍ରାଙ୍କିତ ହୋଇ ଏହାକୁ କେବଳ ଶୃଙ୍ଖଳାରେ ରଖାଯାଇଅଛି। ମୁଁ କହୁନାହିଁ ଯେ ଏହା ସେହିପରି ଅଟେ, ମୁଁ ଆଶା କରେ ଯେ ଏହା ସେପରି ନୁହେଁ। ମାତ୍ର ହେ ବନ୍ଧୁ, ଯେତେବେଳେ ଏହା ହୁଏ, ଯଦି ଆଜି ରାତ୍ରି ଆମେ ନିଜ ହୃଦୟରେ ଏହା ଅନୁଭବ କରୁଅଛୁ ଯେ ଆମେ ଆମର ଜୀବନଗୁଡିକୁ ଓ ସେହି ବିଷୟଗୁଡ଼ିକୁ ଯାହା ଆମେ କରିଅଛୁ ତଳକ କରିବା ଉଚିତ, ତେବେ ଜଣେ ସେବକ ଭାଇ ଭାବରେ ମୋତେ ଏହା ଆପଣଙ୍କୁ ପରାମର୍ଶ ଦେବାକୁ ଦିଅନ୍ତୁ। ମୁଁ ମୋ ନିଜ ପାଇଁ ପ୍ରଥମ ଥର କରି ଏହାକୁ ମଞ୍ଚ ଉପରୁ କହିବାକୁ ଯାଉଅଛି। ଜନସାଧାରଣଙ୍କ ସମ୍ମୁଖରେ କୌଣସି ପ୍ରକାରେ, କୌଣସି ସମୟରେ, ଅନ୍ୟ କୌଣସି ବିଷୟ ଅପେକ୍ଷା ମୁଁ ଆଜି ରାତ୍ରି ଏହା ଉପରେ ଅତ୍ୟଧିକ ଭାବରେ ବିସ୍ତାର କରିଅଛି, କାରଣ ଏହି ସଭାଗୁଡ଼ିକରେ ମୋର ଏକ ବଡ଼ ସ୍ୱାଧୀନତା ରହିଥାଏ। ଯଦି ଆପଣ ମୋତେ ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତା ବୋଲି ବିଶ୍ୱାସ କରନ୍ତି, ତେବେ ଆପଣ ତାହା ଶୁଣନ୍ତୁ ଯାହା ମୁଁ ଆପଣଙ୍କୁ କହିଅଛି। ଯଦି ଆପଣଙ୍କ ହୃଦୟରେ ଗୋଟିଏ ବି ଛୋଟ ଅନୁଭୂତି ଅଛି, ଆପଣ ବର୍ତ୍ତମାନ ହିଁ ପରମେଶ୍ୱରଙ୍କ ନିକଟକୁ ଯାଆନ୍ତୁ, ଆପଣ ତାହା କରନ୍ତୁ। ହେ ଲୋକମାନେ, ମାତ୍ର ଗୋଟିଏ ମିନିଟ୍ ଅଟକି ଯାଆନ୍ତୁ। ଆପଣ ନିଜର ସେହି ଧର୍ମ ମତ ଗୁଡ଼ିକୁ ଦେଖନ୍ତୁ ଯାହାର ସେବା ଆପଣ କରନ୍ତି। ଆପଣଙ୍କର ମଣ୍ଡଳୀ ଗୁଡ଼ିକରେ ଦେଖନ୍ତୁ, କଣ ଏହା ଠିକ ପରମେଶ୍ୱରଙ୍କ ବାକ୍ୟ ସହିତ ଅଛି କି? କଣ ଆପଣ ପ୍ରତ୍ୟେକ ଯୋଗ୍ୟତାକୁ ପୂରଣ କରିଛନ୍ତି କି? ଧରନ୍ତୁ ମୁଁ ଜଣେ ଭଲ ଲୋକ ଅଟେ, ନିକୋଦିମ ବି ସେ ପ୍ରକାର ଥିଲେ ଏବଂ ଅନ୍ୟମାନେ ମଧ୍ୟ ସେହିପରି ଥିଲେ, ସେମାନେ ଭଲ ଥିଲେ, ବୁଝିଲେ? ଏହା ସହିତ ତାହାର କୌଣସି ସମ୍ପର୍କ ନାହିଁ। ଏବଂ ହେ ସ୍ତ୍ରୀ ଲୋକମାନେ, ମୁଁ ଚାହେଁ ଯେ ଆପଣମାନେ ଦର୍ପଣରେ ଦେଖନ୍ତୁ ଆଉ ଦେଖନ୍ତୁ ଯେ ଜଣେ ସ୍ତ୍ରୀ ଲୋକ କଣ କରୁ ବୋଲି ପରମେଶ୍ୱର ଆବଶ୍ୟକ କରନ୍ତି। ଏବଂ ପରମେଶ୍ୱରଙ୍କ ଦର୍ପଣରେ ଦେଖନ୍ତୁ, ଆପଣଙ୍କର ମଣ୍ଡଳୀର ଦର୍ପଣରେ ନୁହେଁ, ପରମେଶ୍ୱରଙ୍କ ଦର୍ପଣରେ ଦେଖନ୍ତୁ ଆଉ ଦେଖନ୍ତୁ ଯେ ଯଦି ଆପଣ ନିଜ ଜୀବନରେ ଯୀଶୁଖ୍ରୀଷ୍ଟଙ୍କ ଆତ୍ମିକ କନ୍ୟା ହେବାର ଯୋଗ୍ୟତାକୁ ପାଇପାରୁଛନ୍ତି କି? ସେବକଗଣ, ସେହି ସମାନ ଚିନ୍ତା କରନ୍ତୁ। କଣ ଆପଣ କେବେ କୌଣସି ଲୋକର ସେଠାକାର ଭାବନା ଗୁଡ଼ିକୁ ରକ୍ଷା କରିବାକୁ ଯାଇ ଏଠାରେ କିଛି ମିଛଟାରେ କହିଛନ୍ତି କି? କଣ ଆପଣ ଏହା କରିଥାନ୍ତେ ଯଦି ଏହା ନଥାନ୍ତା ଏବଂ ସେମାନେ ଆପଣଙ୍କୁ ମଣ୍ଡଳୀରୁ ବାହାର କରିଦେବେ? ମୋର ପ୍ରିୟ ଭାଇ, ଯଦି ଆପଣ ସେପରି ଅନୁଭବ କରୁଛନ୍ତି, ତେବେ ମୋତେ ଆପଣଙ୍କୁ ସତର୍କ କରାଇବାକୁ ଦିଅନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ନାମରେ ବର୍ତ୍ତମାନ ହିଁ ତାଠାରୁ ପଳାୟନ କରନ୍ତୁ। ଏବଂ ହେ ମହିଳା, ଯଦି ଆପଣ ଜଣେ ଖ୍ରୀଷ୍ଟିଆନର ଯୋଗ୍ୟତା ହାସଲ କରିପାରୁନାହାନ୍ତି, ଜଣେ ନାମମାତ୍ର ଖ୍ରୀଷ୍ଟିଆନ ଭାବରେ ନୁହେଁ, ମାତ୍ର ନିଜ ହୃଦୟରେ ଏବଂ ଆପଣଙ୍କର ଜୀବନଟା ଏଠାରେ ଠିକ ପରମେଶ୍ୱରଙ୍କ ବିବାହ ପ୍ରମାଣପତ୍ରର ନମୁନାରେ ହୋଇଅଛି, ଯାହା କୁହେ ଯେ ଏହା ହେବା ଆବଶ୍ୟକ। ଏବଂ ହେ ମଣ୍ଡଳୀ ସଦସ୍ୟ, ଯଦି ଆପଣଙ୍କର ମଣ୍ଡଳୀ ସେପରି ନୁହେଁ, ପରମେଶ୍ୱରଙ୍କ ବାକ୍ୟର ଯୋଗ୍ୟତା ହାସଲ କରିପାରୁନାହିଁ, ତେବେ ଏଥିରୁ ବାହାରି ଯାଆନ୍ତୁ ଏବଂ ଖ୍ରୀଷ୍ଟଙ୍କ ଭିତରକୁ ଆସିଯାଆନ୍ତୁ। ତାହା ଏକ ପବିତ୍ର ଚେତାବନୀ ଅଟେ। ଆମେ ଜାଣିନାହୁଁ ଯେ କେଉଁ ସମୟ ଏବଂ ଆପଣ ଜାଣିନାହାନ୍ତି ଯେ କେଉଁ ସମୟ ଏହି ସହରଟି ଦିନେ ଏହି ସମୁଦ୍ରର ତଳଭାଗରେ ଏଠାରେ ପଡ଼ି ରହିବାକୁ ଯାଉଅଛି। ହେ କଫର୍ନହୁମ୍, ଯୀଶୁ କହିଲେ, ତୁମ୍ଭେ ଯେ ସ୍ୱର୍ଗକୁ ଉନ୍ନୀତ ହୋଇଅଛ, ନରକକୁ ନିକ୍ଷେପ କରାଯିବ। କାରଣ ଯଦି ଏହି ଶକ୍ତିଯୁକ୍ତ କାର୍ଯ୍ୟମାନ ସଦମ ଏବଂ ଗମରାରେ ହୋଇଥାନ୍ତା, ତେବେ ଏହା ଆଜି ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥାନ୍ତା। ଆଉ ସଦମ ଗମରା ମୃତ ସାଗରର ତଳଭାଗରେ ପଡ଼ି ରହିଛି ଏବଂ କଫର୍ନହୁମ୍ ସମୁଦ୍ରର ତଳଭାଗରେ ଅଛି। ହେ ନଗରୀ, ତୁମେ ଯିଏକି ନିଜକୁ ଦୂତମାନଙ୍କ ନଗରୀ ବୋଲି ଦାବି କରିଥାଅ, ଯିଏକି ଆପଣଙ୍କୁ ସ୍ୱର୍ଗ ମଧ୍ୟକୁ ଉନ୍ନୀତ କରିଅଛ ଏବଂ ବସ୍ତ୍ର ପରିଧାନ ଶୈଳୀ ଫ୍ୟାସନରେ ଏବଂ ସେହିପରି ଜିନିଷଗୁଡ଼ିକର ସମସ୍ତ ଆବର୍ଜନା ଅପରିଷ୍କାର ବିଷୟଗୁଡ଼ିକ ପଠାଇଅଛ, ଏପରିକି ବିଦେଶର ରାଷ୍ଟ୍ରମାନେ ଏଠାକୁ ଆମର ଅଳିଆକୁ ଉଠାଇବା ପାଇଁ ଏବଂ ଏହାକୁ ତୁମର ସୁନ୍ଦର ମଣ୍ଡଳୀଗୁଡ଼ିକରେ ଏବଂ ତାର ଶୃଙ୍ଗଗୁଡ଼ିକରେ ଏବଂ ଅନ୍ୟାନ୍ୟ ପ୍ରଭୃତିରେ ପଠାଇବା ପାଇଁ ଆସିଥାନ୍ତି, ଯେପରିକି ତୁମେମାନେ ଏଠାରେ କରିଥାଅ। ମନେରଖ, ଦିନେ ତୁମେ ସମୁଦ୍ରର ତଳଭାଗରେ ପଡ଼ି ରହିଥିବ, ବର୍ତ୍ତମାନ ତୁମର ଠିକ ତଳଭାଗରେ ତୁମର ବିରାଟ ମହୁ ଫେଣା ରହିଅଛି। ପରମେଶ୍ୱରଙ୍କ କ୍ରୋଧ ଠିକ ତୁମ ତଳେ ପ୍ରଜ୍ୱଳିତ ହେଉଅଛି। କେତେଦିନ ପର୍ଯ୍ୟନ୍ତ ସେହି ବାଲୁକା ଦଣ୍ଡକୁ ତାହା ଉପରେ ଝୁଲି ରହିଥିବାର ଧରି ରଖିବେ, ଯେତେବେଳେ କି ସେହି ସମୁଦ୍ର ସେଠାରେ ବାହାରେ ଏକ ମାଇଲ ଗଭୀରରେ ସେଠାରେ ଖସିଯାଇ ସାଲ୍ଟନ୍ ସାଗରକୁ ମିଶିଯିବ। ଏହାର ଦଶା ପମ୍ପିଓର ଶେଷ ଦିନ ଅପେକ୍ଷା ଆହୁରି ଖରାପ ହେବ। ଲସ୍ ଆଞ୍ଜେଲେସ୍, ଅନୁତାପ କର। ଅବଶିଷ୍ଟ ଆପଣ ଲୋକମାନେ ଅନୁତାପ କରନ୍ତୁ ଓ ପରମେଶ୍ୱରଙ୍କ ନିକଟକୁ ଫେରି ଯାଆନ୍ତୁ। ତାହାଙ୍କ କ୍ରୋଧର ସମୟ ପୃଥିବୀ ଉପରେ ବର୍ତ୍ତିଛି। ପଳାୟନ କରିବାର ସମୟ ଥାଉ ଥାଉ ପଳାୟନ କରି ଯାଆନ୍ତୁ ଏବଂ ଖ୍ରୀଷ୍ଟଙ୍କ ନିକଟକୁ ଆସି ଯାଆନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପରମେଶ୍ୱର, ଯେତେବେଳେ ମୋ ଆତ୍ମାରେ ଏହା ଦୋହଲୁ ଅଛି, ମୋ ହୃଦୟ ଚେତାବନୀର ଲୁହ ଝରାଉ ଅଛି, ହେ ପରମେଶ୍ୱର ଏହା ପ୍ରଦାନ କର ଯେ ପୁରୁଷ ଏବଂ ମହିଳାମାନେ ତାହାକୁ ଯାହା ମୁଁ କହିଅଛି ଥଟ୍ଟା ବୋଲି ଭାବିବେ ନାହିଁ, ଏବଂ ମଣ୍ଡଳୀର ଲୋକମାନେ ଏହା ବିଷୟରେ ଏପରି କିଛି ଭାବିବେ ନାହିଁ ଯେ ତାହା କୌଣସି ପକ୍ଷପାତିତା କିମ୍ବା ସେମାନଙ୍କ ବିରୁଦ୍ଧରେ କିଛି ଅଟେ। ପ୍ରଭୁ ଏପରି ହେଉ ଯେ ସେମାନେ ଦେଖନ୍ତୁ ଯେ ଏହା ପ୍ରେମରେ ଅଟେ। ହେ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ ମୋହର ଅଭିଲେଖ ରଖିଅଛ ଯେ ବର୍ଷକୁ ବର୍ଷ ତୁମ୍ଭ ବାକ୍ୟ ପ୍ରଚାର କରି ଏହି ଉପକୂଳର ଉପର ଓ ତଳ ମୁଁ ଯାଇଅଛି। ହେ ପରମେଶ୍ୱର ମୋର ଅଭିଲେଖ ରଖ, ଯଦି ଏହା ଆଜି ରାତିରେ ଘଟେ ଯେ ମୁଁ ସତ୍ୟ କହିଅଛି। ତୁମେ ଜାଣିଛ ଯେ ସେହି କନ୍ୟାର ଏହି ଦର୍ଶନଟି ସତ୍ୟ ଅଟେ। ପ୍ରଭୁ ମୁଁ ଏହାଦ୍ୱାରା ତୁମ୍ଭର ନାମ ନେଇଅଛି ଏବଂ ଏହା କହିଅଛି ଯେ ତାହା ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଅଟେ, ଏବଂ ମୁଁ ଅନୁଭବ କରୁଛି ଯେ ହେ ପ୍ରଭୁ ମୁଁ ଯାହା କରୁଅଛି ତା ବିଷୟରେ ମୁଁ ସଚେତନ ଅଟେ। ତେଣୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଯେ ଆଜି ରାତି ଲୋକମାନେ ନିଜ ନିଜକୁ ଦୋହଲାନ୍ତୁ ଏବଂ ଭବିଷ୍ୟତର ଆସିବାକୁ ଥିବା ସେହି କ୍ରୋଧଠାରୁ ପଳାୟନ କରନ୍ତୁ, କାରଣ ଇଚ୍ଛାବୋଧ ବା ମହିମା ଶୂନ୍ୟ ଦ୍ୱାରମାନଙ୍କରେ ଓ ଜାତି ଜାତି ଉପରେ ଲେଖା ହୋଇଅଛି। ଏହା ଉପରେ ଏକ କଳା ଚିହ୍ନ ଠିକ ଆସିଅଛି। ପରମେଶ୍ୱରଙ୍କ ଆତ୍ମା ଏଥିରୁ ଦୁଃଖିତ ହୋଇଯାଇଛନ୍ତି ଏବଂ ସେମାନଙ୍କୁ ନିକିତିରେ ତୋଲା ଯାଇଅଛି ଓ ହାଲୁକା ପାଇଅଛନ୍ତି। ରାଜା ନବୁଖତ୍ନିଶ୍ୱରଙ୍କ ପର୍ବ ପୁନରାବୃତ୍ତି ହୋଇଅଛି। ମଦ୍ୟପ ଆମୋଦ ପ୍ରମୋଦ ଜନକ ଭୋଜି ସହିତ ଏବଂ ଅର୍ଦ୍ଧନଗ୍ର ସ୍ତ୍ରୀ ଲୋକମାନଙ୍କ ସହିତ ଯେଉଁମାନେ କି ନିଜକୁ ଖ୍ରୀଷ୍ଟିଆନ ବୋଲି କୁହନ୍ତି। ହେ ସ୍ୱର୍ଗର ପରମେଶ୍ୱର, ଆଜି ରାତି ଯେପରି ଆମେ ଅଛୁ ଏକ ପାପୀ ଜଗତ ଏବଂ ପାପୀ ଲୋକମାନଙ୍କ ଉପରେ ପ୍ରଭୁ ଦୟା କର। ପରମେଶ୍ୱର ମୁଁ ସେହି ବ୍ୟବଧାନରେ ଛିଡ଼ା ହୋଇ ଦିବ୍ୟ କରୁଣାକୁ ମାଗିବାକୁ ଚେଷ୍ଟା କରୁଛି ଯେ ଆଜି ରାତି ତୁମେ ଏହି ଭିଡ଼କୁ କଥା କହିବ ଏବଂ ପ୍ରଭୁ ତୁମ କନ୍ୟାର ଧ୍ୟାନାକର୍ଷଣ କରିବ ଯେ ସେ କୌଣସି ଧର୍ମମତର ଚିହ୍ନ ଦ୍ୱାରା ଅଗ୍ରସର ହେବ ନାହିଁ, ବରଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାରର ବାକ୍ୟ ଦ୍ୱାରା ଶୃଙ୍ଖଳାରେ ଅଗ୍ରସର ହେବ। ହେ ପରମେଶ୍ୱର ଏହା ପ୍ରଦାନ କର। ଆଜି ରାତି ଏହା ଜଣାଯାଉ ଯେ ତୁମେ ଏହି ପରମେଶ୍ୱର ଅଟ ଏବଂ ତୁମର ବାକ୍ୟ ସତ୍ୟ ଅଟେ। ଯେତେବେଳେ କି ପବିତ୍ର ଭାବନାରେ ଏହି ଲୋକମାନଙ୍କ ସମ୍ମୁଖରେ ଆମେ ସେମାନଙ୍କୁ ତୁମ ବାକ୍ୟରେ ଧ୍ୟାନ ଦେବାକୁ ଡାକୁଅଛୁ, ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ସେମାନଙ୍କ ପାଇଁ ପ୍ରାର୍ଥନା କରେ ପ୍ରଭୁ। ସେମାନେ ତୁମକୁ କୌଣସି ସନ୍ଦେହର ଛାୟା ବାହାରେ ସେମାନଙ୍କ ଭିଡ଼ ମଧ୍ୟରେ ଚଲାବୁଲା କରୁଥିବାର ଦେଖିଛନ୍ତି ଏବଂ ସେମାନଙ୍କ ହୃଦୟରେ କଣ ଅଛି ତାହା କହିଥିବାର ଦେଖିଛନ୍ତି, ଏବଂ ପ୍ରଭୁ ତୁମେ ଜାଣ ଯେ ବର୍ତ୍ତମାନ କଣ ଚାଲିଛି। ହେ ପରମେଶ୍ୱର ତୁମ୍ଭେ ଏହା ସତ୍ୟ ବୋଲି ଜାଣିଛ, ଏବଂ ଯୀଶୁଙ୍କ ନାମରେ ମୁଁ ତୁମକୁ ପ୍ରାର୍ଥନା କରୁଅଛି ଯେ ହେ ପ୍ରଭୁ ପବିତ୍ର ଆତ୍ମା ପୁନର୍ବାର ମଧ୍ୟସ୍ଥି ହୁଅନ୍ତୁ ଏବଂ ଏହି ଶ୍ରୋତାଗଣଙ୍କ ମଧ୍ୟରୁ ସେମାନଙ୍କୁ ଆକର୍ଷିତ କରନ୍ତୁ ପ୍ରଭୁ, ଯେଉଁମାନଙ୍କୁ ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖା ହୋଇଅଛି। ହେ ପରମେଶ୍ୱର ଏହା ପ୍ରଦାନ କର। ମୁଁ ମୋର ସମସ୍ତ ହୃଦୟ ସହିତରେ ପ୍ରାର୍ଥନା କରେ। ଏହି ଲୋକମାନେ ହେ ପ୍ରଭୁ ସ୍ୱାଭାବିକ ଭାବରେ ବାର୍ତ୍ତାକୁ ସମର୍ଥନ କରିବା ପାଇଁ ମୋତେ ସେମାନଙ୍କର ଶେଷ ପଇସା ବି ଦେଇଦେବେ। ସେମାନେ ଯାହା କିଛି ପାରିବେ ତାହା ସବୁ କିଛି କରିବେ। ମାତ୍ର ହେ ପରମେଶ୍ୱର ଯେତେବେଳେ ଏହା ସହିତ ଖାପ ଖାଇବାର କଥା ଆସେ ଏବଂ ଏହା ଭିତରକୁ ଆସିବାର କଥା ଆସେ, ମୁଁ ପ୍ରାର୍ଥନା କରେ ପରମେଶ୍ୱର ଯେ ଏହା ହିଁ ସେ ରାତ୍ରି ହେବ ଯେ ତୁମେ ସେମାନଙ୍କୁ ପୁରସ୍କୃତ କରିବ ଏବଂ ଏହି ସମ୍ମିଳନୀରେ ତୁମର ପବିତ୍ର ଆତ୍ମାଙ୍କୁ ଅଜାଡି ଦେବ, ଏବଂ ଏହା ହେଉ ଯେ କୌଣସି ଥକାଳିଆ କଥା କିମ୍ବା ଚାରିଆଡ଼େ ଡେଇଁବା ନ ହେଉ, ବରଂ ବେଦୀର ସିଂହକୁ ଧରି ଏକ କ୍ରନ୍ଦନ କରିବା, ଏକ କାନ୍ଦିବା ଏବଂ ଏକ ଅନୁତାପ କରିବା ହେଉ, ଯେତେବେଳେ କି ଆମେ ଆଜି ରାତି ଆମମାନଙ୍କର ତଳେ ନ୍ୟାୟ ବିଚାର ଗୁଡ଼ିକୁ ଅତିକ୍ରମ କରି ଯାଉଥିବାର ଦେଖୁ। ପରମେଶ୍ୱର ଏହା ପ୍ରଦାନ କର। ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ଯେତିକି ନିଷ୍ଠାପର ଭାବରେ ଜାଣେ ସେତିକି ନିଷ୍ଠାପର ଭାବରେ ପ୍ରାର୍ଥନା କରେ। ମୋ ଭାଇ ଭଉଣୀ, ମୁଁ ଆଉ ଅଧିକ କଣ କହିବି ଜାଣେ ନାହିଁ। ଯଦି ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି ପରମେଶ୍ୱରଙ୍କ ଶକ୍ତି ଦ୍ୱାରା, ଯଦି ଆପଣ ମୋତେ ତାହାଙ୍କର ଭବିଷ୍ୟତବକ୍ତା ବୋଲି ବିଶ୍ୱାସ କରନ୍ତି, ଏହା ସର୍ବସାଧାରଣରେ ପ୍ରଥମ ଥର ଅଟେ ଯେ ମୁଁ ଏହା କେବେ କହିଅଛି। ମାତ୍ର ମୁଁ ଏକ ପ୍ରକାରର ଏକ ବିଚିତ୍ର ଚେତାବନୀ ଅନୁଭବ କରୁଅଛି। ମୁଁ ଏହା ପ୍ରତି ପ୍ରବୃତ୍ତ ନୁହେଁ। ଆପଣ ଜାଣନ୍ତି ଯେ ମୁଁ ନୁହେଁ, ମୁଁ ଏହିପରି ଭାବରେ ଆଚରଣ କରେ ନାହିଁ। ମୁଁ ସେହି ବାର୍ତ୍ତା କହିବାକୁ ଓ ସେହି ସବୁ କଥା କହିବାକୁ ସଂକୋଚ କରୁଥିଲି। ଏହା ନ କରିବା ପାଇଁ ମୁଁ ଅନ୍ୟ ପାର୍ଶ୍ୱକୁ ଦୌଡୁଥିଲି ଏବଂ ଅନ୍ୟ ସମସ୍ତ କିଛି କରୁଥିଲି। ମାତ୍ର ଏହା କୁହାଯାଇଅଛି ଏବଂ ଏହା ବିଚାର ଦିନରେ ଏକ ସାକ୍ଷୀ ଭାବରେ ଛିଡ଼ା ହେବ ଯେ ମୁଁ ସତ୍ୟ କହିଅଛି। ତାହା ହେଉଛି ସଦାପ୍ରଭୁ ପରମେଶ୍ୱର ଏହି କଥା କୁହନ୍ତି। ଓହ ପେଣ୍ଟିକଷ୍ଟ, ନିଜ ଜୀବନ ପାଇଁ ଦୌଡ଼ନ୍ତୁ, ଯଜ୍ଞବେଦୀର ସିଂହ ନିକଟକୁ ଦୌଡ଼ି ଯାଆନ୍ତୁ ଏବଂ ଉଚ୍ଚ ପାଟି କରନ୍ତୁ। ଏହା ପୂର୍ବେ କି ତା ଅତ୍ୟଧିକ ବିଳମ୍ବ ହୋଇଯାଏ, କାରଣ ଏପରି ଏକ ସମୟ ଆସିବ ଯେତେବେଳେ ଆପଣ କାନ୍ଦିବେ ଏବଂ ଏହା କିଛି ଉପକାର କରିବ ନାହିଁ। କାରଣ ଏସୋ ତାହାର ଜନ୍ମସିଦ୍ଧ ଅଧିକାରର ଏକ ସ୍ଥାନ ଖୋଜିବାକୁ ଚେଷ୍ଟା କଲା ଏବଂ ତାହା ପାଇପାରିଲା ନାହିଁ। ହେ କାଲିଫର୍ଣ୍ଣିଆ, ମୁଁ ତୁମକୁ ସମର୍ପିତ କରେ। ଓହ ପୂର୍ଣ୍ଣ ସୁସମାଚାର ବ୍ୟବସାୟ, ପୁରୁଷମାନଙ୍କର ସମ୍ମିଳନୀ, ଯାହାଙ୍କୁ ମୁଁ ଭଲ ପାଏ, ଯାହାଙ୍କୁ ମୁଁ ଛାଡି ଦେଇଛି ଏବଂ ଧରି ରହିଛି ମୋର ସମସ୍ତ ହୃଦୟ ସହିତ, ଆଜି ରାତି ମୁଁ ଆପଣମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରେ। ତାଙ୍କ ନିକଟକୁ ପଳାୟନ କରନ୍ତୁ। ଶୈତାନଙ୍କୁ କଦାପି ଆପଣଙ୍କୁ ଏଥିରୁ ଥଣ୍ଡା କରିବାକୁ ଦିଅନ୍ତୁ ନାହିଁ। ଏହା ସହିତ ଠିକ ଲାଗି ରୁହନ୍ତୁ ଯେପର୍ଯ୍ୟନ୍ତ କି ଆପଣ ପ୍ରତ୍ୟେକ ଜଣ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ନ ହୋଇଯାଆନ୍ତି, ଏପରି ଭାବରେ ଯେ ତା ଆପଣଙ୍କୁ ଏହି ବାକ୍ୟ ନିକଟକୁ ଆସିବାକୁ ବାଧ୍ୟ କରିବ, ଯାହାକି ଆପଣ ମହିଳାମାନଙ୍କୁ ସଡ଼କ କରିଦେବ, ଯାହାକି ଆପଣ ପୁରୁଷମାନଙ୍କୁ ସିଧା କରିଦେବ। ଯଦି ଆପଣ କୁହନ୍ତି ଯେ ଆପଣ ପବିତ୍ର ଆତ୍ମା ପାଇଛନ୍ତି ଏବଂ ବାକ୍ୟ ସହିତ ଖାପ ଖାଆନ୍ତି ନାହିଁ, ତେବେ ଏହା ଆପଣଙ୍କ ଭିତରେ ଅନ୍ୟ ଏକ ଆତ୍ମା ଅଟେ। ପରମେଶ୍ୱରଙ୍କ ଆତ୍ମା ତାହାଙ୍କ ବାକ୍ୟ ଉପରେ, ସେହି ଖ୍ରୀଷ୍ଟୀୟ ଅଭିଷିକ୍ତ ବାକ୍ୟ ଉପରେ ଥାଏ। କନ୍ୟାକୁ ନିଶ୍ଚିତ ଭାବରେ ଏକ ଖ୍ରୀଷ୍ଟୀୟ ସେ ଅଭିଷିକ୍ତ ବାକ୍ୟ ହେବା ଉଚିତ। ଆସନ୍ତୁ ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନିଜ ପାଦରେ ଛିଡ଼ା ହୋଇଯିବା। ଯଦି ଆପଣ କେବେ ମୋର ସ୍ୱର ଆଉ କଦାପି ନ ଶୁଣନ୍ତି, ମାତ୍ର ପରମେଶ୍ୱରଙ୍କ ଇଚ୍ଛା ହେଲେ ମୁଁ କିଛି ଘଣ୍ଟା ମଧ୍ୟରେ ଆଫ୍ରିକାକୁ ଯାଉଅଛି, ମୁଁ କଦାପି ଫେରି ନ ପାରେ, ମୁଁ ଜାଣିନାହିଁ। ମାତ୍ର ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତରେ ଆପଣଙ୍କୁ କହୁଅଛି, ମୁଁ ଆପଣଙ୍କୁ ସତ୍ୟ କହିଅଛି। ପରମେଶ୍ୱର ମୋତେ ଆପଣଙ୍କୁ ଯାହା କହିବା ପାଇଁ କହିଛନ୍ତି, ତାହା ମୁଁ ଆପଣମାନଙ୍କୁ ଜଣାଇବାରେ କ୍ଷାନ୍ତ ହୋଇନାହିଁ, ଏବଂ ମୁଁ ଏହା ପ୍ରଭୁଙ୍କ ନାମରେ କହିଅଛି। ଏହା ଏକ ଗୁରୁଗମ୍ଭୀର ମୁହୂର୍ତ୍ତ ଅଟେ। ଏହାକୁ କିପରି ପ୍ରକାଶ କରିବି ମୁଁ ଜାଣେ ନାହିଁ। ମୁଁ 3 କିମ୍ବା 4 ଥର ପ୍ରଚାର ମଞ୍ଚ ଛାଡ଼ିବାକୁ ଚେଷ୍ଟା କରିଛି ଏବଂ ମୁଁ ଏହା କରିପାରିନାହିଁ। ଏହା ଏକ ଗୁରୁଗମ୍ଭୀର ଘଟିକା ଅଟେ। ଆପଣ ଏହାକୁ କେବେ ବି ଭୁଲନ୍ତୁ ନାହିଁ। ଏହା ହେଉଛି ସେହି ସମୟ ଯାହାକି ବୋଧ ହୁଏ ପରମେଶ୍ୱର ହୁଏତ ତାହାଙ୍କର ଶେଷ ଡାକରା ଦେଉଅଛନ୍ତି। ମୁଁ ଜାଣିନାହିଁ କୌଣସି ଏକ ଦିନେ ସେ ତାହାଙ୍କର ଶେଷ ଡାକରାକୁ ଦେବେ, କେବେ ମୁଁ ଜାଣିନାହିଁ। ମାତ୍ର ମୁଁ ଆପଣଙ୍କୁ କହୁଛି, ସେହି ଦର୍ଶନ ଅନୁଯାୟୀ ଏହା ଏପରି ଦେଖାଯାଉଛି ଯେ କନ୍ୟା ପ୍ରାୟ ଗଢା ହୋଇସାରିଲାଣି। ନାମମାତ୍ର ମଣ୍ଡଳୀ ଗୁଡ଼ିକୁ ଭିତରକୁ ଆସୁଥିବାର ଦେଖନ୍ତୁ। ଯେତେବେଳେ ଶୋଇଥିବା କୁମାରୀ ତେଲ ପାଇଁ ଆସେ, ସେ ଏହାକୁ ପାଇବାରେ ବିଫଳ ହୁଏ। କନ୍ୟା ଭିତରକୁ ପ୍ରବେଶ କରିଯାଏ, ରାପ୍ଚର ହୋଇଯାଇଥାଏ। ସେମାନେ ତେଲ କିଣିବାକୁ ଯାଉଥିବା ବେଳେ ବର ଆସିଯାଆନ୍ତି। କଣ ଆପଣମାନେ ଶୋଇଛନ୍ତି କି? ଉଠନ୍ତୁ ଶୀଘ୍ର ଓ ନିଜ ଚେତନାକୁ ଆସନ୍ତୁ, ଏବଂ ଆସନ୍ତୁ ଆମେମାନେ ପ୍ରତ୍ୟେକ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବା, ଯେପରିକି ଆମେମାନେ ଏହି ମୁହୂର୍ତ୍ତରେ ମରିଯାଉଅଛୁ। ଆସନ୍ତୁ ପ୍ରତ୍ୟେକ ନିଜ ନିଜ ଉପାୟରେ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ପରମେଶ୍ୱର, ଆମ ଉପରେ ଦୟା କର। ହେ ପ୍ରଭୁ, ମୋତେ ଦୟା କର, ଆମ ସମସ୍ତଙ୍କୁ ଦୟା କର। ଯଦି ଆମେ ଏହି ବିଷୟ ଗୁଡ଼ିକର ବିଫଳ ହେବା, ତେବେ ଆମେ ଯାହା କରୁଥାଉ ନା କାହିଁକି, ଏହା କଣ ଉପକାର କରିବ? ହେ ପରମେଶ୍ୱର, ମୁଁ ଏଠାରେ ଛିଡ଼ା ହୋଇ ଦୟା ଭିକ୍ଷା କରୁଅଛି। ଏହା ପୂର୍ବେ କି ଏହି ମହାନ ସହର ସମୁଦ୍ର ତଳେ ବୁଡ଼ିଯାଏ ଏବଂ ପରମେଶ୍ୱରଙ୍କ ନ୍ୟାୟ ବିଚାର ଏହି ଉପକୂଳକୁ ଆଘାତ କରେ। ମୁଁ ପ୍ରାର୍ଥନା କରେ ପରମେଶ୍ୱର, ଯେ ତୁମେ ତୁମର କନ୍ୟାକୁ ଆହ୍ୱାନ କରିବ। ମୁଁ ବର୍ତ୍ତମାନ ସେମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମଠାରେ ସମର୍ପଣ କରୁଅଛି। ଆମେନ୍, ଆମେନ୍, ମୁଁ ସତ କହିଛି।